श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय गत कल्याण मैंने प्रहलाद महाराज का प्रसंग क्रमे प्रहलाद महाराज मातृगर्भरे जो शिक्षा लाभ करते श्रवण करुले असुर बाड़क मैंने जो अनुरोध कर प्रहलाद तुम्हें मातृगर्भरे तुम्हें क्यों ज्ञान प्राप्त हल तार उत्तर देवा चाहे कहते नारद मुनि जी कारुणिक सी मातृगर्भरे समय माँ को उद्देश्य कर मत ज्ञान दे तुम्हें जदि मो श्रद्धा कर ज्ञान को तुमको कह स्त्री हूँ बाक हूँ तर हित हे ये ज्ञान लाभ कले से ज्ञान ही कहते धर्म तत्व ज्ञानश्च धर्मर तत्व भगवत ज्ञान भक्ति जुग तत्व एवं भगवत ज्ञान प्रदान करें गत काली शुणी भक्ति तत्व भगवत सम्मत ज्ञान शुणी आज शुणा भक्ति तत्व भक्ति जुगर तत्व भगवत ज्ञान मान गत आम शुणु विशेषकर कि आम संसार पड़ी केवल दूषित बुद्धि ये दूषित बुद्धि मान ही आमको आज संसार रे सब पीड़ा ही दौंती बा ये संसार जेकोसी अवस्था आम भोग करुचे केवल दूषित बुद्धि ये दूषित बुद्धि जो शुद्ध होम गोटे संसार को पुणी जावा कि भाव उचित ना जा आम एटु मुक्ति पाया मान शून्य हो जावा मुक्ति पाया माने नुहे जे बहुत लोक धारणा ब्रह्मवादी माने जो माने ब्रह्मरे लीन हवा चाहती से माने ब्रह्म ज्योतिर लीन हे भगवान स्वर लीन हो पारे भगवान स्वर लीन हवा स्वतंत्र आउ कत जन योगी अच्छे से कामना करते ईश्वर साजुज्य कहा जाए साजुज्य दुई प्रकार भगवान सहित मिसिबार प्रोसेसटा दुई प्रकार ब्रह्म ज्योतिर मिशंती कहीं कई आउ कई ईश्वर देहरे मिशंती जेभली मीराबाई मीराबाई भक्ति को शुद्ध भक्ति बोली ज्ञान करा जाए कहीं मीराबाई गोटे स्व अभिलाष था मु कृष्ण शरीर भितर ए संसार हूँ अनित्य मु कृष्ण को भक्ति करी क्यों कृष्ण शरीर भितर मु प्रवेश करी एटा को ईश्वर साजुज्य मुक्ति बोली कहा जाए किंतु कहीं शुद्ध भक्ति नुहे तुम्हें भगवान स्वर लीन हो तुम सुखपाई तुम भगवान सुख में कौन काम लगे कि आमर प्रार्थना कौन प्रभु मु नर्क को जाए स्वर्ग को जाए पशुपक्षी जो जोन की जाए मुण सेवा करी आपण को सुखी करी ये शुद्ध भक्ति बोली कहा जाए शुद्ध भक्ति कौन सी कामना न था कौन सी कामना ना केवल प्रभुंर सुख सी हूँ ही कामना तेणु गत काली आम मैंने मुझे प्रसंग कहते आपण मानक जो ज्ञान संसार आम जो पढ़ीचे संसार उद्धार पाईला आमर जो मुक्ति है जो मुक्ति मान भगवान दास हवा ये शरीर गोटे मिल से शरीर कि भली यही शरीर कि चिन्मय शरीर मैंने कौन सी जड़ धर्म ना क्षुदा तृष्णा मल स्वर्ग देवता मान भी मल ना स्वर्ग जो शरीर भी आप पाइबे से अमल शरीर स्वर्ग वस्त्र भी बड़ी महाराज चरित्र जो शुणी से शुणी स्वर्ग कौन तर मलिन पुष्पमा वस्त्र के मलिन हुए ना देवता मान अपलक नेत्र अमलिन वस्त्र अमल शरीर इस भागवत वर्णना अच्छा तेणु मुक्ति पाइला जन भगवान निकट को फेर भगवान दास हो ତେଣୁ ଆମେ ସଂସାରରେ ପଡ଼ିଛେ ଦୂଷିତ ବୁଦ୍ଧି ପାଇଁ, ବୁଦ୍ଧି ଯେତେବେଳେ ଶୁଦ୍ଧ ହେଇଯିବ ଆମେ ଭଗବାନଙ୍କ ନିକଟକୁ ଯିବା, ଭଗବାନଙ୍କର ସେବା କରିବା। ଏଠି ଦୂଷିତ ବୁଦ୍ଧି ଦ୍ୱାରା ସଂସାରରେ ସେବା କରୁଛେ, ତାର ପରିଣାମ କ'ଣ? ତାର ପରିଣାମ ହେଉଛି ଆମେ ଯାହା ପାଇଁ ସେବା କରୁଛେ ତାକୁ ଖୁସି କରିପାରୁନି କିମ୍ବା ନିଜେ ଖୁସି ହେଉନି। ଆମେ ସଂସାରରେ ପିଲା ଛୁଆ ଦେଶ ସମସ୍ତଙ୍କ ପାଇଁ ସେବା କରୁଛେ, ସେମାନଙ୍କୁ ଖୁସି କରିକି ପାରୁନେ କିମ୍ବା ଆମେ ନିଜେ ବି ଖୁସି ହେଉନି, ନିଜେ ବି ସାଟିସ୍ଫାଏଡ଼୍ ହେଉନି ନା ମୁଁ ସେବା କରିକି ମୁଁ ଆନନ୍ଦରେ ଅଛି। କିନ୍ତୁ ଭଗବାନଙ୍କୁ ସେବା କଲା ମାନେ ଭଗବାନ ଖୁସି ହେବେ, ତା ସହିତ ଆମେ ବି ଖୁସି ହେବା। ତେଣୁ ଭଗବାନଙ୍କ ନିକଟକୁ ଫେରିବା ପାଇଁ ବା ଭକ୍ତି ଯୋଗ ଲାଭ କରିବା ପାଇଁ ଏ ଦୂଷିତ ବୁଦ୍ଧି ଆମକୁ ଯେଉଁ ସଂସାରରେ ବାନ୍ଧିକି ରଖିଛି ତା ଦେହରୁ ମୁକ୍ତ ହେବା ପାଇଁ ଉପାୟଟା କ'ଣ ନା ଧର୍ମ ତତ୍ତ୍ୱ। ଭଗବତ ଭକ୍ତି ଯୋଗର ତତ୍ତ୍ୱ କହୁଛନ୍ତି, ତିନୋଟି ଶ୍ଳୋକରେ କହିବେ। ଏ ତିନୋଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ, ଏ ତିନୋଟି ଶ୍ଳୋକକୁ ଜାଣିବାକୁ ପଡ଼ିବ। ଏଇ ଦ୍ୱାରା ଜଣେ ବୁଦ୍ଧିର ପ୍ରଭାବଟାକୁ, ଦୂଷିତ ବୁଦ୍ଧିର ପ୍ରଭାବଟାକୁ କାଟିକି ଶୁଦ୍ଧ ବୁଦ୍ଧି ଲାଭ ପାଇବ। ଗତକାଲି ଆମେ ଶୁଣୁଥିଲେ ଗୁରୁ ଶୁଶ୍ରୂଷୟା ଭକ୍ତା ସର୍ବଲବ୍ଧ ଅର୍ପଣ ଚ। ଭକ୍ତିରେ ଗୁରୁଦେବଙ୍କର ସେବା କରିବ, ଗୁରୁଦେବ ମାନେ ଯିଏ କୃଷ୍ଣଙ୍କର ଭକ୍ତ, ମୁକୁନ୍ଦଙ୍କର ଭକ୍ତ, ଭକ୍ତିରେ ତାଙ୍କର ସେବା କରିବାକୁ ପଡ଼ିବ। ଗୁରୁ ଶୁଶ୍ରୂଷୟା ଭକ୍ତିଆ, କିଭଳି ଗୁରୁଦେବଙ୍କର ସନ୍ତୋଷ ବିଧାନ ହେବ, ଭଗବାନଙ୍କର ଜଣେ ଭକ୍ତଙ୍କର ସନ୍ତୋଷ ବିଧାନ ହେବ, ଯିଏକି ତାଙ୍କର ସେ କରୁଣା କରି ମୋତେ ଭଗବାନଙ୍କ ପାଇବାର ରାସ୍ତା ହିଁ ମୋତେ ଦେଖାଇବେ, ଏଇଟା ଗୁରୁ ଶୁଶ୍ରୂଷୟା ଭକ୍ତିଆ, ଭକ୍ତିରେ କରିବେ। ଆଉ ସର୍ବଲବ୍ଧ ଅର୍ପଣ ନ ଚ, ଯାହା କିଛି ଲାଭ କରିଛନ୍ତି ତାଙ୍କୁ ଗୁରୁଦେବଙ୍କୁ ଅର୍ପଣ କରିବେ ଭଗବାନଙ୍କ ଉଦ୍ଦେଶ୍ୟରେ, ଯେ ଏଇଟା ମୋର ସମ୍ପତ୍ତି ଅଛି ଆପଣ ଭଗବାନଙ୍କ ସେବାରେ ଲଗାନ୍ତୁ। କେହି ଭଗବାନଙ୍କ ସେବାରେ ଲଗେଇକି ଦରିଦ୍ର ହେଇନାହାନ୍ତି ଏ ଜଗତରେ, କେହି ଜଣେ ଉଦାହରଣ ଦେଇପାରିବେ ଆପଣ? ଏ ଭଗବାନଙ୍କୁ ଦେଇ ଦେଇ ଦରିଦ୍ର ହେଇଯାଇଛି, କିନ୍ତୁ ଶହ ଶହ ଉଦାହରଣ ଆପଣଙ୍କୁ ଦିଆଯିବ, ଲୋକ ଭୋଗ କରି କରି ଦରିଦ୍ର ହେଇଯାଇଛନ୍ତି ବା ନ ଦେଇକି ଦରିଦ୍ର ହେଇଯାଇଛନ୍ତି। ଭଗବାନଙ୍କୁ ଦେଇକି କେହି ଦରିଦ୍ର ହେଇନାହାନ୍ତି, କେହି ଜଣେ ବି ନାହିଁ। କାରଣ ଭଗବାନଙ୍କୁ ଆପଣ ଯେକୌଣସି ବସ୍ତୁ ଦେବେ, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଙ୍କ ତଥୈବ ଭଜାମି ହଁ। ଭଗବାନ ବହୁତ ବ୍ୟସ୍ତ ହେଇଯାନ୍ତି, ଆର ଇଏ ମୋତେ ଗୋଟେ ପତ୍ର ଦେଇଦେଲା, ଗୋଟେ ଫଳ ଦେଇଦେଲା, ଗୋଟେ ଫୁଲ ଦେଇଦେଲା, ମୋ ପାଇଁ ଗୋଟେ ମନ୍ଦିର କରିଦେଲା, ମୁଁ ତା ଋଣୀ ହେଇଗଲି। ଭଗବାନଙ୍କୁ ଦେଇ ଜଗତରେ କି ଗରିବ ହେଇନାହାନ୍ତି? ଯେତେ ଜଣ ଆଜି ଗରିବ ହେଇଛନ୍ତି ଭଗବାନଙ୍କୁ ନ ଦେଇକି ଆଉ ଭୋଗ କରି। ସର୍ବଲବ୍ଧ ଅର୍ପଣ ନଚ, ଅର୍ପଣ କାହା କୁହାଯାଏ? ଚକ୍ରବର୍ତ୍ତୀ କାଲି କହୁଥିଲେ ତଥା ସର୍ବେଷାମ ଲବ୍ଧାନାମ ବସ୍ତୁନାମ ଅର୍ପଣ ନଚ ତଚ ଅର୍ପଣମ ଭକ୍ତେବ ନ ତୁ ପ୍ରତିଷ୍ଠା ଆଦିନାମ। ଯାହା କିଛି ଦିଆଯିବ ଭଗବାନଙ୍କ ସେବା ପାଇଁ, ପ୍ରତିଷ୍ଠା ପାଇଁ ନୁହେଁ, ଗୁରୁଙ୍କୁ ଦିଆଯିବ, ଗୁରୁଦେବ ଏଇଟା ମୁଁ ଭକ୍ତିରେ ଦେଉଛି, ଏଇଟା ଭଗବାନଙ୍କ ସେବାରେ ଲଗା। କାରଣ ସମ୍ପତ୍ତି ବାସ୍ତବିକ ଆପଣଙ୍କର ଏଠି କିଛି ନାହିଁ, ସବୁ ଭଗବାନଙ୍କର ସମ୍ପତ୍ତି। ତେଣୁ ଭଗବାନଙ୍କର ସମ୍ପତ୍ତି ଯଦି ଭଗବାନଙ୍କୁ ଦିଆଯିବ ସେଥିରେ ଆମର ଲସ୍ ହେଇଗଲା କ'ଣ? ତାଙ୍କ ସମ୍ପତ୍ତି ତାଙ୍କୁ ଦେଉଛେ, ବରଂ ଲାଭ ହେଉଛି, ଅଧିକ ଭଗବାନ ସପ୍ଲାଏ କରିବେ ଆମକୁ। ତେଣୁ ଏଠି କହୁଛନ୍ତି ନ ତୁ ପ୍ରତିଷ୍ଠା ଆଦି ହେତୁ ନାମ। ଆଜିକାଲି ଜଗତରେ ତ ବହୁତ ଲୋକ ମନ୍ଦିର କରୁଛନ୍ତି, ବାସ୍ତବିକ ସେମାନେ ପ୍ରତିଷ୍ଠା ପାଇଁ କରୁଛନ୍ତି, ମନ୍ଦିରରେ କିଛି ବ୍ୟବସ୍ଥା ହିଁ କରୁନାହାନ୍ତି। ଯେଉଁଠି ପାରେ ସେଠି ଆପଣ ତ ସୁନ୍ଦର ବ୍ୟବସ୍ଥା, ଏତେ ବଡ଼ ହଲ୍ କରିଛନ୍ତି, ସେବା ପାଇଁ ପ୍ରଭୁଙ୍କର ପୂଜାରେ ରଖିଛନ୍ତି, ସେବା କରୁଛନ୍ତି ହନୁମାନଜୀଙ୍କର, ବହୁତ ଆଡ଼େ ଏମିତି ହନୁମାନଙ୍କୁ ରାସ୍ତା କଡ଼ରେ ଠିଆ କରିଦେଉଛନ୍ତି। ଯିଏ ରାସ୍ତା କଡ଼ରେ ଠିଆ କରୁଛନ୍ତି ତାଙ୍କୁ ରାସ୍ତା କଡ଼ରେ ଠିଆ କରିବା ଦରକାର, ତୁମେ ଘଣ୍ଟାଟାଏ ରାସ୍ତା କଡ଼ରେ ଠିଆ ହୁଅ, ଏ ଗାଡ଼ି ଧୂଆଁ ଆଉ ଖରା ଟିକେ ଖା। ପ୍ରତିଷ୍ଠା ପାଇଁ ମୁଁ ଏଇଟା କରିଦେଲେ ଲୋକ ମୋତେ ପ୍ରଶଂସା କରିବେ, ହଁ ଗୋଟେ ମନ୍ଦିର କରିଦେଇଛି। ଭଗବାନଙ୍କୁ ଅର୍ପଣ କରିବା ପାଇଁ ଏମାନେ କରୁନାହାନ୍ତି, ଭଗବାନଙ୍କ ସୁଖ ପାଇଁ କରୁନାହାନ୍ତି। ଯେ ଭଗବାନଙ୍କ ସୁଖ ପାଇଁ କରିବ ସେ ଆଗେ ସେବାର ବ୍ୟବସ୍ଥା କରିବ। ମନେ ରଖନ୍ତୁ ମନ୍ଦିର ପ୍ରତିଷ୍ଠା କଲେ କ'ଣ କ୍ଷତି? ଲୋକମାନେ ତ ପଢ଼ିଦିଅନ୍ତି ପୁରାଣ, ମନ୍ଦିର ପ୍ରତିଷ୍ଠା କଲେ ବୈକୁଣ୍ଠରେ ବାସ ହେବ, ସେଥିପାଇଁ ଲୋକ ମନ୍ଦିର କରନ୍ତି। କିନ୍ତୁ ବିଗ୍ରହ ପ୍ରତିଷ୍ଠା କରି ତାଙ୍କର ସେବା ପାଇଁ ବନ୍ଦୋବସ୍ତ ନ କରି କରାଯାଏ, ଯାହା କିଛି ଅପରାଧ ଆସିବ ସେ ଯିଏ ପ୍ରତିଷ୍ଠା କରିଥିବେ ତାଙ୍କ ଉପରକୁ ଯିବ। ସେଥିପାଇଁ ରାଜାମାନେ ଆଗରୁ ମନ୍ଦିର କରିବା ପୂର୍ବରୁ ପ୍ରଚୁର ଧନ ସମ୍ପତ୍ତି ଆଗେ ଭଗବାନଙ୍କ ନାଁରେ ସବୁ ରଖିଦେଉଥିଲେ, ଯେଭଳି ସେବାର କିଛି ଅବ୍ୟବସ୍ଥା ହେବ ନା। ମନ୍ଦିର କେବଳ କରୁଥିଲେ କୋଟିପତିମାନେ, ରାଜାମାନେ ରାଜାମାନେ କରୁଥିଲେ ମନ୍ଦିର। ଯାଆନ୍ତୁ ଦେଖିବେ, ଦେବଗଡ଼ ଯାଆନ୍ତୁ, ଢେଙ୍କାନାଳ ଯାଆନ୍ତୁ, ସବ ରାଜାମାନେ ହିଁ କରିଛନ୍ତି, ବାରିପଦା ଯାଆନ୍ତୁ, ଭଗବାନଙ୍କ ସେବାରେ କୌଣସି ତ୍ରୁଟି ହେବ ନା। କିନ୍ତୁ ଆଜିକାଲି ତ ପ୍ରାୟ ପ୍ରତିଷ୍ଠା ପାଇଁ ହିଁ ମନ୍ଦିର କରାଯାଉଛି। ତେଣୁ ସର୍ବଲବ୍ଧ ଅର୍ପଣ ଛ ଏ ଭକ୍ତିର ଅଙ୍ଗ, ଏଇ ଏହାଦ୍ୱାରା ବୁଦ୍ଧିର ପ୍ରଭାବକୁ ଆମେ ଜୟ କରିବା, ଏ ସଂସାରରୁ ଉଦ୍ଧାର ପାଇବା, ଭଗବାନଙ୍କ ଚରଣରେ ମତି ହଉ ରତି ହଉ। ଗୁରୁ ଶୁଶ୍ରୂଷା ଭକ୍ତିଆ ସର୍ବଲବ୍ଧ ଅର୍ପଣ ଛ ଏହା ଦୁଇଟା ଅଙ୍ଗ, ଗୋଟିଏ ଗୋଟିଏ ଅଙ୍ଗକୁ ଆପଣ ମନେ ରଖିବାକୁ ପଡ଼ିବ। ତୃତୀୟ ହେଉଛି ସଙ୍ଗୀନ ସାଧୁ ଭକ୍ତାନ, ଭକ୍ତଙ୍କର ସଙ୍ଗରେ ରହିବାକୁ ପଡ଼ିବ। ଭକ୍ତ ସଙ୍ଗରେ ନ ରହିଲେ ଭକ୍ତି ହେଇପାରିବେ କେବେ ନା? ଭକ୍ତ ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗୀନ ପରିଯାଏ, ଭକ୍ତି ଏକାକୀ ହବ ନା? ଆପଣମାନେ ଦେଖନ୍ତୁ, ଏଇ ଯେଉଁ ଆଠ ଜଣ ଦଶ ଜଣ ଆସିକି ସନ୍ଧ୍ୟା ସମୟରେ ହନୁମାନଜୀଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ଆପଣମାନେ ଏକ ଗୋଷ୍ଠୀରେ ବସିକି ପ୍ରାର୍ଥନା କରୁଛନ୍ତି, ଆପଣଙ୍କର ମନୋଭାବ ଯାହା ଆପଣ ଘରେ ବସିକି ପ୍ରାର୍ଥନା କରନ୍ତି, ମନୋଭାବ ସେ ଆସିବେନି କେବେ, ସେମାନେ କେବେ ଆସିବେନି। କାରଣ ନିର୍ଜନ ବା ଏକାନ୍ତ ଯାହାଙ୍କର ମନର ନିଶ୍ଚଳତା ଅଛି ସେମାନଙ୍କ ପାଇଁ, ଗୋଷ୍ଠୀରେ ରହିଲେ ପରସ୍ପର ସାହାଯ୍ୟ କରିବେ, ପରସ୍ପରକୁ ଉତ୍ସାହ ଦେବେ। ସେଥିପାଇଁ କାହା ସାଙ୍ଗରେ ରହିବାକୁ ପଡ଼ିବ ନା? ସଙ୍ଗୀନ ସାଧୁ ଭକ୍ତାନ, ଭକ୍ତ ସାଙ୍ଗରେ ରହିବାକୁ ପଡ଼ିବ। କେଉଁ ଭକ୍ତ? ସାଧୁ ଭକ୍ତାନ। ତା ଭକ୍ତ କ'ଣ ଅସାଧୁ ଅଛନ୍ତି କି? ହଁ, ଭକ୍ତ ଦୁଇ ପ୍ରକାର। ଚକ୍ରବାଦ ତାକୁ ବରପଟରେ ଲେଖିଛନ୍ତି, ଏ ଟିକାରେ ଲେଖିଛନ୍ତି, ସ୍ୱାମୀପାଦୀ ଏ ପ୍ରଭୁପାଦୀ ତାକୁ ଭାବାର୍ଥରେ ରଚନା କରିଛନ୍ତି। ଯାହା ଯାହା ଭାଗବତରେ ଅଛି ପ୍ରଭୁପାଦ ତାହିଁ ରଚନା କରନ୍ତି, କିଛି ନିଜ ମନକୁ ରଚନା କରେ ନା। କେହି ଭାବି ଯାଉଛନ୍ତି ଏଇଟା ପ୍ରଭୁପାଦଙ୍କର ଭାଗବତ, ବାହାର ଲୋକ ଯେମିତି କୁହନ୍ତି ନାହିଁ, ଯାହା ଆଚାର୍ଯ୍ୟମାନେ କରିଛନ୍ତି ଭାଗବତର ଅର୍ଥକୁ ତାହିଁ ପ୍ରଭୁପାଦ ହୋଇଛନ୍ତି। ଭକ୍ତି ବୃଦ୍ଧି ହବ କେଉଁ ଭକ୍ତ ସଙ୍ଗରେ? ସାଧୁ ଭକ୍ତାନ। ଅସାଧୁ ଭକ୍ତ ବି ଅଛନ୍ତି। ଅସାଧୁ ମାନେ କେଉଁ ଦୃଷ୍ଟିରେ କୁହାଯାଉଛି? ଚକ୍ରଧ୍ୱଜ ସ୍ୱାମୀପାଦ କ୍ଲିୟର କରୁଛନ୍ତି, ସାଧବ ସଦାଚାର ଯେ ଭକ୍ତା ତେସାମ ସଙ୍ଗେ ନୁହେଁ। କେଉଁ ଭକ୍ତ ସଙ୍ଗରେ ଆପଣଙ୍କୁ ରହିବାକୁ ପଡ଼ିବ? ପ୍ରଥମେ ଗୁରୁ ସେବା, ଦ୍ୱିତୀୟରେ ସର୍ବଲବ୍ଧ ଅର୍ପଣ, ତୃତୀୟରେ ଭକ୍ତ ସଙ୍ଗ। କେଉଁ ଭକ୍ତ? ସଙ୍ଗୀନ ସାଧୁ ଭକ୍ତାନାମ, ସାଧବ ଅର୍ଥ ସଦାଚାର। ଇଏ ବହୁତ ଗୁରୁତ୍ୱ। ମହାପ୍ରଭୁ କହିଲେ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର। କେବେ ହେଲେ ଜଣେ ସଦାଚାର ଭକ୍ତର ସଙ୍ଗ ନ କଲେ ଆପଣ କ'ଣ ଅସୁବିଧା ହବ? ଆପଣ ଯେତେ ସିରିୟସ୍ ହେବାକୁ ଚେଷ୍ଟା କରିବେ ଆପଣଙ୍କ ମନ ସେତେ କ୍ୟାଲସ ହେଇଯିବ, ସେତେ ଢିଲା ହେଇଯିବ। ସେଥିପାଇଁ ବହୁତ ସାବଧାନ ହେବାକୁ ପଡ଼ିବ। ଭକ୍ତିରେ ଅଙ୍ଗରେ କୁହାଯାଉଛି ସାଧବ ସଦାଚାର ଯେ ଭକ୍ତା ତେସାମ ସଙ୍ଗେ ନଇତି। ତାହେଲେ କେହି ଭାବିପାରନ୍ତି, କେହି ଭାବିପାରନ୍ତି ତାହେଲେ ଦୁରାଚାର ଭକ୍ତ ଅଛନ୍ତି କି? ଭକ୍ତ ଦୁରାଚାର ଏଇ ଦୃଷ୍ଟିରୁ କୁହାଯାଉଛି ଯେ ଭକ୍ତ ଭକ୍ତି ଆଚରଣ କରିବା ସମୟରେ ଭଗବାନଙ୍କୁ ସେ ଜାଣେ। ଦୁରାଚାର ମାନେ କର୍ମୀ ଜ୍ଞାନୀ ଭଳି ଦୁରାଚାର ନୁହେଁ, ସାଧାରଣ ଲୋକ ଭଳି ଦୁରାଚାର ନୁହେଁ, କିନ୍ତୁ ପୂର୍ବ ସଂସ୍କାର ବଶତଃ ସେ ଇନ୍ଦ୍ରିୟକୁ ସଂଯମ କରିପାରୁନାହିଁ। ପୂର୍ବ ପ୍ରାକ୍ତନ ସଂସ୍କାର ଅଛି, ସେଇଟା ପ୍ରଭାବ ପକାଉଛି ଜୋରେ। ସେ ଚାହୁଁଛି କିଏ ବି ଭକ୍ତ ହେଇକି ଯେତେବେଳେ ଆସୁଛି, ସେ ଚାହୁଁଛି ମୁଁ ସଦାଚାର ହେବି, ଭଗବାନଙ୍କୁ ଭଜନ କରିବି, ବହୁତ ସୁନ୍ଦର ଭକ୍ତଟିଏ ହେବି। କିନ୍ତୁ ପୂର୍ବର ଭକ୍ତିରେ ମୁଁ କି ସ୍ୱୀକୃତି କମ୍ ଅଛି, କିନ୍ତୁ ପ୍ରାରବ୍ଧଟା ପ୍ରଚୁର ଅଛି, ଯେଉଁଟାକି ତାକୁ ଏଠି ଭକ୍ତି ଯାଜନ କରିବାର ଗୋଟେ ବହୁତ ବଡ଼ ପ୍ରତିବନ୍ଧକ ହେଉଛି। ତା ଫଳରେ ଭକ୍ତିର ଗୁଣଗୁଡ଼ିକ ପ୍ରକଟ ନହେଇକି ଦୁରାଚାରର ଗୁଣଗୁଡ଼ିକ ପ୍ରକଟ ହେଉଛି। କିନ୍ତୁ ସେଥିପାଇଁ ସେ ବହୁତ ଚିନ୍ତା କରୁଛି, ଭକ୍ତି ଦେବୀ ଏଥିରେ ଅପ୍ରସନ୍ନ ହେଉନାହାନ୍ତି, ଭକ୍ତି ବି ବହୁତ ଖୁସି ହେଉଛନ୍ତି, ଆରେ କେତେ ଚେଷ୍ଟା କରୁଛି କିନ୍ତୁ ହାରିଯାଉଛି ଆର ପ୍ରାରବ୍ଧ ବଶତଃ। କିନ୍ତୁ ଆମେ ଦେଖିଲେ ସେଇଟାକୁ ଆମେ କ'ଣ କରିବା? ଆରେ ଏଇଟା ଦୁରାଚାରୀ ଲୋକଟା ତ, ଆମର ଏଠି ଅପରାଧ ହେଇଯିବ କେମିତି? କାରଣ ଯିଏ ଭଗବାନଙ୍କର ଭଜନ କରୁଛି ସିଏ ବନ୍ଦ୍ୟ। ତେଣୁ ଏଇ ଯେଉଁ ଦୁରାଚାରଟା ପ୍ରକାଶ ପାଏ କେଉଁ ନା ପ୍ରାକ୍ତନ ବଶତଃ କିମ୍ବା ଆଧୁନିକ ବଶତଃ। ଏବେ ଠିକ୍ ଭକ୍ତଙ୍କର ସଙ୍ଗ କରୁନି, ଠିକ୍ ସେ ନାମ ଭଜନ କରୁନି, ଠିକ୍ ସେ ଗୀତା ଭାଗବତ ଅଧ୍ୟୟନ କରୁନି, ତାର ଦୁରାଚାର ପ୍ରକାଶ ପାଉଛି। ତାହେଲେ ସଙ୍ଗୀନ ସାଧୁ ଭକ୍ତମାନଙ୍କୁ ଆଗଲା ସଦାଚାର ଭକ୍ତ ସଙ୍ଗୀନ। ତାହେଲେ ଜଣେ ପ୍ରଶ୍ନ କରିବ, ଭକ୍ତ ମଧ୍ୟରେ ବି ଦୁରାଚାର ଅଛନ୍ତି, ଯେଉଁମାନେ କି ଠିକ ଠିକ ସେ ଦୁରାଚାର ମାନେ ଆଚରଣ ଠିକ ସେ କରୁନାହାନ୍ତି, ତାହେଲେ ତାଙ୍କ ପାଖରେ କେମିତି ରହିବୁ? ସେମାନେ ବି ମନ୍ଦିରରେ ଅଛନ୍ତି, ବା ସେମାନେ ବି ଆମ ଗୃହରେ ଅଛନ୍ତି, ବା ସେମାନେ ବି ଆମ ସଙ୍ଗରେ ରହୁଛନ୍ତି, ତାଙ୍କ ସହିତ କେମିତି ଡିଲିଙ୍ଗସ୍ କରିବୁ? ନା, ବାସ୍ତବିକ ତାଙ୍କ ସହିତ ଆମେ ସଙ୍ଗ କଲେ ଆମ ଭକ୍ତିର କିଛି ଉନ୍ନତି ହେବ ନା। ତାଙ୍କର ଲାଭ ହେଉଛି ସିଏ ଅନୁତାପ କରୁଛନ୍ତି, ତାଙ୍କର ଲାଭ ହେବ, କିନ୍ତୁ ଆମର କ୍ଷତି ହେଇଯିବ, ଆମେ ତାଙ୍କର ଦୋଷ ଗୁଡ଼ିକୁ ଦେଖିବା, ଯାହାଦ୍ୱାରା ଭକ୍ତିର ଉତ୍ସାହ ଆମର କମିଯିବ। ତେଣୁ ସେ ଭକ୍ତଙ୍କର ସଙ୍ଗ ଟୋଟାଲ କରିବା ଉଚିତ ନାହିଁ। ସ୍ୱାମୀ ଚକ୍ରଧର କହୁଛନ୍ତି, କିନ୍ତୁ ସେ ଭକ୍ତଙ୍କ ପାଖରୁ କେମିତି ବ୍ୟବହାର କରିବେ? ଦୁରାଚାର ଭକ୍ତା ସେବ୍ୟ, ଭକ୍ତି ଆଚରଣ କରି ଯଦି ତାର ଦୁରାଚାରତା ପ୍ରକାଶ ପାଉଛି, କଥାଭାଷାର ସଂଯମ ନାହିଁ, ଆଚରଣର ସଂଯମ ନାହିଁ, କାହାକୁ ବି କ'ଣ କହିଦେଉଛି, ପୁଣି ବି ସେ ନିନ୍ଦନୀୟ ନୁହେଁ, ସେବ୍ୟ, ତାଙ୍କର ବି ସେବା କରିବାକୁ ପଡ଼ିବ, ବନ୍ଦନୀୟ ତାଙ୍କୁ ବି ବନ୍ଦନ କରିବାକୁ ପଡ଼ିବ, ଆଉ ଦର୍ଶନୀୟ ତାଙ୍କୁ ବି ଦର୍ଶନ କରିବାକୁ ପଡ଼ିବ। ନନ୍ତୁ ସଙ୍ଗାର୍ଥମ ଉପାଦେୟ ଇତି ଭାବ, ତାଙ୍କର ସଙ୍ଗ କଲେ ମୋର ଭକ୍ତିର କିଛି ଉପାଦେୟ ହବ ନା, କିନ୍ତୁ ବନ୍ଦନୀୟ ଦର୍ଶନୀୟ ସେବ୍ୟ, ନିନ୍ଦା କରିଦେଲେ ମୋର ଅପରାଧ ହେବ। ତେଣୁ ସେଥିପାଇଁ ଗୁରୁଦେବ ଆମର ସବୁବେଳେ ଗୁରୁଦେବ କୁହନ୍ତି, ଯେଉଁ ଭକ୍ତମାନଙ୍କୁ ଦର୍ଶନ ସଙ୍ଗ କଲେ ଆପଣ ଭକ୍ତି ବଢ଼ିବ ନା, ପେ ଓବେସନ୍ସ କିପ୍ ଡିଷ୍ଟାନ୍ସ, ପେ ଓବେସନ୍ସ କିପ୍ ଡିଷ୍ଟାନ୍ସ, ପ୍ରଣାମ କର ଦୂରରୁ, ଏଥିରେ ଭକ୍ତି ଲାଭ ହେବ। ସେଥିପାଇଁ ଭକ୍ତିର ଅଙ୍ଗକୁ ପ୍ରହ୍ଲାଦ ମହାରାଜ କେତେ ସୁନ୍ଦର ଭାବରେ କହୁଛନ୍ତି, ଏଇଥିରେ ଏବଂ ନିର୍ଜିତ ଷଡ଼ବର୍ଗେଇ, ଲାଷ୍ଟକୁ କହିବେ ଏଇ ଦ୍ୱାରା ତୁମେ ଛଅଟା ବର୍ଗକୁ ଜୟ କରିବ କାମକ୍ରୋଧକୁ, ନଚେତ କଦାପି ସମ୍ଭବ ନାହିଁ। ଯଦି ଗୋଟେ ଅଙ୍ଗକୁ ଢିଲା କଲେ ଆପଣ ହବେ। ସେଥିପାଇଁ ସେ କହୁଛନ୍ତି, ଗୁରୁ ଶୁଶ୍ରୂଷା ବକ୍ତା ସର୍ବଲବ୍ଧ ଅର୍ପଣ ନ ଚା ସଙ୍ଗୀନ ସାଧୁ ଭକ୍ତାନ, ସାଧୁ ଭକ୍ତ ସଙ୍ଗରେ ରହିବେ, ଆଉ କ'ଣ ଈଶ୍ୱର ଆରାଧନା ନ ଚ, ଈଶ୍ୱରଙ୍କର ଆରାଧନା କରିବେ, ଭଗବାନ ବିଷ୍ଣୁଙ୍କର ଆରାଧନା କରିବେ, ପୂଜା କରିବେ, ସେବା କରିବେ, ଇଏ ଭକ୍ତିର ଅଙ୍ଗ। ଏମିତି କେହି ଭାବିବା ଉଚିତ ନୁହେଁ, ଏ ମୁଁ ବହୁତ ବଡ଼ ଉନ୍ନତ ଭକ୍ତ ହେଇଗଲି, ଶ୍ରବଣ କୀର୍ତ୍ତନ କେବଳ ହିଁ କରିବା ଦରକାର, ଇଏ ସବୁ କ'ଣ ଠାକୁର ପୂଜା କଳା, ଏଇଟା ସବୁ କନିଷ୍ଠ ଅଧିକାରୀମାନଙ୍କ ପାଇଁ। ଶାସ୍ତ୍ରରେ କନିଷ୍ଠ ଅଧିକାରୀ କଥା କୁହାଯାଇଛି, କିନ୍ତୁ ଆମର ଅଧିକାରଟା ଆମେ ଜାଣିଛେ କି? ଗୋସ୍ୱାମୀମାନଙ୍କୁ ଆମେ କନିଷ୍ଠ ଅଧିକାରୀ କହିପାରିବୁନି, ଗୋସ୍ୱାମୀମାନେ ପ୍ରତିଦିନ ବିଗ୍ରହ ଅର୍ଚ୍ଚନ କରୁଥିଲେ, ଭଗବତ ଅର୍ଚ୍ଚନ ପ୍ରତିଦିନ କରୁଥିଲେ। ଜଣେ ବ୍ରାହ୍ମଣ ଦୀକ୍ଷା ନେଲା ପରେ ପ୍ରତିଦିନ ସେ କିଛି ନା କିଛି ଅର୍ଚ୍ଚନ କରିବେ, ସ୍ତୁତି କରିବେ, ବନ୍ଦନ କରିବେ, ଭଗବାନଙ୍କର ସେବା କରିବେ ପ୍ରତିଦିନ। କାରଣ ସେବା ଦ୍ୱାରା ଯିଏ ମନ୍ଦିର ରହୁଛନ୍ତି ସେବା କରୁଛନ୍ତି, ଯେଉଁମାନେ ମାତାଜୀ ବା ଗୃହସ୍ଥ ଭକ୍ତ ଘରେ ରହୁଛନ୍ତି, ସେମାନେ ପ୍ରତିଦିନ ସେବା କରିବା ଦରକାର, ଘରେ ବିଗ୍ରହ ରଖି ଠାକୁରଙ୍କର ଗୋପାଳ ରଖିବେ, ଜଗନ୍ନାଥ ରଖିବେ, ଜଗନ୍ନାଥଙ୍କୁ ସୁନ୍ଦର ବସ୍ତ୍ର ଦେବେ, ଏଇଟା କରିବାକୁ ପଡ଼ିବ। ଏଥିରେ କ'ଣ ମାନେ ଭଗବାନ ସହିତ ସମ୍ପର୍କ ବହୁତ ଶୀଘ୍ର ଆସିବ, ବିଗ୍ରହ ସେବାରେ ଭଗବାନ ସହିତ ଯେତେ ସମ୍ପର୍କ ରୁହେ ଅତି ନିକଟତର ହେଇପାରିବା। କାହିଁକି ଦ୍ୱିତୀୟ ଜିନିଷ ହେଉଛି ଆମର ଇନ୍ଦ୍ରିୟ ଗୁଡ଼ିକ ଶୁଦ୍ଧ ହୁଏ, ଏସବୁ ଭୋଗ କାମନା ଅଛି ନା, ତ ଭଗବାନଙ୍କୁ ସ୍ପର୍ଶ ଦ୍ୱାରା, ଭଗବାନଙ୍କୁ ଭୋଜନ ଦେବା ଦ୍ୱାରା, ଭଗବାନଙ୍କୁ ଶୃଙ୍ଗାର କରିବା ଦ୍ୱାରା, ଭଗବାନଙ୍କୁ ସ୍ପର୍ଶ କରିବା ଦ୍ୱାରା ଆମର ଅଙ୍ଗ ଗୁଡ଼ିକ, ଇନ୍ଦ୍ରିୟ ଭୋଗ ଗୁଡ଼ିକ ସବୁ ଶାନ୍ତ ହେବ। କିଭଳି ଗୋଟେ ଉଦାହରଣ ନିଅନ୍ତୁ, ଫଟୋଟାକୁ ଯେମିତି ଲୋକମାନେ ଏଇ ନାସ୍ତିକମାନେ କୁହନ୍ତି, ପଥରକୁ ଯଦି ପୂଜା କରିକି ଲୋକ ଭଗବାନଙ୍କୁ ପାଇବେ, ତାହେଲେ ପାହାଡ଼କୁ ପୂଜା କରିକି, ପାହାଡ଼ ତା'ପରେ ବଡ଼ ବଡ଼, ତାକୁ ପୂଜା କରିକି ଭଗବାନଙ୍କୁ ପାଇଛି। ତୁମର ବାପାର ଫଟୋକୁ ତୁମେ ବାପା ବୋଲି କହୁନ, ତୁମର ବାପାକୁ ଫଟୋକୁ ଦେଖିଲା ପରେ ଇଏ ମୋର ବାବା ଥିଲେ କହୁଛନ୍ତି କି ନା? ତୁମର ବାବା ଜଣେ ମରଣଶୀଳ ରକ୍ତ ମାଂସଧାରୀ ବ୍ୟକ୍ତି, ତାକୁ ଦର୍ଶନ କଲା ପରେ ତୁମର ଭକ୍ତି ଭାବ ଆସୁଛି, ତୁମର ପିତାଙ୍କ କଥା ସ୍ମରଣ କରୁଛ। ଭଗବାନଙ୍କର ଶରୀର ଚିନ୍ମୟ, ଯିଏ ଅଣୁ ପରମାଣୁ ସବୁଥିରେ ବିଦ୍ୟମାନ ଅଛନ୍ତି, ତାଙ୍କୁ ଦର୍ଶନ କଲେ, ତାଙ୍କର ସେବା କଲେ କାହିଁକି ସେଠି ପ୍ରକଟ ହେବେ ନା, କାହିଁକି ସେବା ଗ୍ରହଣ କରିବେ ନା? ଭଗବାନଙ୍କର ବିଗ୍ରହ ଯେଉଁ ପ୍ରତି ଏଠି ଯେଉଁ ହନୁମାନଙ୍କୁ ଏଠି ପ୍ରତିଷ୍ଠା କରାଯାଇଛି, ଯେଉଁଠି ବିଗ୍ରହ ପ୍ରତିଷ୍ଠା କରାଯାଏ ଭଗବାନ ସେଠି ଅଛନ୍ତି, ଭଗବାନ ସର୍ବତ୍ର ଅଛନ୍ତି। ଯେଉଁ ଲୋକମାନେ ଯୁକ୍ତି କରନ୍ତି ଭଗବାନ କ'ଣ ଖାଲି ମନ୍ଦିର ଅଛନ୍ତି, ଭଗବାନ ସବୁଆଡ଼େ ଅଛନ୍ତି। ଭାଇ ଯଦି ଭଗବାନ ସବୁଆଡ଼େ ରହିପାରିବେ, ମନ୍ଦିରରେ କାହିଁକି ରହିବେନି? ମନ୍ଦିରଟା କ'ଣ ଜେଲ କି? ତୁମେ ଯୁକ୍ତି କରୁଛ, ତୁମେ ଡିଫେଟ୍ କର, ଭଗବାନ ସବୁଆଡ଼େ ଅଛନ୍ତି, ମନ୍ଦିର କ'ଣ ଯିବା ଦରକାର? ଯଦି ଭଗବାନ ସବୁଆଡ଼େ ଅଛନ୍ତି, ସବୁଆଡ଼େ ଭିତରଟା କ'ଣ ମନ୍ଦିର ନୁହେଁ କି? ମନ୍ଦିର କାହିଁ ଭଗବାନ ରହିବେନି? ଭଗବାନ ପାଇଁ ସ୍ପେଶାଲ ପ୍ଲେସ୍ କରାଯାଉଛି, ତାଙ୍କୁ ଆହ୍ୱାନ କରାଯାଉଛି, ତାଙ୍କର ସେବା କରାଯାଉଛି, ସେ କାହିଁ ରହିବେନି? ଭଗବାନ ସର୍ବତ୍ର ରହିବେ, ମନ୍ଦିର କାହିଁ ରହିବେନି? ମନ୍ଦିର ତ ଜେଲ ନୁହେଁ ଭଗବାନ ପାଇଁ। ଭଗବାନଙ୍କର ବିଗ୍ରହ ଭଗବାନଙ୍କଠୁ ଅଭିନ୍ନ, ତାଙ୍କର ସେବା କରିବା ପ୍ରତିଦିନ ଏଇଟା କରିବାକୁ ପଡ଼ିବ, ଈଶ୍ୱର ଆରାଧନା ନାଚ। ଚିନ୍ତା କରନ୍ତୁ ଆମର ପିଲା ଛୁଆଙ୍କୁ, ଏଇ ପୁଅ ଦିନେ ଆମକୁ ଥାପଡ଼ ମାରୁଛି, କାଲରେ ହାତରେ ନ ମାରିଲେ ବଚନରେ ମାରୁଛି, କିନ୍ତୁ ତାର ମୂଳକୁ ଆମେ ହାତରେ ଧୋଇଛେ। ମା ଆମେ ଦେଖିଛୁ ବହୁତ ମା ମାଟି ହାତ ବି ହୁଅନ୍ତି ନା, ଅମୃତ ଜ୍ଞାନ କରିଦିଅନ୍ତି ପୁଅର ମୂଳକୁ, ଏତେ ଦୈହିକ ସମ୍ପର୍କ, ଏମିତି ପାଣିରେ ଧୋଇଦେବେ। ମୁଁ ଦେଖେ ତ ପ୍ରାୟ ସମୟରେ କୌଣସି ଜ୍ଞାନ ନାହିଁ, ମା ନିଜ ଲୁଗା ନିଜ କାନି ନିଜ ଲୁଗା ନିଜ କାନିରେ ପୁଅର ମୂଳକୁ ପୋଛିଦେବ, ବାନ୍ଧିକି ପୋଛିଦେବ, ଏତେ ଦୈହିକ ସମ୍ପର୍କ ଏ ଶରୀରରୁ ଜାତ ହେଇଛି। ପୁଣି ବି ସିଏ ପର ସିଏ ତାର ସ୍ୱର ଟିକେ ବୃଦ୍ଧି ହେଲେ ସେ ତ ଆମକୁ ଭୁଲିଯିବ ସାଙ୍ଗେ ସାଙ୍ଗେ। ଯିଏ ଅନାଦି କାଳରୁ ଆମ ସ୍ୱରରେ ଅଛନ୍ତି, ଯିଏ ଆମର ପୁତ୍ର, ଯିଏ ଆମର ପିତା, ଯିଏ ଆମର ବନ୍ଧୁ, ଯିଏ ଆମର ସବୁକିଛି, ଏ ଜଡ଼ ଶରୀରକୁ ମଳମୂତ୍ର ସ୍ୱରୂପ ଆମେ ସେବା କରୁଛେ, ତାଙ୍କର ଟିକେ ସେବା କଲେ ସେ ଖୁସି ହେବେ ନା, ଆନନ୍ଦ ହେବେ ନା, ସେ ଗ୍ରହଣ କରିବେ ନା? ତେବେ ଦୈହିକ ସମ୍ପର୍କ ପ୍ରଭୁଙ୍କ ସହିତ ସେବା କଲା ମାନେ ସମ୍ପର୍କଟା ବଢ଼ିବ, ଭାବଟା ବଢ଼ିବ। ତେଣୁ ଘରେ ପ୍ରତ୍ୟେକ ଗ୍ରସ୍ତ ଭକ୍ତ, ପ୍ରତି ଜଗନ୍ନାଥଙ୍କୁ ରଖିବି, ନିଜର ଇଷ୍ଟକୁ, ରାମଚନ୍ଦ୍ର ମହାପ୍ରଭୁଙ୍କୁ, କୃଷ୍ଣଙ୍କୁ, ବିଷ୍ଣୁଙ୍କର ବିଗ୍ରହ ରଖି ସେବା କରିବି, ଏ ଭକ୍ତିର ଅଙ୍ଗ ଈଶ୍ୱର ଆରାଧନା ଚ। ତାପରେ କହୁଛନ୍ତି ଶ୍ରଦ୍ଧୟା ତତ୍କଥାୟାଞ୍ଚ କୀର୍ତ୍ତନେ ଗୁଣକର୍ମସୁ କୀର୍ତ୍ତନେ ଗୁଣକର୍ମଣଂ ତତ୍ପାଦାମ୍ବୁଜରୁ ଧ୍ୟାନ ତତ୍ଲିଙ୍ଗେ ହଣାଦିବି। ଚାରିଟା ଅଙ୍ଗ ଗଲେ, ପୁଣି ଇଏ ଚାରିଟା ଅଙ୍ଗ, ଆଠଟି ଅଙ୍ଗ ଏବଂ ଲାଷ୍ଟକୁ କହିବେ ଦୁଇଟି ଅଙ୍ଗ, ଦଶଟି ଅଙ୍ଗ। ଏ ଭକ୍ତି ଯୋଗର ବହୁତ ଗୁରୁତ୍ୱ ଜିନିଷ, ଏହାଦ୍ୱାରା ଜଣେ ସଂସାରରୁ ମୁକ୍ତି ପାଇକି ଯିବ। ଶ୍ରଦ୍ଧୟା ତତ୍କଥାୟାଞ୍ଚ, କୌଣସି ପଏଣ୍ଟ କୋଠି ଲାଗିଲେ ଚଳିବ ନା, ଭଗବାନଙ୍କ କଥାରେ ପୁରା ଶ୍ରଦ୍ଧା, ଶ୍ରଦ୍ଧା ମାନେ ବିଶ୍ୱାସ, ଏଇ ପ୍ରଭୁଙ୍କ କଥାରେ ମୋର ଜୀବନରେ କଲ୍ୟାଣ ହବ, ଏ ବହୁତ ଗୁରୁତ୍ୱ। ଶ୍ରଦ୍ଧୟା ତତ୍ କଥାୟାଞ୍ଚ, ଭକ୍ତିର କିଏ ଭକ୍ତି କରୁଛି କେମିତି ଜାଣିବେ, କିଏ ଗୁରୁ ସେବା କରୁଛି କେମିତି ଜାଣିବେ, ଏଇଟା ମାପିବା ପାଇଁ ଏଇଟା ହେଉଛି ଗୋଟିଏ ଯନ୍ତ୍ର। ଭକ୍ତିରେ କିଏ କେତେ ଅଗ୍ରଗତି କରୁଛି, ଭକ୍ତିରେ କାହାର ଅଧିକାର ଆସିଲାଣି, ସେଇଠୁ ଜଣାପଡ଼ିବ। ଯିଏ ଭଗବାନଙ୍କର କଥା ଶୁଣିବା ପାଇଁ ଆଗ୍ରହ ଯାଏ, ଯାହାର ଭଗବାନଙ୍କର କଥା ଶୁଣିବା ପାଇଁ ଯେତେ ରତି ଆସିଛି ଭଗବାନଙ୍କ କଥା ପ୍ରତି, ତାକୁ ଜାଣିବାକୁ ପଡ଼ିବ, ସେ ନିଜେ ନିଜେ ମାପିଦେବ ମୁଁ ଭକ୍ତିରେ ସେତିକି ଅଗ୍ରଗତି କରିଛି। କାରଣ କେହି କାହାକୁ ଭଲ ନ ପାଇଲେ ତା କଥା କେବେ ଶୁଣିପାରିବେ, ଭଲ ପାଇବାର ଏଇଟା ଲକ୍ଷଣ। ଜଗତର ଲୋକମାନେ କାହିଁକି ଆଜି ଫିଲ୍ମ ଷ୍ଟାରଙ୍କ କଥା, ସେ କ୍ରିକେଟ ବାଲାଙ୍କ କଥା କାହିଁକି ଶୁଣୁଛନ୍ତି, ତାକୁ ଭଲ ପାଉଛନ୍ତି, ତେଣୁ ତାଙ୍କ କଥା ହେଲା ମାନେ ଲୋକ 24 ଘଣ୍ଟା ଟିଭି ଲଗେଇ ବସି, କାରଣ ଭଲ ପାଇଛନ୍ତି ନା। ତେଣୁ ଜଣେ ଭଗବାନଙ୍କୁ ଭଲ ପାଇବାର ଲକ୍ଷଣ କ'ଣ, କେତେ ଭଗବାନ କଥା ପାଇଁ ସେ ବ୍ୟାକୁଳ। ଶ୍ରଦ୍ଧୟାମ ତତ୍ କଥାୟଞ୍ଚ, ଆଉ କଥାଟା କଥାର ଶ୍ରଦ୍ଧା ଯେଉଁ ବିଶ୍ୱାସଟା ଫଳବତୀ କେତେବେଳେ ହୁଏ, ମନନ କଥାଟା ଏଇଠି ଶୁଣିଦେବା, ଏଇଠୁ ଗଲା ମାନେ ପୁଣି ମୁଣ୍ଡରୁ ପଳେଇଯିବ ନା, ନା କଥାର ଫଳଟା ମିଳେ। ହରିଦାସ ମାନେ ମାନେ ବିଷ୍ଣୁଙ୍କର ଦାସ ମାନେ ଯେତେବେଳେ ଆସିଥିଲେ ନେବା ପାଇଁ କାହାକୁ, ନାଇଁ ନାଇଁ ଆମର ଗୋକର୍ଣ୍ଣଙ୍କର ଭାଇ ଦୁନ୍ଦୁକାରୀ ନେବା ପାଇଁ ଆସିଥିଲେ, ସେତେବେଳେ କହିଥିଲେ ଦୁନ୍ଦୁକାରୀ କାହିଁକି ଫଳ ପାଇଲା, ଏମାନେ କାହିଁକି ଫଳ ପାଇଲେ, ସେଠି ସେ କହିଥିଲେ ନା ନାଇଁ ଦୁନ୍ଦୁକାରୀ ମନନ କରିଛି, ଏମାନେ କେହି ମନନ କରିନାହାନ୍ତି। ମନନ ମାନେ କଥା ଶୁଣିଲା ପରେ ଗୃହକୁ ଫେରିଲେ ବା କୌଣସି କାର୍ଯ୍ୟ କଲାବେଳେ ଚିନ୍ତା କରିବାକୁ ପଡ଼େ, ଆଚ୍ଛା ପ୍ରହ୍ଲାଦ ଏଭଳି ଭକ୍ତି କରୁଥିଲେ, ସଂସାରର ଏତେ କଷ୍ଟ ଅଛି, ଏଇଭଳି ଭାବରେ ଏଇ ଜିନିଷଟା କରିବାକୁ ପଡ଼ିବ, ଏଇଟାକୁ ମନନ କୁହାଯାଏ। ମନନରେ ଶ୍ରବଳର ଫଳ ମିଳେ, ନ ଫଳ ମିଳିବ, ଫଳ ମିଳିବ ନା ମାନେ ନୁହେଁ ଯେ ଏଇଟା ନିଷ୍ଫଳ ଜିନିଷ, ନିଶ୍ଚିତ କାର୍ଯ୍ୟରେ ଲାଗିବ, କିନ୍ତୁ ଏଇଟା ହେଉଛି ଆଫେକ୍ଟିଭ ହେବ, ଇଫେକ୍ଟିଭ ହେବ ଇମିଡ଼ିଏଟଲି ଯଦି ଆପଣ ଏଇଟାକୁ ମନନ କରିବେ, ଏଇଟା ଯାହା ଶୁଣିଲେ ତାକୁ ଚିନ୍ତା କରିବେ, ମନରେ ଅଧିକ ଫଳ ମିଳେ। କେଉଁଥିରେ କେଉଁ ଜିନିଷଟା ନଷ୍ଟ ହୁଏ, ମନନାଦି ତଥାତେନମ୍ ସ୍ଥିର ଚିତ୍ତେ କୃତମ ଭୃଷମ, ଭୃଷମ ବାରବାର ଭଗବାନ କଥାକୁ ସ୍ମରଣ କରିବାକୁ ପଡ଼ିବ। କିନ୍ତୁ ଆମେ ସଂସାରରେ ଏତେ ଆସକ୍ତି ହେଇଛେ, ଭଗବାନ କଥା ଶୁଣିଲେ ବି ଏଇଠୁ ବାହାରିଲା ମାନେ ପୁଣି ସଂସାର କଥା ମନନ ଆସିଯାଉଛି, ଭୃଷମ ବାରବାର ଭଗବାନ କଥା ମନନ କରିବାକୁ ପଡ଼ିବ। ଯଦି ମନନ ନ କରିବା କ'ଣ ହବ ନା, ମନନ କଲେ ଦୃଢ଼ତା ଆସିବ, ସ୍ମରଣ କଲେ ସେ ଜିନିଷଟା। ଅଦୃଢ଼ଂଚ ହତମ୍ ଜ୍ଞାନମ୍, ଲୋକମାନେ କ'ଣ ଗୀତା ଭାଗବତ କଥା ଜାଣିନାହାନ୍ତି? ଭଗବାନ ଜଗନ୍ନାଥଙ୍କ କଥା ଶୁଣୁଛନ୍ତି, କୃଷ୍ଣଙ୍କ କଥା ଶୁଣୁଛନ୍ତି, ଜଗନ୍ନାଥ ଦାସିଆ ବାହାରକୁ ହାତରୁ ନଡ଼ିଆ ନେଇଥିଲେ, ରଘୁ ଅରଙ୍କିତକୁ ସାହାଯ୍ୟ କରିଥିଲେ। ଯଦି ଜଗନ୍ନାଥ ଏତେ ସାହାଯ୍ୟ କରିଥିଲେ, ତୁମେ କାହିଁ ସାହାଯ୍ୟ କରିବେ? ତୁମର କାହିଁ ବିଶ୍ୱାସ ରହୁନି? ସେ ଜଗନ୍ନାଥ କ'ଣ ଜଗତର ଈଶ୍ୱର ଥିଲେ? ବର୍ତ୍ତମାନ ସେ ପୋଷ୍ଟର ନାହାନ୍ତି, ଆଉ ଏ ଓଡ଼ିଶାରେ ଯେଉଁ ଲୋକମାନେ ବର୍ତ୍ତମାନ ଭଗବାନ ଏଜେନ୍ସି କ'ଣ ବସିଛନ୍ତି ନା କ'ଣ ସେଠି? ଜଗନ୍ନାଥ ଆଗରୁ ଈଶ୍ୱର ଥିଲେ, ବର୍ତ୍ତମାନ ନାହାନ୍ତି, ଆଉ ଭବିଷ୍ୟତରେ ରହିବେନି। ବହୁତ ଲୋକ ଚିନ୍ତା କରନ୍ତି, ମାଲିକ ତ ଏତେ ଦିନ ଚଳେଇକି ନେଇ ଆସିଲା, ଭବିଷ୍ୟତରେ ମୋର କ'ଣ ହବ? ଭବିଷ୍ୟତରେ କ'ଣ ଭଗବାନ ପୋଷ୍ଟ ଚେଞ୍ଜ ହେଇଯିବେ କି? ସେ ଜଗନ୍ନାଥଙ୍କ ବଦଳରେ ଆଉ ଜଣେ କି ଭଗବାନ ହେବେ? ଯେ ଜଗନ୍ନାଥ ଆଗରୁ ବର୍ତ୍ତମାନ ଆମର ଦାୟିତ୍ୱ ନଉଥିଲେ, ଆଉ ଭବିଷ୍ୟତରେ ଆଉ ଜଣେ ଭଗବାନ ହେଇଗଲା ପରେ ଆମକୁ କାଟିଦେବେ, କହିବେ ନା ତୁ ମୋର ଭକ୍ତ ନୁହଁ। ଭଗବାନ ସର୍ବଦା ଅଛନ୍ତି, କାହିଁକି ଜ୍ଞାନ ଆସୁନି? କାହିଁକି ଆସୁନି ନା? ଅଦୃଢ଼ ଚ ମହତ ଜ୍ଞାନ, ମନନ କଲେ ଦୃଢ଼ତା ଆସିବ, ଦୃଢ଼ତା ନହେଲେ ଜ୍ଞାନ ଜଣେ ଧାରଣ କରିପାରିବନି। ଅଦୃଢ଼ ଚ ହତ ଜ୍ଞାନ ପ୍ରମାଦେନ ହତ ଶ୍ରୁତମ, ମାୟା ମୋହିତ ହେଲେ ଶ୍ରୁତମ, ଯାହା ଶୁଣିଦେବା ଭୁଲିଯିବା ପ୍ରମାଦ। ଆଉ ଜପ କେତେବେଳେ, ମନ୍ତ୍ର କେତେବେଳେ କାର୍ଯ୍ୟ କରେ ନା? ଲୋକମାନେ କୁହନ୍ତି, ଆଜ୍ଞା ମୁଁ ତ କାହିଁ ମନ୍ତ୍ର ଜପ କରୁଛି, ମୋର କିଛି କାମ କରୁନି, ମୁଁ ଜପ କରୁଛି ମୋର କିଛି କାମ କରୁନି। କରିବ ନା? ଭାଗବତ ସବୁ କୁହାଯାଇଛନ୍ତି, ସନ୍ଦିଗ୍ ଦୋହି ହତ ମନ୍ତ୍ର, ଯାହାର ମନ୍ତ୍ର ଉପରେ ବିଶ୍ୱାସ ଆସିଲା ନା, ସରିଲା, କାର୍ଯ୍ୟ କରିବ, ଭକ୍ତିଦେବୀ ଅପ୍ରସନ୍ନ ହେଇଯିବା, ଆରେ ଇଏ ମୋତେ ବିଶ୍ୱାସ କରୁନି, ଆପଣ ମୁଁ କ'ଣ ଫଳ ଦେବି ଦେବେ? ସନ୍ଦିଗ୍ଧ ହି ହତ ମନ୍ତ୍ର, କିଛି ମନ୍ତ୍ର ଜାଣିଛି, ଖାଲି କହୁଛି ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, କିଛି ନ ଜାଣି ଏତିକି କହୁଛି। ଆରେ ନୟନର ପଥଗାମୀ ହେବେ, ତୁମକୁ ଏ ସଂସାର ପଥରୁ ବାହାର କରିକି ବୈକୁଣ୍ଠ ପଥକୁ ନେବା ପାଇଁ ସିଏ ହେଲେ ରାସ୍ତା ଆଖିରେ ବସିବେ, ସିଏ ତୁମକୁ ରାସ୍ତା ଦେଖେଇବେ। ଆଉ ରାସ୍ତା ଦେଖି ଆମେ ତ ଅନ୍ଧ, ତାହେଲେ ଆମେ ଅନ୍ଧ ଯେ ନୟନଟା, ସିଏ ନୟନର ପଥଗାମୀ, ତୁମେ ଅନ୍ଧ, ତୁମେ ଅନ୍ଧ କି ତୁମେ ପୁଣି ଡିସାଇଡ୍ କିଛି ଡିସାଇଡ୍ କରୁଛ କେମିତି, ତୁମେ କେଉଁ ରାସ୍ତାରେ ଯିବା ପାଇଁ କାହିଁ ଚିନ୍ତା କରୁଛ? ତୁମେ ଅନ୍ଧ, ତୁମେ ତାଙ୍କ ଉପରେ ନିର୍ଭର କର, ବିଶ୍ୱାସ ରହୁନି କେଉଁଥିପାଇଁ? ଜ୍ଞାନ ଦୃଢ଼ତା ନାହିଁ। ଆଉ ନାମ କଲେ ବି, ଜଗନ୍ନାଥଙ୍କର ନାମ କଲେ, କୃଷ୍ଣଙ୍କର ନାମ କଲେ, ମହାମନ୍ତ୍ର ଜପ କଲେ ବି ଆମକୁ ଫଳ ମିଳୁନି, କାହିଁକି? ଏଠି କହୁଛନ୍ତି ସନ୍ଦିଗ୍ଧ। ଆରେ ନାମ କଲେ କ'ଣ ହବ? ମୁଁ ଟିକେ ଯୋଗ ନ କଲେ କ'ଣ ଶରୀରଟା ଭଲ ହବ କି? ଟିକେ ଜ୍ଞାନ ସାଧନ ନକଲେ କ'ଣ ଜ୍ଞାନ? ଜଣେ ଜ୍ଞାନୀ ଆସିଥିଲେ ମୋ ସାଙ୍ଗରେ, ସେମିତି ଯୁକ୍ତି କରିଥିଲେ, ଘର ତାଙ୍କର ହେଉଛି ପଢ଼ିଛନ୍ତି, ବହୁତ ଜ୍ଞାନୀ ଲୋକ, ହାଇସ୍କୁଲ ହେଡ଼ମାଷ୍ଟର, ପାଣିନୀ ବ୍ୟାକରଣ ପଢ଼ିଛନ୍ତି। ସେ କହିଲେ ଆଜିକାଲି ସବୁ ବାବାଜୀ ହେଇଯାଉଛନ୍ତି, ସେନା ସନ୍ନ୍ୟାସୀ, କିନ୍ତୁ ତାଙ୍କର ସବୁ ପାରଙ୍ଗମତା ନାହିଁ ବେଦରେ, ଶାବ୍ଦ ପରିଚ ନିଷ୍ଣାନ୍ତେ, ସେ ବୁଲିଦେଲେ, ଜ୍ଞାନ ନହେଲେ ଭକ୍ତି କେବେ ହବନି। ମୁଁ କହିଲି ଆପଣ କିଏ କହିଲେ କଥା? ମୋତେ କହିଲା ତୁମେ ଶ୍ଳୋକ ଉଚ୍ଚାରଣ କଲେ। ମୁଁ ଶ୍ଳୋକ ଉଚ୍ଚାରଣ ଶିଖିନି, ମୁଁ ଶ୍ଳୋକ ଉଚ୍ଚାରଣ ଶିଖିନି। ଆପଣଙ୍କୁ କିଏ କହିଲା ଯେ ଜ୍ଞାନ ନହେଲେ ଭକ୍ତି ହବନି ବୋଲି? କିଏ କହିଲା ଆପଣ? ମୁଁ 100ଟା ପ୍ରମାଣ ଆପଣଙ୍କ ଗୀତାର ଦେବି। ସେ ବହୁତ ପଣ୍ଡିତ, ତାଙ୍କ ଆଗରେ ମୁଁ ଛୁଆ, ମୁଁ ବ୍ୟାକରଣ କିଛି ପଢ଼ିନି, ସେ ପୁରା ବ୍ୟାକରଣକୁ ଡାଇଜେଷ୍ଟ କରିଛନ୍ତି, ତା ମୁହଁ ବନ୍ଧେଇଲା ବୋଲି ଭଗବାନ କହିଛନ୍ତି, ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୟାତି ଆଶୁ ବୈରାଗ୍ୟମ ଯଦ୍ ଜ୍ଞାନମ ଅହେତୁ କିମ୍। ଜ୍ଞାନ ଯୋଗ ଭକ୍ତିର ପୁତ୍ର ଅଙ୍ଗ, ଇଏ ଭକ୍ତି ଦେବୀ, ସେ ମହାରାଣୀ, ସେ ଆସିଲା ମାନେ ଆସିକି ପହଞ୍ଚିବେ। ଧ୍ରୁବ ମହାରାଜ ପାଠ ପଢ଼ିଥିଲେ କି? ଧ୍ରୁବ ମହାରାଜ କେଉଁ କନଭେଣ୍ଟରେ ଆଡ଼ମିସନ କରିଥିଲେ? ଉତ୍ଥାନ ପାତାଙ୍କୁ କେଉଁଠି ପଠାଇଥିଲେ? ଭଗବାନ ଶଙ୍ଖ ସ୍ପର୍ଶ କଲେ ଜ୍ଞାନ ଆସିଗଲା। ସେ କିନ୍ତୁ ପଣ୍ଡିତ ନା, ସେ କ'ଣ କରୁଛନ୍ତି? ଯତ୍ ଜ୍ଞାନମ ଅହେତୁ କିମ୍, ସେ ନା ଯତ୍ ଜ୍ଞାନମ ହେତୁ କିମ୍ ସନ୍ଧି କରୁଛନ୍ତି। ମୁଁ କିଏ କହିଲା ଆପଣଙ୍କୁ? ଆପଣ କିଏ କହିଲା କଥା? କାଢ଼ିଲି ସ୍ୱାମୀପାଦଙ୍କ ଟୀକା, ମୁଁ ଦେଖ, ଆପଣ ଭାଗବତ ମାନନ୍ତି, ସିଦ୍ଧର ସ୍ୱାମୀ ମାନନ୍ତି, କାଢ଼ିଲେ କ'ଣ ସନ୍ଧି କରିଛନ୍ତି? ଆପଣ ଅନ୍ୟ କରିଛନ୍ତି, ଦେଖି ମୁହଁ ତଳକୁ ବସିଲେ, କହିଲେ ଜ୍ଞାନ ନା ତ କେବେ ଉଦ୍ଧାର ହେବନି। ବୋଲେ ଆପଣ କିଏ କହିଲା? କୃଷ୍ଣ ଗୀତାର ନା, ଗୀତାରେ କୃଷ୍ଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଜ୍ଞାନୀମାନେ ହିଁ ଉଦ୍ଧାର ପାଇକି ଯିବେ। ମୁଁ କହିଲି ଭଗବାନ କହିଛନ୍ତି ଭକ୍ତର ଜ୍ଞାନ ଦରକାର ନାହିଁ, ଭକ୍ତ ଭଜନ କଲା ମାନେ ତାକୁ ଜ୍ଞାନ ଦେବେ। ଆପଣ ଗୀତାରେ ଶୁଣିବେ? କହିଲେ କେଉଁଠି କହିଛନ୍ତି? ମୁଁ ଆପଣ ସମ୍ବାଦ ଟୀକା ପଢ଼ିଛନ୍ତି, ଆପଣ ପଣ୍ଡିତ, ମୁଁ ମାନି ନେଉଛି, ଦେଖନ୍ତୁ କାଢ଼ି ଦେଖା। ଅର୍ଜୁନ ପ୍ରଶ୍ନ କରିଛନ୍ତି, ପ୍ରଭୁ ଆପଣ ଆପଣ କହିଲେ ତେଷାମ ସତତ ଯୁକ୍ତାନାମ ଭଜତାମ ପ୍ରୀତି ପୂର୍ବକମ ଦଦାମି ବୁଦ୍ଧି ଯୋଗ ତମ ଜେନ ମାମ ଉପଜାନ୍ତି ତେ। ସେ ସ୍ତ୍ରୀ ହଉ ବାଳକଟେ ହଉ ଅଜ୍ଞାନ ବ୍ୟକ୍ତିର କେବଳ ଆପଣଙ୍କ ନାମ ହରେ କୃଷ୍ଣ ଜପ କରିଦେଲା ମାନେ ସେ ଆପଣଙ୍କ କତି ପଳେଇଯିବ, ଆପଣ ତାକୁ ବୁଦ୍ଧି ଦେବେ, ତାର ଜ୍ଞାନ ନହେଲେ କେମିତି ସେ ଉଦ୍ଧାର ପାଇବ? ଭଗବାନ କହୁଛନ୍ତି ନା ନା, ଭକ୍ତକୁ ମୁଁ ବୈକୁଣ୍ଠକୁ ନେବା ପୂର୍ବରୁ ପୂର୍ଣ୍ଣ ଜ୍ଞାନମାନ କରିଥାଏ ନା, କେମିତି? ସେ ତ ବେଦ ପଢ଼ିନଥାଏ ନା, ଭକ୍ତକୁ ବେଦ ପଢ଼ିବା ଦରକାର ନାହିଁ। तेषामेव अनुकम्पार्थम् अहम् अज्ञानजतम् नाशयामि आत्मभावस्तु ज्ञान दीपेन भासते। या परे श्लोक काई कहिछि अर्जुन प्रश्न करछि नारे ज्ञानी न होले केमिति जने वैकुंठ को जीव जे भगवान कहले नाई नाई मोर भक्त वेद वेद पढ़िया की दरकार नहीं मु आत्मभाव को जाग्रत करे नाशयामि आत्मभावस्तु ज्ञान दीपेन भासते। मु टॉर्च लाइट मारे नहीं ज्ञान दीप अंतर भितर केमिति दिंती तेसाम एव अनुकम्पार्थम मोर कृपा मो कृपार जगतर सब ज्ञान से प्राप्त हो ज्ञान लोक मैं जानते एटा मूर्ख गुड़ा किसी जानते गोटे श्लोक उच्चार पंडित मैंने जुक्ति करते सब गीता भागवत अच्छे सब काटि गुड़ दिया जाए भक्ति महाराणी जिते जोग ज्ञान जिते सब तक अंग हनुमान जी के देखी हनुमान कहतु आपण हनुमान जी पूजा करते कहले हनुमान जी राम नाम छड़ा कौन कर जगत रे राम नाम बल रे जगत सब कार्य साधन कर द्वितीय अंग किसी करना हनुमान केबे बसिकी आखि बुझिकी चुपचाप बसिक जो करना जो आखि बुझले भी राम रोम कूपर जहां राम नाम आस ना भक्त यूज साधन भक्त भक्ति साधन कला मान भक्ति द्वारा अष्टांग जोग हो जाए आपण भावंत अष्टांग जोग आम करूँ बोली महामंत्र जपरे नाम कीर्तन अष्टांग जोग अच्छी जो ध्रुव महाराज चरित्र शुणे से सब समाधान दिया भक्ति सब अंग अच्छे तेना श्रद्धाय तत्कथायांच भगवान कथार मोर मंगल हब मंत्र जिते भगवान मंत्र करिए संदिग्ध ही हत मंत्र मंत्र केवे अविश्वास करेंगे ना महामंत्र मो भक्ति आचरण करुच्छी मान मोर जगत सबकि कल्याण हो मोर सब अमंगल तो रही कि संदिग्ध आसला मंत्र कम कर नाम जप कला बेले जप के कम करे ना हतो चीते एम हतो जप व्यग्र चीते व्यग्र चित चंचल चित्त थी जप कले फलवती हे ना अवैष्णव हतो देश से देश नष्ट जो देश में वैष्णव विष्णु भक्त ना ये भागवत रे आउ ऋत श्राद्धम अपात्रकम जो श्राद्ध करूँ ठीक पात्र को न देले से पितृपुरुष कार्य लगे तेनाली मोर कह प्रसंग था कथायाम तत् श्रद्धाया तत् कथायाम कथार बहुत सदा ये मुझ भागवत कथा शुणी मैंने या मोर कल्याण जीवन किसी ना ये सर्वश्रेष्ठ कल्याण ये सत्य जिनिष भागवत जो श्रुतिफल अच्छा आपण प्रहलाद चरित्र शुणुंत कौन ना बोली कहे ये चरित्र शुणिले वैकुंठ को जी सब अच्छे सुखदेव गोस्वामी परीक्षित महाराज ठकैपाई कहना सब साधु मेल में गंगा कूल में कहते तुम्हें शुणिल ये चरित्र श्रवण फल हो जहाँ दृढ़ विश्वास फल मिले तृतीय अंग कीर्तन गुणकर्मसु भगवान कीर्तन भक्त वात्सल्य आदि गुण कीर्तन नाम कीर्तन ये सब करने पड़े आ कीर्तन गुण कर्मसु भगवान कर्म भगवान जो पांच टाइम लीला सब कर राम कृष्ण रूप से जो लीला सब अवतार से गुड़िक सब कीर्तन करा पड़ो ये जमी कथा चली कीर्तन कीर्तन गुण कर्मसु तत्पादाम्बुरु ध्यान तांकर पादपद्म को ध्यान करा पड़ो जिते समय किसी कर्म कर प्रभु चरण कमल प्रभु कथा ध्यान करा पड़ो तत्लिंगे अहणादि भी तांकर लिंग तांकर मूर्ति तांकर शरीर को विग्रह को अहणा आदि भी पूजन आदि अर्चना आदि कर ये चार अंग कहले सी चार अंग कहते कतोटी अंग आठटी अंग बर्तमान आज दुईट अंग कहे प्रहलाद महाराज अश्र बाक मान कहते हरि सर्वेशु भूतेषु भगवान अस्ते ईश्वर इति भूतानि मनसा काम्य ते साधु मानये ये गोटे मानये गोटे कथा को हरि सर्वभूत अच्छा प्रहलाद महाराज बोलते शिक्षा भितर दस थर कही जो मैंने भक्ति जोग आचरण करेंगे हरि सर्वेश भूतेषु मोर इष्ट सबु जीवन अंतर अच्छा हरि सर्वेश भूतेषु भगवान से हरि किए ना भगवान आस्ते ईश्वर से परमेश्वर से अवस्थान करूतानी मनसा मनरे यही बुद्धि मो प्रभु मोर इष्ट प्रति जीव अंतर रही बुद्धि कामे तेते साधु मान ଯେଉଁ ଯେଉଁ ଜୀବର ଯେଉଁ କାମନା ଅଛି ବା ଯେଉଁ ଶାନ୍ତି ପାଉନାହାନ୍ତି, ସାଧୁମାନେ ତାଙ୍କର ସାଧୁତ୍ୱ ଏଇଟା ହବ, ପ୍ରଭୁ ସମସ୍ତଙ୍କ ଜୀବରେ ଜୀବଙ୍କ ହୃଦୟରେ ଅଛନ୍ତି, ମୁଁ ତାଙ୍କୁ ତାଙ୍କର ତେଇ କାମେ ଯେଉଁ ଯେଉଁ କାମ ଦ୍ୱାରା ଯେଉଁ ଯେଉଁ କାମ ତାଙ୍କର ହତ ହେବା ଦ୍ୱାରା ସେ ଭଗବାନଙ୍କର ସେବା କରିପାରୁନାହାନ୍ତି, ସୁଖ ପାଇପାରୁନାହାନ୍ତି, ସଂସାରରେ କଷ୍ଟ ପାଉଛନ୍ତି, ତାଙ୍କୁ ସାହାଯ୍ୟ କରିବ। ଯେପରି ଜଣେ ଦରିଦ୍ର, ଦରିଦ୍ର ଧନ ନାହିଁ, ବହୁତ କଷ୍ଟ ପାଉଛି, କିନ୍ତୁ ଦରିଦ୍ରକୁ ଗୋଟେ ଭିକ୍ଷା ଦେବା ପୂର୍ବରୁ ଭିକ୍ଷା ଦେବାକୁ ପଡ଼ିବ, ସାହାଯ୍ୟ କରିବା ପଡ଼ିବ, ତାକୁ କହିବାକୁ ପଡ଼ିବ, ବାପା ତୁ ଆଜି ଦରିଦ୍ର ହେଇଛୁ କାହିଁକି ଲକ୍ଷ୍ମୀକୁ ଅନାଦର କରି। ଜଗନ୍ନାଥ ଲକ୍ଷ୍ମୀକାନ୍ତ ତାଙ୍କୁ ସେବା ନ କରି ତୁ ଆଜି ଦରିଦ୍ର ହେଇଛୁ, ତାଙ୍କୁ ଟିକେ ସେବା କର। ଅର୍ଥ ଦେବା ପୂର୍ବରୁ ଏଇଟା ହେଉଛି ବଡ଼ ଉପକାର। ଲକ୍ଷ୍ମୀକାନ୍ତକୁ ନ ଜାଣିଲେ ତୁମେ ଯେତେ ଲକ୍ଷ୍ମୀ ଦେଲେ ବି ସେ କ'ଣ କରିବ। ପୁରୀରେ ମୁଁ ନିଜେ ଥିଲାବେଳେ ଯେତେବେଳେ 10 ଦିନ 15 ଦିନ ରହିବ, ମୁଁ ସବୁ ଦେଖେ, ଏକ୍ସପିରିଏନ୍ସ ଦେଖେ। ଲୋକନାଥ ମନ୍ଦିର ପାଖରେ ରହୁଛନ୍ତି ଆମର ସେ ଲେପର୍ସି ଭକ୍ତ ଲୋକମାନେ, ସେ ସବୁ କ୍ୟାମ୍ପ କରିଛନ୍ତି, କିନ୍ତୁ ଗୋଟେ ଗୋଟେ ସବୁ ଇଏ କରିଛନ୍ତି ଗାଡ଼ି, ଆସିବେ ଶ୍ରୀମନ୍ଦିର ଆଗକୁ, ଶ୍ରୀମନ୍ଦିରରେ ଠିକ୍ ବସିବେ, ଲୋକମାନଙ୍କ ଠାରୁ ପଇସା ଆଦାୟ କରିବେ, କିନ୍ତୁ ପଇସା ଆଦାୟ କରିବେ ଯେତେବେଳେ ରାତିରେ ଫେରିବେ, ମୁଁ ରାତିରେ ରାତିରେ ଆସେ 9:30, 10:30, 11:30 ସବୁ ହୋଟେଲରୁ ମଡ଼କୁ କିଣିକି ଧରିକି ଯାଉଥିଲେ। ଯିଏ ତାଙ୍କୁ ଧନ ଦେଲେ ସିଏ ତାକୁ ବ୍ୟବହାର କଲେ ଇନ୍ଦ୍ରତୃପ୍ତିରେ, କ'ଣ କାର୍ଯ୍ୟରେ ଲାଗିଲା ତାକୁ। ଆମେ ବିପଦକୁ ଅଧିକା ଠେଲିଦେଲେ, ପାପକୁ ଅଧିକା ଠେଲିଦେଲେ ନା, ତାକୁ ନ୍ୟାଚୁରାଲି ଦଣ୍ଡ ମିଳୁଥିଲା। ସିଏ ଲକ୍ଷ୍ମୀଙ୍କୁ ଜଗନ୍ନାଥଙ୍କୁ ସେବା କରିନି, ସେଥିପାଇଁ ତାକୁ ଦଣ୍ଡ ମିଳୁଥିଲା, ଜଗନ୍ନାଥ ଦଣ୍ଡ ଦେଇଥିଲେ। କି ତୁମେ ତା ଦଣ୍ଡଟାକୁ ଦଣ୍ଡ ପିରିୟଡ଼ଟାକୁ ଅଧିକା ବଢ଼େଇଦେଲ, ତାକୁ ଯଦି 2 ଟଙ୍କା ପକେଇଲ ତାକୁ ଭାଙ୍ଗ ଖାଇବାକୁ ସୁବିଧା ହେଲା, ସେ ବା ଗାଡ଼ି ନେଇକି କର ରଖିଦେବେ, ଭାଙ୍ଗ ଗ୍ଲାସ୍ ପକେଇଦେବେ, ମିଛା କଥା କହୁନି। ଆପଣ ଚାଲନ୍ତୁ ମୋ ସାଙ୍ଗକୁ ଦେଖେଇଦେବେ, ଭାଙ୍ଗ ଚଢ଼େଇ ଦେଇକି ମିଠା କିଛି ଧରିଲେ, ତାପରେ ମଡ଼ କିଛି ଧରିଲେ ଚାଲିଲେ ପୁରା। ଆରେ ଭାଇ ସିଏ କ'ଣ ଜଗନ୍ନାଥଙ୍କ ସେବା କଲେ ନା ଅଧିକା ତାଙ୍କୁ ଭୋଗ ମିଳିଲା, ଧନ ତାକୁ ଦେବେ, ତାଙ୍କୁ ଆଗେ କଥା କୁହାଯିବ ପ୍ରଭୁଙ୍କୁ ଟିକେ ନାମ କର, ଆଜି ଦିନ ଆଜିଠାରୁ ଭଗବାନଙ୍କର ନାମ କରିବୁ, ତାପରେ ଆପଣ ତାକୁ ଦେବେ। ଆପଣଙ୍କୁ ଆପଣ ଡ୍ୟୁଟି କଲେ ଆଗେ ଭଗବାନ ବିଷୟରେ କହିବେ, କାମନା ଜଣେ ଜଣଙ୍କୁ ସାହାଯ୍ୟ କରିବା ପୂର୍ବରୁ ପ୍ରଭୁଙ୍କର କଥାଟା ସବୁଠୁ ବଡ଼ ଜିନିଷ। ସେ ଭଗବାନଙ୍କୁ ଜାଣୁ, ଦୁଃଖ ସଂସାର କାହିଁକି ପାଉଛି ଜଣେ ଯିବ ଭଗବାନଙ୍କୁ ଜାଣିନି ବୋଲି, ଆଉ ଏଇଟାକୁ ମୁଁ ସାଧୁ ବୋଲି, ଏଇଟା ଏଥିରେ ସାଧୁତ୍ୱ ଆସିବ, ଏଇଟାକୁ ମୁଁ ସାଧୁ ବୋଲି ଜ୍ଞାନ କରିଛି, ପ୍ରହ୍ଲାଦ ମହାରାଜ କହିଲେ। ଟିକେ ଶୀଘ୍ର ଯିବାକୁ ପଡ଼ିବ, ଅଧ୍ୟାୟ ଆଜି ନ ସରିଲେ କାଲି ନୃସିଂହଦେବଙ୍କର ଆବିର୍ଭାବ ହୁଏ ତ। ଏବଂ ଏଇ 3 ଶ୍ଳୋକ କହିସାରିଲା ପରେ, ଏବଂ ନିର୍ଜିତ ଷଡ଼ବର୍ଗୀ, ହେ ଅସୁର ବାଳକ ଗଣ, ଜଣେ ଏ ସଂସାର ଯେଉଁ ଶତ୍ରୁ ଅଛନ୍ତି କାମ କ୍ରୋଧ ଏଇ 6 ବର୍ଗକୁ କେମିତି ଜୟ କରିବ। ଏବଂ ନିର୍ଜିତ ଷଡ଼ବର୍ଗୀ, ଏବଂ ଏଇ ଉପାୟ ଦ୍ୱାରା, ଏଇ ଯେଉଁ ଉପାୟ କୁହାଗଲା ଏଇ 3 ଶ୍ଳୋକରେ, ଗୁରୁ ସେବା, ସର୍ବଲବ୍ଧ ଅର୍ପଣ, ବିଗ୍ରହଙ୍କର ଅର୍ଚ୍ଚନ, ସାଧୁ ଭକ୍ତଙ୍କର ସଙ୍ଗ, ଈଶ୍ୱର ସର୍ବଭୂତ ଏମ୍ ତାଙ୍କର କଥା ଶ୍ରବଣ, ଯାହା ସବୁ କୁହାଗଲେ ୟାରି ଦ୍ୱାରା ହିଁ, ଏବଂ ନିର୍ଜିତ ଷଡ଼ବର୍ଗେ, ଏହି ଉପାୟରେ ଜଣେ 6 ଦଶକୁ ବର୍ଗକୁ ଦମନ କରିପାରିବ, କାମ କ୍ରୋଧ ଲୋଭ ମନ କରିପାରିବ, ତଥାପି କେବେ କରିପାରିବ। ଏବଂ ନିର୍ଜିତ ଷଡ଼ବର୍ଗେ କ୍ରିୟତେ ଭକ୍ତି ଈଶ୍ୱରେ, ଏହାଦ୍ୱାରା 6 ବର୍ଗକୁ ଦମନ କରି ଭଗବାନଙ୍କୁ ଭକ୍ତି କରିବେ। ସେ ଭଗବାନ କିଏ ନା ବାସୁଦେବ ଭଗବତୀ ଜୟା ସଂଲବତେ ରତି, ସିଏ ହେଉଛନ୍ତି ବାସୁଦେବ, ସିଏ ଭଗବାନ ଯାହାଙ୍କ ନିକଟରେ ସମ୍ୟକ ନିଶ୍ଚଳାତ୍ମିକା ଭକ୍ତି ଲଭତେ, ଭକ୍ତି ଯେତେବେଳେ ନିଶ୍ଚଳ ହେଇଯିବ ସମ୍ୟକ ରୂପରେ ପ୍ରାପ୍ତ ହେବ। ଯେତେବେଳେ ଏ କଥା କହିଦେଲେ ଏମାନେ ପଚାରୁଛନ୍ତି କିଏ ଅସୁର ବାଳକମାନେ, ଆଚ୍ଛା ଭକ୍ତି ପ୍ରାପ୍ତ ହେଲେ ଏଠି କହିଲେ ନା ସଂଲଭତେ ରତି ପ୍ରେମ ଲାଭ କରେ, ଏମାନେ ପଚାରୁଛନ୍ତି ନା ପ୍ରେମ ଲାଭର ଲକ୍ଷଣ କ'ଣ, କେମିତି ଜାଣିବି ଯେ ଆମର ପ୍ରେମ ଲାଭ ହେଲା ବୋଲି। ଏଇ 6 ଯେଉଁ ଉପାୟ 3 ଶ୍ଳୋକରେ କହିଲେ, ଏଇ ଉପାୟ ଦ୍ୱାରା ଜଣେ ଷଡ଼ବର୍ଗକୁ ଦମନ କରିବ, ଭଗବାନଙ୍କୁ ଭକ୍ତି ଆଚରଣ କରି ପ୍ରେମ ଲାଭ କରିବ। ପ୍ରେମ ଲାଭର ଲକ୍ଷଣ କ'ଣ, ପ୍ରେମ ଲାଭ ଲକ୍ଷଣ ଯେ କାନ୍ଦିକି ମୁଣ୍ଡ ପିଟିଦେବେ, ତାପରେ 10 ପରେ ଉଠିକି ଚାଟ ବସିକି ଖାଇବେ, ଆମେ ଦେଖିଛୁ ସବୁ ଏସବୁ। ଏଇଟା ଡିଭୋସନ୍ ଇଜ୍ ନଟ୍ ଏ ସେଣ୍ଟିମେଣ୍ଟ, ଏଇଟା ଗୋଟେ ଭାବ ଜିନିଷ, ଏଇଟା ଗୋଟେ ସେଣ୍ଟିମେଣ୍ଟାଲ ଜିନିଷ ନୁହେଁ, ଏସବୁ ଭକ୍ତିଟା ଗୋଟେ ଦୁସରା ଜିନିଷ। ଶୁଣନ୍ତୁ, ପ୍ରହ୍ଲାଦ ମହାରାଜ ଅସୁର ବାଳକ ଆଗରେ ପ୍ରବଚନ ଦେଉଛନ୍ତି, ଯେଉଁମାନେ କହୁଛନ୍ତି ଭଗବାନ ଭଗବାନ କାନ୍ଦିଲେ ମିଳିବେ, ବାସ୍ତବିକ ଭଗବାନ କାନ୍ଦିବା ଛଡ଼ା ଭଗବାନଙ୍କର କିଛି ଉପାୟ ନାହିଁ। ଭଗବାନ କାନ୍ଦିଲେ ହିଁ ଭଗବାନ ଜଣେ ପ୍ରାପ୍ତ ହେବ, କିନ୍ତୁ ଭଗବାନ ପାଇଁ ଜଣେ କାନ୍ଦିବ କେତେବେଳେ? ଏଇ ଛଅଟା ଉପାୟ ଦ୍ୱାରା। ଏଇ ଷଡ଼ବର୍ଗ ଦମନ ହେଲା ପରେ ତୁମେ ଭଗବାନ ପାଇଁ କାନ୍ଦିବ। ଆଉ ଏଣେ ଭଗବାନ ପାଇଁ କାନ୍ଦି କାନ୍ଦି ଆସିଲା ପରେ 10 ମିନିଟ୍ ପରେ ପୁଣି ଚିନ୍ତା ହବ, ରେ କୋଠାଟା ତ ବାକି ରହିଗଲା। ଇଏ ପ୍ରେମର ଲକ୍ଷଣ ନାହିଁ। ପ୍ରେମ ଜଣେ ପ୍ରାପ୍ତ ହେଇଛି ଏଇ ଉପାୟରେ, ତାର ଲକ୍ଷଣ ସବୁ 3 ଶ୍ଳୋକରେ କହୁଛନ୍ତି। ନିଶମ୍ୟ କର୍ମାଣି ଗୁଣାନ ତୁଲ୍ୟାନି ବିର୍ଜ୍ୟାନି ଲୀନା ଲୀଳା ତନୁଭିକୃତାନି ଯଦତି ହର୍ଷ ଉତ୍ପୁଲ୍ଲକ ସୃଗଦଗଦମ୍ ହୃତ୍କଣ୍ଠ ଉଦ୍ଗାୟତି ରୁତ୍ୟ ନୃତ୍ୟତି। 7 ଲକ୍ଷଣ କହୁଛନ୍ତି ପ୍ରହ୍ଲାଦ ଅସୁର ବାଳକମାନେ କହୁଛନ୍ତି, ପ୍ରହ୍ଲାଦ ତୁମେ ଯଦି ଏଭଳି ଗୁରୁଙ୍କର ସେବା କରି ମୁଁ ଯେଉଁ ଉପାୟ କହିଲି 6 ବର୍ଗକୁ ଦମନ କରିପାରିବ, ତୁମେ ବି ଏ ସ୍ଥିତିକି ଯିବ। କ'ଣ? ନିଶମ୍ୟ କର୍ମାଣି ଗୁଣାନ୍ ଅତୁଲ୍ୟାଣି, ଭଗବାନଙ୍କର ଅତୁଲ୍ୟ, କାହା ସହିତ କମ୍ପେୟାର କରିପାରିବ କରାଯାଇପାରିବନି। ଭଗବାନଙ୍କର ଯେଉଁ ଗୁଣ ଅଛି ସେ ଗୁଣ କ'ଣ? ଏଠି କହୁଛନ୍ତି ଦଧି ଏ ଭକ୍ତ ବାତ୍ସଲ୍ୟ ଆଦି ଗୁଣ। ଯେତେବେଳେ ଜଣେ ପ୍ରେମ ଲାଭ କରିବ, ଭଗବାନଙ୍କର ଭକ୍ତ ବାତ୍ସଲ୍ୟ ଗୁଣଟାକୁ ସ୍ମରଣ କରିକି ତାର କ'ଣ ଅବସ୍ଥା ହବ? ଏଠି କହୁଛନ୍ତି ବୀର୍ଜ୍ୟାଣୀ, ଅତି ଶକ୍ତିଶାଳୀ କଥା, ଆଉ କର୍ମାଣି ଦଧି କିଭଳି ଚୋରି କରିଥିଲେ, ଏଇ କଥାଗୁଡ଼ିକୁ ଶୁଣିକି କୀର୍ତ୍ତନ କରିକି ତାର କ'ଣ ଅବସ୍ଥା ହବ ନା? ଯଦ ଅତି ହର୍ଷ, ଗୋଟେ ପାଗଳ ଭଳି ହସିକି ବୁଲି ବସି ରାସ୍ତାରେ, ଲୋକେ ବୁଝିପାରିବେନି ଆରେ ଇଏ କାହିଁକି ଏମିତି ହସୁଛି। ଏଠି ଯତ୍ ଅତି ହର୍ଷମ ଉତ୍ପୁଲ୍ଲକ, ଶରୀରରେ ପୁଲକିତ ଆସିବ ସବୁ ଅବସ୍ଥାରେ, କିଛି ସମୟ ପାଇଁ ନୁହେଁ। ଅଶ୍ରୁ ଗଦଗଦମ, ଅଶ୍ରୁ ଧାରାଧାରା ହିଁ ଅଶ୍ରୁ ବୋହିବ, ଆଉ ଗଦଗଦମ ତାର ବାକ୍ୟ ଗଦଗଦ ହେଇଯିବ। ପୃତ୍କଣ୍ଠ ଉଦ୍ଗାୟତି ରୁତି ନୃତ୍ୟତି, ଭୋ ଭୋଇ ଗୋଟେ ଛୋଟ ପିଲା ଯେମିତି ମା ପାଖରେ କାନ୍ଦେ ସେଭଳି କାନ୍ଦିବ, କେତେବେଳେ ପାଗଳଙ୍କ ଭଳି ନାଚିବ। ଆଉ ପୃତ୍କଣ୍ଠ ମୁକ୍ତ କଣ୍ଠରେ ଉଦ୍ଗାୟତି, ମୁକ୍ତ କଣ୍ଠରେ ଭଗବାନଙ୍କର ନାମ କରିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଲଜ୍ଜା କିଛି ହେବ ମୁକ୍ତ କଣ୍ଠରେ, ଆମକୁ ତ ଲଜ୍ଜା ଲାଗୁଛି ଏଠି ତ ଏଇ ଲୋକ ଅଛନ୍ତି ଏ କ'ଣ କାଳେ ଶୁଣିବେ, ସିଏ ସେତେବେଳେ ପୁରା ରାସ୍ତାଘାଟ କିଛି ମାନିବେ। ଏ ପ୍ରେମର ଲକ୍ଷଣ ଏଠି କହୁଛନ୍ତି। ତାପରେ କହୁଛନ୍ତି କେବଳ ଏତିକି ନୁହେଁ, ପ୍ରହ୍ଲାଦ କହୁଛନ୍ତି ଭଗବାନଙ୍କ ନିକଟରେ ରତିଲାଭ ହେଲା ଆଉ ଲକ୍ଷଣ କ'ଣ ଶୁଣ, ଯଦା ଗ୍ରହଗ୍ରସ୍ତ ଇବ କୋଚିତ ହସତି ଆକ୍ରନ୍ଦ୍ୟତେ ଧ୍ୟାୟତି ବନ୍ଦେ ବନ୍ଦତେ ଜନମ ମୁହୁଶ୍ୱସନ ବକ୍ତ ହରେ ଜଗତପତେ ନାରାୟଣ ଇତି ଆତ୍ମମତି ଗତତ୍ରପଃ। କେହି ପ୍ରଶ୍ନ କରିବ ତା କ'ଣ ଲଜ୍ଜା ଲାଗିବନି? ନା ଲଜ୍ଜା ଲାଗିବ, ଲଜ୍ଜା ଗତତ୍ରପ କାହିଁ ଗତତ୍ରପ ନା ଆତ୍ମମତି, ତାର ଆଉ ସ୍ୱରର ଚିନ୍ତା ନଥା, ଖାଇବା ଚିନ୍ତା ନଥା, ଆତ୍ମମତି ମତି ପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ଭାବରେ ଆସକ୍ତ ହେଇକି ଥାଏ, ଆସକ୍ତ ହେଇକି ଥାଏ। ତ କହିବା କଥା ନାହିଁ, ମୁଁ ତ ଖୋଲା ଲୋକ କହିଦିଏ। ଓଡ଼ିଶାରେ 2 ଝିଅଙ୍କୁ ଆମେ ଭେଟିଲୁ, ବୃନ୍ଦାବନ ମୁଁ ଯାଇଥିଲି, ବୃନ୍ଦାବନରେ ପରିକ୍ରମା କରିବା ସମୟରେ ଆମେ ଓଡ଼ିଆ କଥା ହୋଇ 2 ଭକ୍ତ ଯାଉଛୁ। ତାଙ୍କର ଘର ହେଉଛି କଟକ, ବହୁତ ବଡ଼ ଘରର ଝିଅ, ସେମାନେ ବହୁତ ପାଠ ପଢ଼ୁଥିଲେ। ମୁଁ ଏଇଥିପାଇଁ କହୁଛି ପ୍ରେମର ଲକ୍ଷଣରେ ସେମାନେ କେମିତି ଫସିଗଲେ, ସେ ଭାବିଦେଲେ ଆମେ ବି ଏମିତି ଏମିତି ପ୍ରେମଟା ମିଳିଯିବ, ଏମିତି ଚାଲିଗଲେ ଘରଦ୍ୱାର ଛାଡ଼ିକି ଏମିତି ନାଚିବାକୁ ପଡ଼ିବ, କ'ଣ ଆମେ ତ ଆତ୍ମା ପଳେଇଗଲେ। ଆମେ ତାହେଲେ ପରିକ୍ରମା କରିକି ଆମର ଇସ୍କନ ଗୋଶାଳା ଦେଇକି ବାହାରୁଛୁ, ସେ ଭେଟିଲା ହେଲେ ଆପଣ ଓଡ଼ିଆ କି? ହଁ ଆପଣଙ୍କ ଘର? ମୁଁ ନାମ ଘର ନା, ଆମେ ଭୁବନେଶ୍ୱର ଇସ୍କନ ମନ୍ଦିର ରହୁଛୁ। ସେଟା ଆମେ ପଚାରିଲା ଆପଣ କେଉଁଠି ରହୁଛନ୍ତି, କେଉଁଠି ରହୁଛନ୍ତି? ମୁଁ ତାହେଲେ କହିଲି ସେ ବୋହୁ ହେଇ କାନ୍ଦିଲା। ମୁଁ ଜାଣିଲି ବହୁତ ବଡ଼ 2 ଝିଅ, ଜଣେ କାଞ୍ଚ ଆଉ ଜଣେ, ସିଏ ଆଉ କିଛି କହିପାରିଲେନି। ସେସବୁ କହିଲି କ'ଣ ଆପଣଙ୍କର କ'ଣ ଅସୁବିଧା କୁହନ୍ତୁ, ଆମେ ଯଦି ପାରିବୁ ସାହାଯ୍ୟ କରିବୁ। ନା ମୁଁ ଘର ଛାଡ଼ିକି ପଳେଇ ଆସିଛି, ମୋର ଭାଇ ଜଣେ, ମୋ ଭାଉଜ ବି ଚାକିରି କରିଛନ୍ତି, ମୋର ଭାଇ ବି ଚାକିରି କରିଛନ୍ତି, କିନ୍ତୁ ଆମେ ପଳେଇ ଆସିକି ଆଶ୍ରମରେ ରହୁଛୁ। ଆଶ୍ରମ ଯଦି ତୁମେ ଶାନ୍ତି ପାଉଛ, ତୁମ ଅସୁବିଧା କ'ଣ? ନା ବର୍ତ୍ତମାନ ପଛକୁ ଗୋଡ଼ କାଢ଼ିପାରୁନୁ କି ଆଗକୁ ଗୋଡ଼ ବଢ଼େଇ ପାରୁନୁ। ସେ ମୋତେ ଗୋଟିଏ ଡାଇଲଗ୍ ମାରିଲି, ଏଇଥିରୁ ଆପଣ ବୁଝିଦେବେ ଆମର ଅବସ୍ଥା କ'ଣ। ଭକ୍ତି ଗୋଟେ ସେଣ୍ଟିମେଣ୍ଟ ଜିନିଷ, କିଏ କ'ଣ କରିଦେଲା, କିଏ କେମିତି କହିଦେଲା, ଏ ଦେଖି ମୋର ଭକ୍ତି ହେଇଯିବ ନା? ଭାଗବତ ଦୃଢ଼, ଏଇଟା ହେଉଛି ପ୍ରୋସେସ୍। ସେ କହିଲେ ଆମେ ଆଗକୁ ଗୋଡ଼ ଦେଇପାରୁନୁ କି ପଛକୁ ଗୋଡ଼ ଫେରିପାରୁନୁ, ମୁଁ କହିଲି ଆପଣ ଜଗନ୍ନାଥ କୃଷ୍ଣଙ୍କର ଧାମରେ ଅଛନ୍ତି, କେବଳ କୃଷ୍ଣଙ୍କୁ ପ୍ରାର୍ଥନା କରନ୍ତୁ, ରାଧାରାଣୀ ଦେଇ କୃପା କରି ଆପଣ ମୁକ୍ତି ଉଦ୍ଧାର କରିଦେବେ, ତା ଛଡ଼ା ଅଲଗା ଉପାୟ କିଛି ନାହିଁ। ବ୍ୟକ୍ତି ବହୁତ ଭକ୍ତି ଗୋଟେ ଜିନିଷ, ଯାହା ଯାହା ନିୟମ ଦିଆଯାଏ ଭାଗବତ ସେଇ ସବୁ ଆଚରଣ କରିବ, ନଚେତ୍ ଇଏ ବହୁତ ବଡ଼ ଦୁର୍ଲଭ ଜିନିଷ। ପ୍ରେମ ଗୋଟେ ଏମିତି ଜିନିଷ ନାହିଁ, ସେ ସବୁ ଭାବିଥିଲେ ହଁ ଏମିତି କାନ୍ଦି ଦେଉଛନ୍ତି, ଏମିତି ହସି ଦେଉଛନ୍ତି, ଏମିତି ଆମକୁ ବି ମିଳିଯିବ, ଏମିତି ପ୍ରେମ, ପ୍ରେମଟା ଶସ୍ତା ଜିନିଷ ନୁହେଁ। ଏଠି କହୁଛନ୍ତି ଯଦା ଗ୍ରହଗ୍ରସ୍ତ ଇବ କ୍ୱଚିତ୍ ହସତି, ଗ୍ରହଗ୍ରସ୍ତ ଭୂତ ଲାଗିଲେ, ଦେଖିଛନ୍ତି ଯାହାକୁ ଭୂତ ଲାଗିଲେ ସେ କେମିତି ହସିବ, ଚୁପଚାପ ମନେ ମନେ ବସିଥିବ ହସିବ। ଜଣଙ୍କର ପ୍ରେମ ହେଲେ ତାର ଅବସ୍ଥା ଏହା, ଗ୍ରହଗ୍ରସ୍ତ ଭୂତ ଲାଗିଲା ଭଳିଆ ହୁଏ, ହସତି ଆକ୍ରନ୍ଦତେ କେତେବେଳେ ବସି ବହୁ ହିଁ କାନ୍ଦିବ, ଧ୍ୟାୟତେ ଯେଭଳି ପ୍ରହ୍ଲାଦ ମହାରାଜଙ୍କର ଅବସ୍ଥା ହେଉଥିଲା, କେଉଁ ଗୋଟେ ବସ୍ତୁକୁ ଦେଖିଥିବ ଧ୍ୟାନ କରୁଥିବ, ଆଉ ବନ୍ଦତେ ଜନମ, ଯେକୌଣସି ବ୍ୟକ୍ତିକୁ ଦେଖିବ ତା ପାତଳେ ପଡ଼ିଯିବ, ତାର ଭେଦଭାବ ରହିବନି, ତୁମର ତ ଭେଦଭାବ ରହୁଛି, ଇଏ ଏମିତି ଏଠିକାର ଭକ୍ତ ସିଏ ସେଠିକାର ଭକ୍ତ, ତୁମେ ପ୍ରେମ କେମିତି ଲାଭ କରିଛ। ପ୍ରେମ ଲାଭ କରିବା ବ୍ୟକ୍ତିର ଲକ୍ଷଣ ରୂପ ଗୋସ୍ୱାମୀ କହୁଛନ୍ତି, ସେ କାନ୍ଦି କାନ୍ଦି ଯାଇ ଶତ୍ରୁ ଦ୍ୱାରରେ ଭିକ ମାଗିବ, ତା ତ ଶତ୍ରୁ କେହି ନଥିବେ, ଶତ୍ରୁ ଯିଏ ତାର ତା ପ୍ରତି ଶତ୍ରୁତା ଆଚରଣ କରୁଥିବ ତା ଦ୍ୱାରରୁ ଆଗେ ଭିକ ମାଗିବେ, କାରଣ ତାର ତ ଶତ୍ରୁ ଜ୍ଞାନ ନାହିଁ। ଇଏ କୃଷ୍ଣଙ୍କର ଜଗତରେ ଯଦି ସବୁ ସମ୍ପ୍ରଦାୟର ଲିଡରମାନଙ୍କୁ ପଚରାଯାଏ, ତୁମେ ଯଦି କୃଷ୍ଣ ଭକ୍ତି ଜଗନ୍ନାଥଙ୍କର ଭକ୍ତି ପ୍ରାପ୍ତ ହେଉଛ, ତୁମେ କାହିଁକି ଭେଦ ଦୃଷ୍ଟି ଦେଖୁଛ, ଇଏ ମୋର ଲୋକ, ଇଏ ମୋ ଗୋଷ୍ଠୀର ଲୋକ, ମୁଁ ଆଙ୍କୁ ସେବା କରିବି, ଆଙ୍କୁ ହିଁ ଭଗବତ ଜ୍ଞାନ ଦେବି। ନା, ପ୍ରଭୁପାଦ ଯଦି ବିଦେଶ ଗଲେ ତାଙ୍କର ସମସ୍ତ ଗୁରୁ ଭାଇମାନେ କହିଲେ, ଦେଖ ପ୍ରଭୁପାଦ ଭକ୍ତିବେଦାନ୍ତ ସ୍ୱାମୀ ତୁମେ 70 ବର୍ଷର ବୃଦ୍ଧ, ଆମେ ଯୁବକ ବେଳେ ଯାଇକି ଫେରି ହାରି ଆସୁଛୁ, ସେଟା ଖ୍ରୀଷ୍ଟିଆନ ଦେଶ। ପ୍ରଭୁପାଦ କହିଲେ ସେ ଖ୍ରୀଷ୍ଟିଆନ ଦେଶ ହେଇପାରନ୍ତି, କିନ୍ତୁ ଆମେରିକାଟା କ'ଣ ଜଗନ୍ନାଥଙ୍କର କୃଷ୍ଣଙ୍କର ଦେଶ ନୁହେଁ କି? ଆମେରିକାଟା ବି କୃଷ୍ଣଙ୍କର ଭୂମି। ଯେଉଁମାନେ ଆଜି ଖ୍ରୀଷ୍ଟିଆନ କହୁଛନ୍ତି, ଯେଉଁମାନେ ଆଜି ମୁସଲମାନ କହୁଛନ୍ତି, ଯେଉଁମାନେ ଆଜି ହିନ୍ଦୁ କହୁଛନ୍ତି, ସେମାନେ ସେଇ ଜଗନ୍ନାଥଙ୍କର ସନ୍ତାନ। ତାହେଲେ ଜଗନ୍ନାଥଙ୍କର ସନ୍ତାନ, ମୁଁ ଜଗନ୍ନାଥଙ୍କର କଥା କହିବି, ସେମାନେ କାହିଁକି ମାନିବେ ନା? ସେ କହିଲେ ତୁମେ ଯାହନି ଭକ୍ତିବେଦାନ୍ତ ସ୍ୱାମୀ, ତୁମେ କଣ୍ଟା ଚାମଚରେ ଖାଇବ, ତୁମକୁ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ପଡ଼ିବ, ତୁମେ ବୁଢ଼ା ଲୋକ, ସେଠି ବରଫ ପଡ଼ୁଛି। ପ୍ରଭୁପାଦ କହିଲେ ତାଙ୍କ ହାତରୁ ମୁଁ କଣ୍ଟା ଚାମଚକୁ ଛଡ଼ାଇ ଦେବି, ହାତରେ ଖୋଇବା ଶିଖେଇବି, ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧିବିନି, ତାଙ୍କ ପ୍ୟାଣ୍ଟ ସାର୍ଟକୁ ଓହ୍ଲାଇଛି ଜଗନ୍ନାଥଙ୍କ, ସେମାନେ ଧୋତି ପିନ୍ଧିକି ତିଳକ କରିବି, ମୁଁ ତାଙ୍କୁ ଶିଖେଇବି। ଇସ୍କନ କ'ଣ କରିଛି? ପ୍ରଥମେ ଲୋକମାନେ ଜାଣିବା ଦରକାର ସମାଜର କେତେ ବଡ଼ ଉପକାର। ଆମେରିକା ଗଭର୍ଣ୍ଣମେଣ୍ଟ ବ୍ରଡ଼ଲି ଆଡମିଟ୍ କରୁଛି, ଆଜି ବି ଆମେ ନାଲି କପଡ଼ା ପିନ୍ଧିକି ଯାଉଛୁ, କୌଣସି ସିକ୍ୟୁରିଟି ଆମକୁ ଚେକ୍ କରୁନି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେ ନିଶା ନିବାରଣ କରିପାରୁନଥିଲେ। ଦେଖନ୍ତୁ ସରକାର ବର୍ତ୍ତମାନ ମୁଣ୍ଡର ତାର ହେଡ଼େକ୍ ହେଇଯାଇଛି, ଲୋକମାନେ ଯୁବକମାନେ ନିଶାସକ୍ତ। ଗୋଟେ ପେପର ହଠାତ୍, ମୁଁ ପେପର ପଢ଼ିନି, ହଠାତ୍ ଯାଉଥିଲି ଦେଖିଲି, ଯୁବକ ବାଳକମାନେ କିଭଳି ଶୃଙ୍ଖଳିତ ହେବେ, ରାଷ୍ଟ୍ରପତି ନା କ'ଣ ହାଇକୋର୍ଟ ବର୍ତ୍ତମାନ ନିର୍ଦ୍ଦେଶ ଦେଇଛି, ଭାରତବର୍ଷରେ ଯୁବକମାନେ ଶୃଙ୍ଖଳିତ ହେଇପାରନ୍ତି, କ'ଣ ହାୟର ସେକେଣ୍ଡାରୀ ପିଲା ଯେଉଁଗୁଡ଼ା ମେଟ୍ରିକ ପଢ଼ୁଛନ୍ତି ଶୃଙ୍ଖଳିତ କରାଯାଇପାରନ୍ତି, ନିଶା ଖାଇଲେଣି ଛୋଟ ଛୋଟ ପିଲା, ଇଣ୍ଟରନେଟ୍ରେ ସବୁ ଦେଖୁଛନ୍ତି ନଙ୍ଗ ଚିତ୍ର, ନିଶା ଖାଇବା ଶିଖିଲେଣି, କେମିତି ସମାଜରେ ମାନଙ୍କୁ କଣ୍ଟ୍ରୋଲ କରାଯିବ, କୁହନ୍ତୁ ମେଡିସିନ ଅଛି? କିନ୍ତୁ ଦେଖନ୍ତୁ ଆପଣଙ୍କ ଆଗରେ ଆମେ ଦେଖେଇଦେବୁ, ଏଇ ପୁରୀ ପରିକ୍ରମା 4-5-6 ହବ, ପୁରୀ ଯିବେ ନଭେମ୍ବର 4-5-6, ସମ୍ଭବ 10,000 ଭକ୍ତଙ୍କୁ ଦେଖିବେ ଯେ ମାଳି ତିଲକ ମାରିଛନ୍ତି, ନିଶା ଖାଉନାହାନ୍ତି, ଏଟା ସମାଜର ଉପକାର ନୁହେଁ। ଏମାନଙ୍କୁ ଯଦି ଆମେ ନିଶା ନ ଛାଡ଼ିଥାନ୍ତୁ, ଏମାନେ ଆଜି ନିଶାଡ଼ି ହେଇକି ମଦ ଖାଇକି ରାସ୍ତାରେ କ'ଣ ହେଇଥାନ୍ତୁ, ଆମେ ଆଜି କ'ଣ ହେଇଥାନ୍ତୁ ଆପଣ କୁହନ୍ତୁ? ଏ ସମାଜର ଉପକାର ନୁହେଁ, ଏଇଟା ଜନସମାଜର କଲ୍ୟାଣ ନୁହେଁ। ଆମେରିକା ଭଳି ଦେଶ ଖ୍ରୀଷ୍ଟିଆନ ଗଭର୍ଣ୍ଣମେଣ୍ଟ ବ୍ରୋଡ଼ଲି ଆଲାଉ କଲା ପ୍ରଭୁପାଦଙ୍କୁ, ନାଇଁ ଆପଣ ପ୍ରଚାର କରନ୍ତୁ, ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଶା ଛାଡ଼ିପାରୁନୁ, କିନ୍ତୁ ଆପଣ ଏଇ ମହାମନ୍ତ୍ରର ନିଶା ଏ କ'ଣ ହରେ କୃଷ୍ଣ କହିକି ସମସ୍ତେ ନିଶା ଛାଡ଼ିଦେଲେ, ସବୁ ନିଶା ଛାଡ଼ିଲେ। ଯାଆନ୍ତୁ ସେପ୍ଟେମ୍ବର, ଏଇଟା ସେପ୍ଟେମ୍ବର ନା, ସେପ୍ଟେମ୍ବର 30-31 ରଷିଆର ସାଉଥ୍ ଫେଷ୍ଟିଭାଲ ହବ, ବ୍ଲାକ୍ ସି ପାଖରେ, ବ୍ଲାକ୍ ସି ପାଖରେ ସାଉଥ୍ ଫେଷ୍ଟିଭାଲ ହବ, 26 କନ ଯାଆନ୍ତୁ ଦେଖିବେ, 15,000 ଲୋକ ଯେଉଁମାନେ ଖ୍ରୀଷ୍ଟିଆନ ଥିଲେ କିନ୍ତୁ ସେମାନେ ଜାଣିନଥିଲେ ଯୀଶୁ କିଏ, ଇଣ୍ଟରେଷ୍ଟ ଖ୍ରୀଷ୍ଟ ଧର୍ମ ପ୍ରତି କିଛି ନାହିଁ। ପ୍ରାକ୍ଟିକାଲ ମୁଁ ଯାଇଛି ରଷିଆରେ, ରଷିଆ ଭଳି ୱାର୍ଲଡରେ ରଷିଆର ଚର୍ଚ୍ଚ ଯେଭଳି ଡିଜାଇନ୍ ଆଉ ଯେତେ କଷ୍ଟଲି, କୌଣସି ଚର୍ଚ୍ଚ ନାହିଁ, ବହୁତ ସୁନ୍ଦର ଚର୍ଚ୍ଚ, ଦିନମାନ ଭ୍ୟାକେଣ୍ଟ, ବର୍ଷମାନ ଭ୍ୟାକେଣ୍ଟ, କାହାର ଚର୍ଚ୍ଚ ପ୍ରତି ଇଣ୍ଟରେଷ୍ଟ ନାହିଁ, କେହି ଚର୍ଚ୍ଚକୁ ଯାଉନାହାନ୍ତି, କିନ୍ତୁ ସେମାନେ ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛନ୍ତି, ସେମାନେ କହିଲେ ଆମେ ଏଥିରୁ ଜୀବନ ପାଇଲୁ, ଏଇଟା ଆମର ଜୀବନ। ତାଙ୍କୁ କୁହାଗଲା ଗୀତା କଥା। ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ମୁଁ ହେଉଛି ଜଗତର ପିତା, ସର୍ବଜୋନି ସୁଗନ୍ଧୟ ମୃଦୟ ସମ୍ଭବନ୍ତିତା ତାସା ବ୍ରହ୍ମମହଜ୍ଜୋନି ଅହଂ ବୀଜ ପ୍ରଦ ପିତା। ପ୍ରଭୁପଦ ଯେତେବେଳେ ଗୀତା ପଢ଼ିଲା, କୃଷ୍ଣ ରିଏଲି ଖ୍ରୀଷ୍ଟିଆନ, କାରଣ ଯୀଶୁ କହିଛନ୍ତି ମୁଁ ଈଶ୍ୱରଙ୍କର ସନ୍ତାନ। ଯୀଶୁ ଯଦି ଈଶ୍ୱରଙ୍କର ସନ୍ତାନ, ତାଙ୍କର ବାବା କିଏ? କାଢ଼ନ୍ତୁ, କେହି ବାଇବେଲରେ କାଢ଼ନ୍ତୁ, କେହି କୋରାନରେ କାଢ଼ନ୍ତୁ, କିଏ କହିଛନ୍ତି ମୁଁ ଈଶ୍ୱର ବୋଲି? କେବଳ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସର୍ବଜୋନି ସୁକନ୍ତୟ ମୃଦୟ ସମ୍ମବନ୍ତିଜା ତାସା ବ୍ରହ୍ମ ମହଜ୍ଜୋନି ଅହଂ ବୀଜ ପ୍ରଦପିତା। ଏ ମହତ୍ ଜୋନି ଯୋଉ ସୃଷ୍ଟି ହେଇଛି, ମୁଁ ବୀଜ ପ୍ରଦାନ କରିଛି, କିଭଳି? ଦୃଷ୍ଟି ମାତ୍ରେ। ଦୃଷ୍ଟିରେ କହିଲି ମହତ୍ତ୍ୱ, ତୁମେ ସୃଷ୍ଟି ଷ୍ଟାର୍ଟ କର। ଏ ଜଗତରେ ଯେତେ ଜଣ ଆଜି ସୃଷ୍ଟି ହେଇଛନ୍ତି, ସମସ୍ତେ ଭଗବାନଙ୍କର ନିକଟରେ। ଏହି ମେସେଜ ଦେଉଛି ଇସ୍କନ। ଦେଖନ୍ତୁ, ଆଜି ଯେଉଁମାନେ ଗୋମାଂସ ଖାଉଥିଲେ, ମଦ୍ୟ ଖାଉଥିଲେ, ହଜାର ହଜାର ସେମାନେ ଆସି ଜଗନ୍ନାଥଙ୍କ ପାଦରେ ପଡ଼ି, ଦଶ ହଜାର ଭକ୍ତଙ୍କୁ ଦେଖିବେ, ଚାରି ପାଞ୍ଚ ଛଅରେ କେତେ ଭକ୍ତ ଅଛନ୍ତି ଚିନ୍ତା କର। ଏ ସମାଜର ଉପକାର ନା? ସମାଜ ଏଇଟା ମାନିବା ପାଇଁ ପ୍ରସ୍ତୁତ ନାହିଁ। ସମାଜ, ଶିକ୍ଷିତ ସମାଜ, ଭୁବନେଶ୍ୱରରେ କେତେ ବି ଲୋକ ଅଛନ୍ତି, କେହି ଆପ୍ରିସିଏଟ୍ କରୁନାହାନ୍ତି ଏ ଜିନିଷକୁ। ଆରେ ଯୁବକମାନେ, ଏଇ ଯେଉଁ ଯୁବକମାନେ ଆସୁଛନ୍ତି, ଏମାନେ ଆଜି ନିଶା ଖାଇକି ସମାଜରେ କ'ଣ ଅପକାର କରିଥାନ୍ତେ, କ'ଣ ଆଜି କରିଥାନ୍ତେ ଏମାନେ, ଚିନ୍ତା କରନ୍ତୁ ଆପଣ। ଏଇଟା ସମାଜର ଉପକାର ନାହିଁ। ବ୍ୟକ୍ତି ଜାଣିବା ଦରକାର। ମୁଁ ଏଇ ଏଇ ପଏଣ୍ଟରେ କହୁଥିଲି, ଲଜ୍ଜା କିଛି ରହିବ ନା, ଆଉ ଆକ୍ରମେ ଧ୍ୟାୟତେ। ଏ ଶତ୍ରୁତା ଯେଉଁ ସମ୍ପ୍ରଦାୟରେ ଶତ୍ରୁତା ଆସୁଛି, ବାସ୍ତବିକ ଆମେ ଜାଣିନେ ଆମେ ସମସ୍ତେ କୃଷ୍ଣଙ୍କର ପୁତ୍ର ବୋଲି, କେବେ ଜାଣିନେ। ପ୍ରଭୁପାଦଜୀ, ଆପଣ ତାଙ୍କର କନଭରସେସନ୍ ପଢ଼ନ୍ତୁ, ଭିଡ଼ିଓ ଲେକ୍ଚର ଭିଡ଼ିଓ ନେଇକି ଦେଖନ୍ତୁ, ସବୁ ପୁଅମାନଙ୍କ ନିକଟକୁ ଯାଉଥିଲେ, ତାଙ୍କ ସାଙ୍ଗରେ ହ୍ୟାଣ୍ଡସେକ୍ କରୁଥିଲେ, ତାଙ୍କୁ ଡିଫିଟ୍ କରୁଥିଲେ। ସ ତୁମେ ଆମର ବନ୍ଧୁ, ତୁମେ ୟୁ ବିକେମ୍ ରିଏଲ ଖ୍ରୀଷ୍ଟିଆନ, ୟୁ ବିକେମ୍ ରିଏଲ ହିନ୍ଦୁ, ୟୁ ବିକେମ୍ ରିଏଲି ମୁସଲିମ। ପ୍ରଭୁପାଦ କୁହନ୍ତି, ପ୍ରଭୁପାଦ ଏଇ ମେସେଜ ଦିଅନ୍ତି, ନୋ ଡିଫରେନ୍ସ ବିଟୱିନ୍ ରିଏଲ ହିନ୍ଦୁ, ରିଏଲ ଖ୍ରୀଷ୍ଟିଆନ ଆଣ୍ଡ ରିଏଲ ମୁସଲିମ, କିଛି ଡିଫରେନ୍ସ ନାହିଁ। ସେମାନେ ସବୁ ମାନୁଥିଲେ, ହଁ ଇଏ ବାବା ଯାହା କହୁଛନ୍ତି ଠିକ, ଶତ୍ରୁତା କାହିଁକି ଆସିବ? କିନ୍ତୁ ଆମର ତ ଏଇ ହିନ୍ଦୁ ଧର୍ମ ଭିତରେ ଶହଶହ ଶତ୍ରୁତା, ସବୁ ଗୋଷ୍ଠୀ ହେଇ ପରସ୍ପର ଭିତରେ କଳହ ଲାଗି, ବାସ୍ତବିକ ଯିଏ ଭକ୍ତି ଲାଭ କରେ ସେ କେବେ କଳହ କରିବେନି। ବନ୍ଦେ ଜନମ, ମୁଁ ଏଇ ପଏଣ୍ଟରେ କହୁଥିଲି, ଯେକୌଣସି ବ୍ୟକ୍ତି କିନ୍ତୁ ତା ପାଦ ତଳେ ପଡ଼ିଯିବ, ହେଇ ଆପଣ ତ ଈଶ୍ୱର, ଆପଣ ଭଗବାନଙ୍କର ଦାସ, ମୁଁ କିଛି ସେବା କରିପାରୁନି, କାନ୍ଦିବ ସେ। ଏଠି କହୁଛନ୍ତି, ମୁହୁ ଶ୍ୱସନ ଭକ୍ତମ, ବାରମ୍ବାର ଘନ ଘନ ନିଶ୍ୱାସ ନେଇ ସେ କ'ଣ କହିବ? ହେ ଜଗତ, ହରେ ଜଗତପତେ ନାରାୟଣ ଇତି ଆତ୍ମମତି ଗତତ୍ରପ। ସ୍ୱାମୀ ଚକ୍ରପାତ କହୁଛନ୍ତି, ଆତ୍ମାନୁସନ୍ଧାନ ଅଭାବାତ, ଯେତେବେଳେ ନିଜର ଶରୀର ସନ୍ଧାନ, ତାକୁ ଲଜ୍ଜା କ'ଣ ଅଛି? ସମସ୍ତଙ୍କ ଆଗରେ ଶତ୍ରୁ ଦ୍ୱାରା ହିଁ ବନ୍ଦନା କରିବ, ବ୍ୟକ୍ତିର ପାଦ ଧରିକି ଗଡ଼ିବ, କ'ଣ ଡାକିବ? ହେ ନାରାୟଣ, ହେ ହରେ, ହେ ଜଗତପତେ। ପ୍ରହ୍ଲାଦ ମହାରାଜ ଅସୁର ବାଳକମାନଙ୍କୁ ଏ ମେସେଜ ଦେଉଛନ୍ତି, ହେ ଅସୁର ବାଳକ, କ'ଣ ତୁମର ବି ଏ ଅବସ୍ଥା ହେବ, ତୁମେ ଯଦି ତିନୋଟି କଥା ମୁଁ କହିଲି ତୁମେ ମାନିବ, ତିନୋଟି ଶ୍ଳୋକରେ ଯାହା କହିଲି। ସେଇ ସମୟରେ ଯେତେବେଳେ ଏ ଅବସ୍ଥା ଆସିବ, ପୂର୍ବରୁ ଯେଉଁ ପ୍ରବଚନ ଦେଇଥିଲେ, ବୁଦ୍ଧିର ପ୍ରବାହଟାକୁ ବନ୍ଦ କରିବାକୁ ପଡ଼ିବ, କାରଣ ବୁଦ୍ଧି ଆମକୁ ହିଁ ବନ୍ଧନ ରାସ୍ତାରେ ରଖିଛି, ବୁଦ୍ଧିଟା ଶୁଦ୍ଧ ହେଇଗଲେ ମୁକ୍ତ ହେଇଯିବ। ଏଇ ଅବସ୍ଥାରେ ଜଣେ ତିନୋଟି କାର୍ଯ୍ୟ ହେବ, ଜଣେ ପ୍ରେମଲାଭ କଲେ ଦୂଷିତ ବୁଦ୍ଧିର ପ୍ରବାହଟାକୁ ବନ୍ଦ କରିବ, ଏ ସଂସାରକୁ ଆଉ ଆସିବ ନା, ପ୍ରେମ ଲାଭ କରି ଭଗବାନଙ୍କ ନିକଟକୁ ଯିବ। ତଦାପମାନ ମୁକ୍ତ ସମସ୍ତ ବନ୍ଧ ତଦ୍ଭାବ ଭାବ ଅନୁକୃତା ଅନୁକୃତା ସୟାକୃତ ନିର୍ଦଗ୍ଧ ବୀଜାନୁଶୟ ମହିୟସା ଭକ୍ତି ପ୍ରୟୋଗେଣ ସମତି ଅଧୋକ୍ଷଜଂ ଭକ୍ତି ପ୍ରୟୋଗେଣ ସମତି ଅଧୋକ୍ଷଜଂ। କେଉଁ ଭକ୍ତି ନା ମହିୟସା ଭକ୍ତି, ଭଗବାନଙ୍କ ନିକଟକୁ କିଭଳି ଯିବ ଯେତେବେଳେ ଏଇଭଳି କାନ୍ଦିବ? ମହିୟସା ଭକ୍ତି, ଗୋରିଆନ ଭକ୍ତି, ଆଉ ସଂସାର ସ୍ୱର, ଏଇ ଲିଙ୍ଗ ସ୍ୱରର କିଛି ରହିବ ନା, କର୍ମଜନିତ ଯେଉଁ ସ୍ୱରର କିଛି ରହିବ ନା, ତାହେଲେ କିଭଳି ହେବ ନା? ତଦ୍ଭାବ ଭାବିତା, ତାର ଅନ୍ତଃକରଣରେ କେବଳ ଗୋଟିଏ ଭାବନା ଅଛି, ମୁଁ କୃଷ୍ଣଙ୍କର ଦାସ, ମୁଁ କୃଷ୍ଣଙ୍କର ଦାସୀ, ମୁଁ କୃଷ୍ଣଙ୍କର ସଖା। ଏଠି ଚକ୍ରବର୍ତ୍ତୀ କହିଲେ ରାଗାନଗା ଭକ୍ତିର ଲକ୍ଷଣ କହିଥିଲେ। ୟା ପୂର୍ବରୁ କେହି ଭାବିଦେଲେ ଯେ ମୁଁ କୃଷ୍ଣଙ୍କର ସଖା କୃଷ୍ଣଙ୍କର ଦାସୀ ଏଇଟା ହେଇପାରିବନି, କାହିଁକି ତୁମ ଷଡ଼ବର୍ଗ ଅଛି ନା, ଇଏ ତୁମକୁ ଛାଡ଼ିବେ। ଏମାନେ ଦମନ ହେଲା ପରେ, ଭକ୍ତି କଲା ପରେ, ତାର ପରେ ଜଣଙ୍କର ଏ ଅବସ୍ଥା ଆସିବ ସେତେବେଳେ ତଦ୍ଭାବ ଭାବାତ୍ ଅନୁକୃତା ସ୍ୟାକୃତି, ଅନ୍ତଃକରଣର ଆକୃତିଟା ପୁରା ଏଭଳି, ମୁଁ କୃଷ୍ଣଙ୍କର ସଖା କୃଷ୍ଣଙ୍କର ଦାସ ତାଙ୍କର ସେବା କରିବି, ଜଗତରେ ମୁଁ କାହାର ସେବା କରିବି। ସେତେବେଳେ ତଦାପମାନ ମୁକ୍ତ ସମସ୍ତ ବନ୍ଧ, ଆଉ କିଛି ବନ୍ଧ, ବୁଦ୍ଧିର ପ୍ରଭାବ ବନ୍ଦ ହେଇଯିବ, ଭଗବାନଙ୍କୁ ପ୍ରାପ୍ତ ହେବ, ପ୍ରେମ ଲାଭ କରିବ, ବୈକୁଣ୍ଠ ରହିବ। ଯେତେବେଳେ ଏଇ କଥା କହିଦେଲେ, ଇଏ ତ ବେଦରୁ ପ୍ରବଚନ ଶୁଣିଛନ୍ତି କିଏ, ଅସୁର ବାଳକମାନେ କହିଲେ, ପ୍ରହ୍ଲାଦ ନନୁ ବ୍ରହ୍ମ ନିର୍ବାଣ ସୁଖ ହେବା ପୁରୁଷାର୍ଥ ସାର ଇତି ପ୍ରସିଦ୍ଧମ, ତୁମେ ତ କହିଲଣି କ'ଣ ଏମିତି କାନ୍ଦିକି ନାଚିବାକୁ ପଡ଼ିବ, ଏମିତି ଡେଇଁବାକୁ ପଡ଼ିବ, ଏସବୁ କଥା କ'ଣ କହିଲଣି। ପୁରୀରେ ମୁଁ ଯାଉଛି ଦିନ, ଆମର ମାୟାପୁର ଭକ୍ତ ଆସୁଛନ୍ତି 102 ମୁଁ ଯାଉଛି ପଢ଼ିବା ପାଇଁ, ସିଏ ଜଣେ କୀର୍ତ୍ତନ କରିକି ଆସୁଛନ୍ତି, ସେଠି ଦୁଇ ଜଣ ଆମର ପଣ୍ଡା ଭାଇ ବସିକି କହୁଛନ୍ତି, ହେ ରେ ବାନା ଆସିଗଲେ, ତାଙ୍କ ଆଗରେ ମଦୁଆ ମାନେ ଯାଉଛନ୍ତି, ତାଙ୍କୁ ବାନା କହୁନାହାନ୍ତି, କିନ୍ତୁ ଇଏ ନାମ କୀର୍ତ୍ତନ କରିକି ଗଲେ ଇଏ ବାନା ହେଇଗଲେ, ଏଇ ଆସିଗଲେ। ମୁଁ ସେଠି ଚିନ୍ତା କଲି କ'ଣ ଆଉ କହିବା, ସଂସାରର ଦୃଷ୍ଟି ହେଉଛି ଏହା, ଜଣେ ନାମ କୀର୍ତ୍ତନ ଭଗବାନଙ୍କ ନାମ କୀର୍ତ୍ତନ କରିକି ରାସ୍ତାରେ ଯାଉଛି, ଜଗନ୍ନାଥର ନାମ କରିକି ଯାଉଛି, କେତେ ବଡ଼ କଥା ଇଏ। କିନ୍ତୁ ସେ ଲୋକମାନେ କହୁଛନ୍ତି, ଏଇଟା କ'ଣ ନାମ କୀର୍ତ୍ତନ କରି, ଏଇଟା ଖାଲି ଲୋକଙ୍କୁ ଦେଖୁଛନ୍ତି ନା, ବ୍ରହ୍ମସୁଖ ମାନେ କେବଳ ବସିକି ବସିକି ବରଂ ଘୁଙ୍ଗୁଡ଼ି ମାରକେ ପିଲା ଛୁଆ ସ୍ତ୍ରୀ କଥା ଚିନ୍ତା କର, ଆଗେ ଏମିତି ବସିବ, ହଁ ତାହେଲେ ତୁମେ ଭାବି ଇଏ ଠିକ୍ ସୁଖ ପାଉଛି। ବହୁତ ଲୋକ ଜଗନ୍ନାଥ ଆଗରେ ଯାଇକି ଆଖି ବୁଝିକି ବସନ୍ତି, ଏଇଟା ଅପରାଧ, ଜାଣିଛନ୍ତି କି, ଭଗବାନଙ୍କ ଆଗରେ ଆଖି ବୁଝା ଯାଏନି। ହିମାଳୟରୁ ଗୋଟେ ଯୋଗ୍ୟ ଆସିଥିଲେ, ମୁଁ ତ ଭାବୁଛି କଥାକୁ ସାରିବା ପାଇଁ ତ କୁଆଡ଼େ କୁଆଡ଼େ ପଶିବ, ଜଗନ୍ନାଥଙ୍କର ଲୀଳା କେବେ କହିନି, କାରଣ ଆମର ପ୍ରେସିଡେଣ୍ଟ ମହୋଦୟ ତ ଜଗନ୍ନାଥଙ୍କର ଲୋକ। ଜଣେ ଯୋଗ୍ୟ ଆସିଲେ, ସେ ଜାଣନ୍ତିନି ଯେ ମୁଁ ଯୋଗ କରୁଛି ମାନେ ହିମାଳୟରୁ ଆସିଲେ ଚାଲି ଚାଲିକା, ଇଏ ବହୁତ ପୁରୁଣା କଥା। 22 ବଜାରର କ'ଣ 22 ପାହାଚର ଉଠିବା ବେଳକୁ ସିଏ ତାଙ୍କର ଧ୍ୟାନ ହେଲେ, ମୁଁ ଧ୍ୟାନରେ ଜଗନ୍ନାଥଙ୍କୁ ଦେଖିବି, ଇଏ ଯୋଗୀ ତ ସବୁବେଳେ ଧ୍ୟାନ କରନ୍ତି, ସିଏ ଧ୍ୟାନରେ ଆସିକି ଯେତେବେଳେ ବସିଲେ ଗରୁଡ଼ ଖମ୍ବ ପାଖରେ ଆସିଲେ, ଚାହିଁ ଚାହିଁ ଆସି ଜଗନ୍ନାଥଙ୍କ ଆଗରେ ଗରୁଡ଼ ଖମ୍ବ ପଛପଟରେ ସେ ଯେଉଁ ପାହାଚ ଅଛି ସେଠି ବସିଲେ ଧ୍ୟାନ ଭୋଗଦ୍ୱାର। କିଛି ସମୟ ବସିଲା ପରେ ଗୋଟେ ଧକ୍କା ତାଙ୍କୁ ଲାଗେ, ଗାୟକର 22 ପାହାଚ ତଳେ ଯାଇକି ପଡ଼ିଛନ୍ତି, ସେ 3 ଧକ୍କା ଖାଇଛନ୍ତି, 3 ଧକ୍କା ପରେ ବି ତାଙ୍କର ଜ୍ଞାନ ଆସୁନି, ଆରେ କ'ଣ ମୁଁ ତ ହିମାଳୟରେ ବସିକି ଧ୍ୟାନ କଲାବେଳେ ମୋର ଜଗନ୍ନାଥଙ୍କର ଚିନ୍ତା ଆସେ, ବିଷ୍ଣୁଙ୍କର ଚିନ୍ତା ଆସେ, ଏଠି କ'ଣ ଆସିକି ଧ୍ୟାନ କଲାବେଳେ ତାଙ୍କ ଘର ଭିତରେ ମୋତେ ଚିନ୍ତା ଆସୁନି, ମାରିଲେ ଜଗନ୍ନାଥ, ଜଗନ୍ନାଥ କାହିଁକି ମାରିବ, ମୁଁ ଗରୁଡ଼ ପଛରେ ବସୁଛନ୍ତି, ଗରୁଡ଼ ତ ଖାଲି ନିଶ୍ୱାସଟା ମାରିଦେଲେ, ନିଶ୍ୱାସଟା ପଛକୁ ଦେଇଦେଲେ ବ୍ରହ୍ମାଣ୍ଡ କମ୍ପମାନ ହେବ, ସିଏ ପରକୁ ଖାଲି ଛାଟିଦେଲା ବେଳକୁ ଇଏ ଯାଇ ପଡ଼ିଛନ୍ତି ତଳେ। 3 ଥର ଲାତ ଖାଇଲା ପରେ ବାହାରେ ବସିକି ଧ୍ୟାନ କଲେ, ବାହାରେ ବସିକି କାନ୍ଦିଲେ, କାହିଁକି ମୋତେ, ମୁଁ ଆସିଲି ହିମାଳୟରୁ ଚାଲି ଚାଲି, କାହିଁକି ମୋତେ ଧ୍ୟାନରେ ଟିକେ ଦର୍ଶନ ଦେଉନାହାନ୍ତି, କାହିଁକି ମୋତେ ଏଭଳିଆ ଅବସ୍ଥା କରୁଛନ୍ତି। ସେଠୁ ତାଙ୍କୁ ସ୍ମରଣ ହେଉଛି, ଆରେ ମୋତେ ବାଡ଼ି ସାକ୍ଷାତ ଅଛି, ଯିଏ ଯୋଗୀ ମୋତେ ସାକ୍ଷାତ ଦର୍ଶନ କରିପାରେ ନା ସେ ଧ୍ୟାନରେ ଦେଖେ, ଧ୍ୟାନ ଜିନିଷଟା କଳ୍ପନା, ତୁମେ କୃଷ୍ଣଙ୍କୁ ତାହେଲେ ଦେଖିନ, ତୁମେ ଧ୍ୟାନ କରୁଛ ମାନେ କ'ଣ କରୁଛ, ସେଟା କଳ୍ପନା ନା, ସେଟା 100% କୃଷ୍ଣ ହେଇପାରନ୍ତି ନା, 50% ହେଇପାରନ୍ତି, 30% କୃଷ୍ଣ ହେଇପାରେ, ଯାହାକୁ ସେ ଦେଖିଥିବ ସେଟା ଧ୍ୟାନରେ ଆସିବ, ମୁଁ ଆପଣଙ୍କୁ ଦେଖିଦେଲି, ମୁଁ ତାହେଲେ ଧ୍ୟାନ କରିବି, ହଁ ତାଙ୍କ ରୂପଟା ଆଜ୍ଞା, ତୁ ତ ମୋତେ ଆଗରୁ ଦେଖିନୁ, ତୁ ଯାହା ଦେଖିଥିଲୁ 20% କି 30%, ବର୍ତ୍ତମାନ ମୁଁ 100% ଏଇଠି ଅଛି, ଏଠି କ'ଣ ଧ୍ୟାନ କରୁଛୁ ଯେ, ମାରିଲା ତ ଜାଣିବା ଦରକାର ନା। ତେଣୁ ଭଗବାନଙ୍କୁ ଭକ୍ତି ଏମାନେ ଭାବନ୍ତି ନା ଆମେ ବ୍ରହ୍ମସୁଖରେ ରହିଛୁ ନା, ଅସୁର ବାଳକମାନେ କହିଲେ ଆରେ ବ୍ରହ୍ମସୁଖ ତ ପ୍ରସିଦ୍ଧ, ତୁମେ କ'ଣ କହୁଛନ୍ତି ରାସ୍ତାଘାଟରେ କୀର୍ତ୍ତନ କରି ନାଚିବେ, ତ ସୁଖ ଅଛି, ବହୁତ ସୁଖ, ବ୍ରହ୍ମସୁଖଟା ଏଇ ଭକ୍ତି ସୁଖ ଭିତରେ ଅଛି, ଏଇଟା ପ୍ରତିପାଦନ କରୁଛନ୍ତି ପ୍ରହ୍ଲାଦ ମହାରାଜ, ଭାଗବତରୁ ଖସିକି ଯାଇପାରିବେନି, ଏଠି କହୁଛନ୍ତି ଅଦକ୍ଷ ଜାଲମ୍ବ ଇହ ଶୁଭାତ୍ମନ ଶରୀରିଣ ସଂସୃତି ଚକ୍ର ସାତନମ ତତ୍ ବ୍ରହ୍ମ ନିର୍ବାଣ ସୁଖ ବିଦୁ ବୁଧା ତତ୍ ଭଜସ୍ୱ ହୃଦି तत भज स्व हृदि स्ततो भज ध्वम हृदीश्वरम तत भज ध्वम हृदीश्वरम हृदयरे जेउं प्रभु अछन्ति ताको भजन कर मु जेमति कहिलि श्रवण कीर्तन नवदा भक्ति रे भजन कर सेते कोन ब्रह्म सुख मिलिबे कि प्रहलाद कहिसन्ति अधोक्ष जालम्ब इह अशुभात्मन हे असुर बालक गण केही जदि मनरे जगन्नाथ को पाद पद्म को चिंता कर देला मनरे तार अशुभ पाप पुण्य दीटा पलै ब्रह्म सुख मिलिबो ना ब्रह्म सुख जगन्नाथ को चरण कमल रे कृष्ण को चरण कमल अछि कारण ब्रह्मटा तांकर शरीर रो अंग कांति ब्रह्म सुखटा भक्ति सुख भगवत सुख भीतर ही अछि तने जणे कहिबो तने ब्रह्म सुख अधिक ना भक्ति सुख अधिक एठी कोछन मो ए श्लोकडी व्याख्या कल बहुत समय लागियो संसार तुमरा नाश हेजो केवल गोटी उदाहरण देख सारु छि कारण अध्याय हम सारिया पडियो चक्रोत्पाद टीका लेखुचंती ब्रह्म सुखं ब्रह्म निर्वाण सुखं च अधोक्ष से शैव ब्रह्मत्वात् तच्चरणाम्बुज अनुभवस्यैव परमानंद रूपेत्वेन निर्वाण सुख रूपत्वात् अरे ब्रह्म होची भगवान कर भगवान तो ब्रह्म इतले पूर्ण परम ब्रह्म को जने प्राप्त हब ब्रह्म सुखटा भीतर रहिला कि नहीं इतले जने भगवान का चरण कमल को प्राप्त हब ए ब्रह्म सुखटा भी ता भीतर रहिला तर उदाहरण दौंस तेना ब्रह्म ब्रह्मवादी अधिक आनंद पाते ना भक्त अधिक आनंद पाए ये तुलना दौन एत रसिक चक्रवाद कौन ममतार अधिका सुख अच्छी प्रमाण कर गोटे जुक्ति दौरान ब्रह्म को ध्यान कर अधिका सुख मिले ना सख सख्य दास हमारे सेवा कले अधिका सुख मिले प्रमाण गोटे प्रमाण दौरान सर्वजन सुभगे परम आह्लाद के अच्छा चंद्रमा क्या भल न लगे चंद्रमा केते किरण दौंस केते सुंदर आह्लाद के चंद्र दृष्ट भी स्वाभाविक आनंद जी जिते दुखी था चंद्रमा को देखीदे केते सुंदर चंद्र किरण पड़ी आनंद हो कि ना चंद्र केवल जो कलंक अच्छा पूर्ण चंद्र भी से कलंक दृष्ट हमारे ना चंद्र सर्वजन आह्लाद किंतु से आह्लाद लाभ कर घर को पलि आस घरे आस चक्रवाद कौन आनंद तस्मा कोटिगुण आनंद ताठू कोटिगुण आनंद आसे स्वपुत्रे थोड़ा अंध बधिर अपि सर्वजन्य दुर्भाग अपि तुम्हारे निज पुआ ही थोड़ा दुर्भाग सब लोग निंदा करते मत खाते सब लोग गाड़ी दौरे अंध ही थी बधिर ही थी चल भी पार नु किंतु कोटी चंद्र आह्लाद निज पुओ को देखी कोटी गुण आह्लाद हम कि ना मिथ्या कथा कि देख प्रतिपादन कि ब्रह्म सुख भक्ति सुख कारण पुअर किसी गुण ना चंद्रमा सब गुण ना गुणी कृष्ण का मनोरुदात होती पुणी भी सी आह्लाद लगे कारण तुम ये संबंध रही तेणु दास्य सख भगवान भक्ति सुख जो आह्लाद मिले से समुद्र सुख से कौन ब्रह्म सुख से ममता उत्थित सेतु ममता अच्छी भगवती दास्यादि भावत्वेति परम ब्रह्मणि स्वरूपत्वेव परमानंद अवधिस्तत्रैव यदि ममता अथोपि सत्तदा किं वक्तव्य यदि परम ब्रह्म को जन ध्यान करके टिके सुख पाउची सी यदि ममता सहित युक्त होगा कृष्ण दस्य सख्य सहित ताको कोन कुहा जाय परे कि से कि सुख पाउची कि सुख केमती व्याकरण रे पंडित किभली तुलना देखि केते लेखुचंद रसिकी ना किं वक्तव्यम आनंद पारावार भक्त भक्ति सुख के ना आनंद गोटे समुद्र पर सहस्र मज्जति मध्य पातित समुद्र कूल को भक्ति पका जाए ना आनंद समुद्र मझे नहीं तुम पकई दिखे भक्ति सुख हूँ ता जोटी केवल भक्तिर लहरी आनंदर लहरी अच्छी ताको कौन भाषा कह ब्रह्म को ध्यान कर तुम्हें कौन पाइब किसी पा कारण से ब्रह्म केवल आनंद अच्छे कि आनंदर भेराइट ना कौन भेराइट ना जमी आलु डेली खाऊे डेली आलु भाजी खाया दिह भल लगे मनीष भेराइट चाहे आलुटा को जब पुस्तक दिह तापर दिन सोरस दिज्व टेस्ट हम ସେଇ ବ୍ରହ୍ମକୁ ଯେଉଁ ଧ୍ୟାନ କରୁଛନ୍ତି ସେ କେବଳ ଗୋଟିଏ ସେଇ ଧ୍ୟାନ, ଆଉ କିଛି ସୁଖ ନାହିଁ। କିନ୍ତୁ ସଖା ଦାସ୍ୟ ରସରେ ସେବା କରିବେ, କୃଷ୍ଣଙ୍କ ସାଙ୍ଗରେ ଗାଈ ଚରେଇବେ, ତାଙ୍କୁ ଲଡ଼ୁ ଖାଇବାକୁ ଦେବେ, ତାଙ୍କୁ ଗୋଡ଼ ମୋଡ଼ିବେ, ସେ ବି ତୁମକୁ ସେବା କରିବେ, ଇଏ ଆନନ୍ଦ କେଉଁଠି ଅଛି? ତେଣୁ ଭକ୍ତି ସୁଖ ପ୍ରହ୍ଲାଦ କହିଲେ ଭକ୍ତି ସୁଖ ପ୍ରଚୁର ସୁଖ, ଏ ବ୍ରହ୍ମ ସୁଖରେ କିଛି ନାହିଁ। ଅସୁର ବାଳକମାନେ ବର୍ତ୍ତମାନ ଯୁକ୍ତି କରୁଛନ୍ତି, ତୁମେ ଯେଉଁ କଥା କହିଲଣି ଜଗନ୍ନାଥଙ୍କୁ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା, ବହୁତ ପ୍ରୟାସ କରିବାକୁ ପଡ଼ିବ। ତ ପ୍ରୟାସ କିଛି ଦରକାର ନାହିଁ, କୋତି ପ୍ରୟାସ ଅସୁର ବାଳକା ହରେ ଉପାସ ତେ ସ୍ୱହୃଦି ଛିଦ୍ରବତ ସ୍ୱସ୍ୟାତ୍ମନ ସଖ୍ୟୁ ଅଶେଷ ଦେହିନମ ସାମାନ୍ୟ କିମ୍ ବିଷୟ ଉପପାଦ ନେଇ। ପ୍ରହ୍ଲାଦ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ହେ ଅସୁର ବାଳକ, ମୁଁ ପାଗଳ ହେଇଯାଉଛି ସଂସାର ଲୋକଙ୍କ କଥା ଚିନ୍ତା କରି, ପାଗଳ ହେଇଯାଉଛି। ଯାହା ପାଇଁ ସେମାନେ ବିଷୟରେ ପାଗଳ ହେଇ ଯେଉଁ ପିଲା ଛୁଆଙ୍କର ସେବା କରୁଛନ୍ତି, କେତେ କଷ୍ଟରେ ତାଙ୍କୁ ସନ୍ତୁଷ୍ଟ କରିପାରୁଛନ୍ତି ନା ନିଜେ ସନ୍ତୁଷ୍ଟ ହେଉଛନ୍ତି? ଯେଉଁ ଉପାସନା ଦ୍ରବ୍ୟ ଆଣିକି ସେମାନେ କଠୋର ପରିଶ୍ରମ କରି ପ୍ରୟାସ କରି ସଂସାରକୁ ପଶିବା ପାଇଁ ଯାଉଛନ୍ତି, କିନ୍ତୁ କିଛି ଆନନ୍ଦ ମିଳୁନି, କିଛି ସୁଖ ମିଳୁନି, କି ନିଜେ ସୁଖେଇ ପାରୁନାହାନ୍ତି। କିନ୍ତୁ ଭଗବାନ ପାଇଁ ଏତେ ପରିଶ୍ରମ କରିବା କିଛି ଆବଶ୍ୟକ ନାହିଁ, କାହିଁକି ନା ସଖ୍ୟୁ ପ୍ରହ୍ଲାଦ କୁ ସେ ତୁମର ସଖା ପରମାତ୍ମା ରୂପରେ ହୃଦୟରେ ବସିଛନ୍ତି। ଆଚ୍ଛା, ସଖାକୁ କ'ଣ ପ୍ରସନ୍ନ କରିବା ପାଇଁ ବହୁତ ପ୍ରୟାସ ପଡ଼େ କି? ପ୍ରହ୍ଲାଦ କେତେ ଯୁକ୍ତି ଦେଉଛନ୍ତି, ନିଜର ବନ୍ଧୁକୁ ଖୁସି କରିବା ପାଇଁ କିଛି ପ୍ରୟାସ କରିବାକୁ ପଡ଼ିବ। କୋଟି ପ୍ରୟାସ ଅସୁର ଗବା, କୋଟି ପ୍ରୟାସ ଅସୁର ବାଳକ ହରେ, ହେ ଅସୁର ବାଳକ, ହରିଙ୍କୁ ପ୍ରସନ୍ନ କରିବା ପାଇଁ କିଛି ପ୍ରୟାସ କରିବାକୁ ପଡ଼ିବନି, କିଛି ପ୍ରୟାସ ଦରକାର ନାହିଁ, ଫୁଲ ଫଳ ବି ଦରକାର ନାହିଁ, ଧୂପ ଦେଶୀ କାଠି ବି ନା କିଛି ଦରକାର ନାହିଁ, କିଛି ଦରକାର ନାହିଁ। କେମିତି ସକା ଖୁସି ହେବେ, କେମିତି ଖୁସି ହେବେ? ଦେଖିଛନ୍ତି ଆପଣ ଆପଣ ବନ୍ଧୁଙ୍କ କତିକି ଫୋନ୍ କରୁଛନ୍ତି, ଟଙ୍କା ପଇସା କିଛି ଦେବେନି, ଯେତେବେଳେ ବନ୍ଧୁଙ୍କ କତିକି ଫୋନ୍ କରିବେ ସେ କ'ଣ କହିବେ, ଭାଇ ତୁ ଭଲ ଅଛୁ ନା, କେମିତି ତୋର, ମୋର ଅଫିସରେ ଏମିତି ଚାଲିଛି। ସେ କେବଳ ଆପଣଙ୍କ କଥାଟା ଶୁଣିଦେଲା ପରେ ସାଙ୍ଗେ ସାଙ୍ଗେ ହଁ, ସୁଖରେ ସୁଖୀ ଦୁଃଖରେ ଦୁଃଖୀ, ବନ୍ଧୁ କିଛି ମାଗେ କି? ପ୍ରକୃତ ବନ୍ଧୁ କିଛି ମାଗେ ନା। ତେଣୁ ପ୍ରହ୍ଲାଦ କହୁଛନ୍ତି, ଭଗବାନ ସଂସାର ଦ୍ରବ୍ୟକୁ ଆହରଣ କରିବା ପାଇଁ ବହୁତ ପ୍ରୟାସ କରିବାକୁ ପଡ଼ିବ, କିନ୍ତୁ ଭଗବାନ ଖୁସି କରିବା ପାଇଁ କିଛି ପ୍ରୟାସ ଦରକାର ନାହିଁ, କିଛି ଦରକାର ନାହିଁ। କ'ଣ ପ୍ରୟାସ କରିପାରିବେ? ସବୁଠୁ ମିନିମମ୍ ପ୍ରୟାସ କହୁଛନ୍ତି ଯେ କିଛି ନ କରିପାରୁଛି, ଏଠି କହୁଛନ୍ତି ନହିଁ ସଖ୍ୟୁର ଉପବାଦନେ କିଞ୍ଚିତ କଷ୍ଟମ, ସଖାକୁ ଖୁସି କରିବା ପାଇଁ କିଛି କଷ୍ଟ ଦରକାର ନାହିଁ, କାହିଁକି ନା ଉପାସ୍ୟ ସ୍ୱତଃ ବିଦ୍ୟମାନ, ଯାହାକୁ ଉପାସନା କରିବେ ସେ ତ ସେ ପାଖରେ ଅଛନ୍ତି, ହୃଦୟରେ ଅଛନ୍ତି। ଆଚ୍ଛା, ହୃଦୟରେ ଯିଏ ରହିଲେ ତାକୁ ଯଦି ପୁଣି ଉପାସନା କରାହବ, ସେ ତ ଭିତରେ ରହିଛନ୍ତି, ଉପାସନା ଦ୍ରବ୍ୟଟା କ'ଣ ଦରକାର? ଏଠି କହୁଛନ୍ତି ଶ୍ରବଣ ରୂପତ୍ୱ, ଫୁଲ ଫଳ ବି ଦରକାର ନାହିଁ, ଯାହା ଯିଏ କିଛି ଫୁଲ ଫଳ ବି ଦେଇପାରୁନି ଭଗବାନଙ୍କୁ, ଏଇଟା ହେଉଛି ବଡ଼ ଉପାସନା। ହୃଦୟ ରହିଲେ ଭଗବାନ ରହିଲେ ହୃଦୟରେ, କେଉଁଥିରେ ଉପାସନା କରିବେ? ଦ୍ରବ୍ୟ କ'ଣ? କର୍ଣ୍ଣ ହେଲା ମାଧ୍ୟମ, ଆଉ ଶ୍ରୋତାଦିନାମ ସ୍ୱତଃ ଏବଂ ବିଦ୍ୟମାନତ୍ୱାତ୍, କାନଟା ତ ସ୍ୱତଃ ଅଛି, କାନଟା ଭଗବାନ ତମ ହୃଦୟରେ ରହିଛନ୍ତି, କାନଟାକୁ ବି ଦେଇଛନ୍ତି, ତେଣୁ କାନଟା ଯାହା ସେଇ ମାଲିକ ଦେଇ ସ୍ୱତଃ ଦେଇଛି, କାନଟାକୁ ତ ଶୁଣିବା ପାଇଁ କୃଷ୍ଣ କଥା ଆଉ ଜଣଙ୍କ କାନରେ କିଏ ଶୁଣିବେ, ନିଜ କାନରେ ଶୁଣିବେ, ଆଉ ସାଧନ କ'ଣ? ଏଠି କହୁଛନ୍ତି ସ୍ୱତଃ ବିଦ୍ୟମାନତ୍ୱାତ୍ ନ ତ କୁତଶ୍ଚନ କାଚନ ତତ୍ ସାମଗ୍ରୀ ଆନନ୍ଦ ନୀତି ଭାବ, ଆଉ କିଛି ସାମଗ୍ରୀ ଦରକାର ନାହିଁ, କିଛି ଉପହାର ଦରକାର ନାହିଁ, ଉପହାର କ'ଣ? ତାଙ୍କ କଥା, ତାଙ୍କ ନାମ, କିଛି ଯାହାର ନାହିଁ ସେ ଭଗବାନ ସନ୍ତୁଷ୍ଟ, କେବଳ କୃଷ୍ଣ କଥା, କୃଷ୍ଣ ନାମ ଶୁଣିକି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କେତେ ସୁନ୍ଦର ଉଦାହରଣ ଦେଉଛନ୍ତି। କିନ୍ତୁ ଚକ୍ରତିପାତ କହୁଛନ୍ତି, ପ୍ରହ୍ଲାଦ କହୁଛନ୍ତି ଅସୁର ବାଳକ, ଭଗବାନଙ୍କୁ ପ୍ରୟାସ କରିବା କିଛି କଷ୍ଟ ନାହିଁ, ସନ୍ତୁଷ୍ଟ କରିବା, କାହିଁକି ପାଖରେ ଅଛନ୍ତି ସିଏ ସଖା, କେବଳ ତାଙ୍କ କଥା ଶୁଣିଲେ ବି ସଖା ଖୁସି, ମୋ କଥା ସିଏ ଶୁଣୁଛି ରେ, ମୋ ସଖା ମୋ କଥା ଶୁଣୁଛି, ଆମେ ତ କୃଷ୍ଣ କଥା ଶୁଣୁଛେ, ଜଗନ୍ନାଥ କ'ଣ ଭାବୁଛନ୍ତି? ଦେଖ ପିଲା ଛୁଆକୁ ବୁଲିକି ଆସି ଗରମ ଭିତରେ ମୋ କଥା ଶୁଣୁଛି, ଜଗନ୍ନାଥ ଖୁସି ହେବେନି? ଏ କଥା କହୁଛନ୍ତି। ଆଚ୍ଛା, ଚକ୍ରତା ଟିକା କରୁଛନ୍ତି, ବରଂ ଅସୁର ବାଳକମାନେ କହୁଛନ୍ତି, ବରଂ ନରକ ସାଧନ ଅପିଶ୍ରମ ଅସ୍ତି, ନରକକୁ ଯିବା ପାଇଁ ଯେଉଁ ସାଧନ ତାର କ୍ଷେତ୍ରରେ କଷ୍ଟ ହେଉଛି, ଭଗବାନ ଖୁସି କରିବା କଷ୍ଟ ନାହିଁ, ବରଂ ନରକକୁ ଯିଏ ଯିବା ପାଇଁ ଚାହିଁବ ତା ପାଇଁ ବରଂ କଷ୍ଟ। କାରଣ ନରକକୁ ଯିବାକୁ ହେଲେ ତୁମକୁ ଟଙ୍କା ରୋଜଗାର କରିବାକୁ ପଡ଼ିବ, ମଦ ପିଇବାକୁ ପଡ଼ିବ, ମାଂସ ଖାଇବାକୁ ପଡ଼ିବ, ତା ପାଇଁ ପ୍ରୟାସ କରିବାକୁ ପଡ଼ିବ। କିନ୍ତୁ ଭଗବାନଙ୍କୁ ଖୁସି କରିବା ପାଇଁ ବୈକୁଣ୍ଠ ଯିବା ପାଇଁ କିଛି ପରିଶ୍ରମ ନାହିଁ। ସେଠି ସେଥିପାଇଁ ସେ କହୁଛନ୍ତି ବୈଷୟିକ ସୁଖ ପ୍ରବୃତ୍ତି ନିନ୍ଦନ୍ତି, ବିଷୟ ସୁଖକୁ ପ୍ରହ୍ଲାଦ ନିନ୍ଦା କରୁଛନ୍ତି। ବିଷୟଣ ବିଷୟ ଲୋକ ସ୍ତ୍ରକ ଚନ୍ଦନ ବନିତାଦିନ ଉପାଦନେ ଦ୍ରବ୍ୟାଦିନ ଉପାର୍ଜନେ କି ପ୍ରହ୍ଲାଦ ଆଶ୍ଚର୍ଯ୍ୟ କହୁଛନ୍ତି। ଏ ଅସୁର ବାଳକ କ'ଣ ମୁଁ ବୁଝିପାରୁନି, ଏ ବିଷୟ ଲୋକମାନେ ଏ ଚନ୍ଦନ ଅଗୁରୁ ଏ ସ୍ତ୍ରକ ଚନ୍ଦନ ଏ ବନିତା ନିଜର ନାରୀମାନଙ୍କ ପାଇଁ ଶାଢ଼ୀ ଶଙ୍ଖା ଏତେ କାହିଁକି କଷ୍ଟରେ ଯେ ରୋଜଗାର କରୁଛନ୍ତି, ଯାହାକି ନର୍କର ସାମଗ୍ରୀ ଏଥିରେ ପୁଣି ଭଗବାନ ତ ସନ୍ତୁଷ୍ଟ ହେବେ, ବରଂ ନର୍କକୁ ଯିବା ପୁରୀ ଏତେ କଷ୍ଟ କାହିଁକି କରୁଛନ୍ତି ସେମାନେ, ମୁଁ କିଛି ବୁଝିପାରୁନି। ପ୍ରହ୍ଲାଦ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି। ସେତେବେଳେ ବର୍ତ୍ତମାନ ଯେତେବେଳେ ଏଇ କଥା କହିଦେଲେ ବିଷୟ ଧନଟା ବିଷୟ ଉପପାଦନ ବସ୍ତୁ ଗୁଡ଼ିକ ବହୁତ କଷ୍ଟ ଆଉ ଦୁଃଖ ଦିଏ, ଅନର୍ଥ, ଭଗବାନଙ୍କୁ ଖୁସି କରିହେବ କିନ୍ତୁ ବିଷୟ ଜିନିଷ ରୋଜଗାର କରି ସଂସାର ଲୋକକୁ ଖୁସି କରିହେବ ନା କି ଭଗବାନଙ୍କୁ ଖୁସି କରିହେବ ବା ନିଜେ ଖୁସି ରହିପାରିବ ନା, କାହିଁକି ନା ତୁମେ ଆତ୍ମା, ବର୍ତ୍ତମାନ ପ୍ରହ୍ଲାଦ ମହାରାଜ ପ୍ରତିପାଦନ କରିବେ ଆତ୍ମା ନିତ୍ୟ ବସ୍ତୁ ଆନନ୍ଦ ବସ୍ତୁ। ଆଚ୍ଛା ନିତ୍ୟ ବସ୍ତୁକୁ ଅନିତ୍ୟ ବସ୍ତୁ ଦ୍ୱାରା କେମିତି ଖୁସି କରିବେ, ଆପଣ ଦେଖୁନାହାନ୍ତି ଆମକୁ ଯେତେ ଜିନିଷ ମିଳୁଛି ଆମେ ଖୁସି ହେଉନି, ଯେତେ ବସ୍ତୁ ଜଗତରେ ମିଳୁଛି କେବେ ଆମେ ଖୁସି ହେଉନି, କାହିଁକି ଆମେ ନିତ୍ୟ ବସ୍ତୁ, ଆମେ ଆତ୍ମା ନା, ଆମକୁ ନିତ୍ୟ ବସ୍ତୁ ଦରକାର, ଏଇଟା ସବୁ ଅନିତ୍ୟ ବସ୍ତୁ ନା। ମୁଁ ଦେଖି ଯେତେବେଳେ ପୁରୀରେ ଟୁରିଷ୍ଟ ବସ୍ ଲାଗେ ସେ ସ୍ତ୍ରୀ ଲୋକମାନେ ସବୁ କଛା ମାରିକି ଆସିଥାନ୍ତି, କେଉଁ ଗୁଜୁରାଟ ସେ ମହାରାଷ୍ଟ୍ର ଆଡ଼ୁ ଆସିଥିବେ, ମାନେ ଆପଣ ତାଙ୍କୁ ଦେଖିଲେ ଦୟା ଆସିବ, ରାସ୍ତା କଡ଼ରେ ବସିକି ଖାଉଥିବେ ରୁଟି କରୁଥିବେ କେତେ କଷ୍ଟ, ଜାଣିଲେ କେତେ ଦୁଃଖ ପାଉଛନ୍ତି, ଏତେ କଷ୍ଟ କରି ସେ ଯେଉଁ ଗ୍ଲାସ୍ରେ ଆସିଥିବେ ସେ ଯେଉଁ ଗାଡ଼ିରେ ଆସିଥିବେ ସେ ଗ୍ଲାସ୍କୁ ଦେଖିଲେ ଆପଣଙ୍କୁ ଡର ଲାଗିବ, ପୁରା କମ୍ ପଇସାରେ କେତେ କିନ୍ତୁ ଜଗନ୍ନାଥଙ୍କ ଦର୍ଶନ କରିକି ଫେରୁଥିବେ ତାଙ୍କ ଗାଡ଼ି ସ୍ପିଡ୍ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ମାନେ ସେ ଭାବନ୍ତି ଜଗନ୍ନାଥ ଆରେ ଜଗନ୍ନାଥ ଜୀଙ୍କା ଦର୍ଶନ ହଗୟା ଦର୍ଶନ ଏମିତି ହାତ କରୁଥିବେ, ଜଗନ୍ନାଥ ଜୀଙ୍କା ଦର୍ଶନ ହଗୟା, କାରଣ ନିତ୍ୟ ବସ୍ତୁକୁ ପାଇଲେ ଜୀବନ ସାରା ଖଟିଛନ୍ତି ଶାନ୍ତି ନାହିଁ, କିନ୍ତୁ ଆଜି ଜଗନ୍ନାଥ କେବଳ ଦର୍ଶନ କରିଦେଇ କାରଣ ନିତ୍ୟ ବସ୍ତୁଙ୍କ ସହିତ ସମ୍ପର୍କ ରଖିଥିଲେ। ଆପଣ ଦେଖନ୍ତୁ ଆପଣ ଯେତେ କର୍ମ ଦିନ ସାରା କରନ୍ତୁ ମନ୍ଦିରକୁ ଆସି ଯେତେବେଳେ ଜଗନ୍ନାଥଙ୍କ ଆଗରେ ଭଗବାନଙ୍କ ଆଗରେ ବସି ଗୋଟେ ପ୍ରଣାମ କରୁଛନ୍ତି ସେଠି ସନ୍ତୋଷ, କାରଣ ଆମେ ନିତ୍ୟ ଆମେ ଆତ୍ମା ଅନାତ୍ମା ବସ୍ତୁ ଆମକୁ ସୁଖ ଦେଇପାରିବ ନା, ସେଇଟାକୁ ପ୍ରହ୍ଲାଦ ମହାରାଜ ପ୍ରତିପାଦନ କରୁଛନ୍ତି। ହେ ଅସୁର ବାଳକ କ'ଣ ତୁମେ ଏଇ କୁମାର ଅବସ୍ଥାରୁ ବର୍ତ୍ତମାନ ଭଜନ ନ କଲେ ଅନିତ୍ୟ ବସ୍ତୁ ଦ୍ୱାରା ତୁମେ ସୁଖ ପାଇପାରିବ ନା, ମୋ କଥା ତୁମେ ମାନ, ସିଏ ଆତ୍ମା ସିଏ ସଖା, କେବଳ ତାଙ୍କ କଥା ତାଙ୍କ ନାମ ଶୁଣିଲେ ସିଏ ଆନନ୍ଦ ହେଇଯିବେ, ତାଙ୍କୁ ପ୍ରୟାସ କରିବା ଦରକାର ନାହିଁ, ବର୍ତ୍ତମାନ ପୁରା କାଟିବେ ବିଷୟ ସୁଖଟାକୁ, ଏଇଟା ବହୁତ କଷ୍ଟ ଏଥିରେ ଶାନ୍ତି ନାହିଁ। ରାୟ କଳତ୍ର ପଶବ ସୁତାଦୟ ଗୃହା ମହି କୁଞ୍ଜର କୋଶ ଭୂତୟ ସର୍ବେ ଅର୍ଥ କାମା କ୍ଷଣ ଭଙ୍ଗୁରାୟୁଷ କୁର୍ବନ୍ତି ମର୍ତ୍ତ୍ୟ କିୟ ପ୍ରିୟଚଲା। ଏ ଯେଉଁ ଶ୍ଳୋକ ସବୁ କହିଛନ୍ତି ନା ଭାଗବତର, ଇଏ ରତ୍ନ ପ୍ରହ୍ଲାଦ ମହାରାଜ ମୁଖରେ ଭାଗବତର ସାର କଥା କହିଛନ୍ତି। ହେ ରାୟ କଲତ୍ର ପଶବ ସୁତାଦୟ ପ୍ରହ୍ଲାଦ କହୁଛନ୍ତି, ହେ ଅସୁର ବାଳକ କ'ଣ ଏ ସବୁ ଚଞ୍ଚଳ, ଏଇ ଯେଉଁ ଶରୀର ପାଇଁ ଆମେ ଏତେ ପରିଶ୍ରମ କରୁଛେ ଶରୀର ତ ନଷ୍ଟ ହେଇଯିବ ନା, ଆଉ ଶରୀର ପାଇଁ ଯେଉଁ ବସ୍ତୁ ସବୁ ସଂଗ୍ରହ କରୁଛେ ସିଏ ବି ନଷ୍ଟ ବସ୍ତୁ, କ'ଣ ସିଏ ନା ରାୟ ଧନ, ଏ ଧନ ନଷ୍ଟ ହବ, କଳତ୍ର ସ୍ତ୍ରୀ ନଷ୍ଟ ହେବେ, ପଶବ ନଷ୍ଟ ହବ, ସୁତ ପିଲା ଛୁଆ ଏମାନେ ବି ନଷ୍ଟ ହେଇଯିବେ, ଗୃହ ମହି ମଞ୍ଜ କୁଞ୍ଜର ହସ୍ତି କୋଷ ଭୂତ ଏ ଯାହା ଟ୍ରେଜେରୀ ଅଛି ଯାହା ସବୁ କିଛି ଅଛି ସର୍ବେ ଅର୍ଥ କାମା କ୍ଷଣ ଭଙ୍ଗୁର ଆୟୁଷ, ଇଏ କ'ଣ ସୁଖ ଦେବେ, ଏ ଆୟୁଷ ତ କ୍ଷଣ ଭଙ୍ଗୁର, ଏ ଶରୀର ତ କ୍ଷଣ ଭଙ୍ଗୁର, ଆଉ ଏ ବସ୍ତୁ ବି କ୍ଷଣ ଭଙ୍ଗୁର, କୁରବନ୍ତି କିଂ ମର୍ତ୍ତସ୍ୟ, ଏ ମର୍ତ୍ତ୍ୟର ଜୀବକୁ ମର୍ତ୍ତ୍ୟର ଲୋକକୁ କ'ଣ ଆନନ୍ଦ ଦେବେ ମୁଁ କିଛି ବୁଝିପାରୁନି ଅସୁର ବାଳ, କାହିଁକି ସେ କହୁଛନ୍ତି କାହିଁକି ଆନନ୍ଦ ଦେବେ ନା, ଇଏ ଚଳା ଇଏ ଚଞ୍ଚଳ, ଆତ୍ମା ହେଉଛି ନିତ୍ୟ, ଯିଏ ଆନନ୍ଦମୟ ବସ୍ତୁ ଯିଏ ନିତ୍ୟମୟ ବସ୍ତୁ ଏ ଅନିତ୍ୟ ବସ୍ତୁରେ କି ସୁଖ ପାଇବେ ଯେ, ତେଣୁ ତୁମେ ଭଗବାନଙ୍କୁ ଭଜନ କର ଏଥିରେ ମୋଟେ ମାତରେ। ତେଣୁ ଆପଣ ଶୁଣିଲା ପ୍ରକାର ଏଇଟା ପୁରା ବାବାଜୀ କଥା ନା 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 ସମାଧାନ ଦେଉଛନ୍ତି, ଆମେ ଆପଣଙ୍କୁ ଲୋକମାନଙ୍କ ମୁଣ୍ଡରେ ପୁରାଟା ଭୁଲି ଯିବାକୁ ପଡ଼ିବ। ଭକ୍ତ ହେଲେ ଯେ ତ୍ୟାଗ କରିବାକୁ ପଡ଼ିବ ନା, ଜ୍ଞାନୀ ହେଉଛି ତ୍ୟାଗୀ, ଯୋଗୀ ହେଉଛି ଭୋଗୀ, କର୍ମୀ ହେଉଛି ଭୋଗୀ, ସେବି କିଏ ଭକ୍ତ। ଜ୍ଞାନୀ ସବୁ ମାୟା, ଏ ସ୍ତ୍ରୀ ମାୟା, ସ୍ତ୍ରୀକି ଛାଡ଼ିବାକୁ ପଡ଼ିବ, ଏ ପିଲାଙ୍କୁ ଛାଡ଼ିବାକୁ ପଡ଼ିବ, ସେ ଜାଣିଲେ ଏକାଶ ତରଫ ଧ୍ୟାନ କରିବ। ଲୋକମାନେ ଇସ୍କନ ବାବାଙ୍କ ପଛରେ ପଡ଼ିଲେ ପିଲା ଛୁଆ ଚାକିରି ବାକିରି ସବୁ ପଡ଼ିବ, ଏତ ବାବାଜୀ କରିଦେବେ ଆଉ। ଭକ୍ତ କିଛି ତ୍ୟାଗ କରିବାକୁ ପଡ଼େ ନା, ଜ୍ଞାନୀ କି ତ୍ୟାଗ କରିବାକୁ ପଡ଼ିବ, କର୍ମୀ କି ଭୋଗ କରିବାକୁ ପଡ଼ିବ, କର୍ମୀ ଭୋଗ କରେ ଯାହାଟା ମୋର ହେଲେ ଜଗନ୍ନାଥ ଦେବନି, ଜଗନ୍ନାଥ ପାଇଁ କିଛି କାମରେ ଲଗେଇବନି। ସେଥିପାଇଁ କର୍ମୀ ଦୁଃଖ ପାଏ, ଜ୍ଞାନୀ ବି ଦୁଃଖ ପାଏ। କିନ୍ତୁ ଭକ୍ତ କ'ଣ, ଭକ୍ତ ତ୍ୟାଗ କରେ ନା କି ଭୋଗ କରେ ନା, ଯାହା ଅଛି ତାକୁ ଭଗବାନ ଦିଅନ୍ତି। ପ୍ରଭୁ ଏ ପିଲାଟା ଦେଇଛୁ, ଏ କାହାର କି, ତୋର, ତୋ ଦାୟିତ୍ୱ ରହିଲା। ସ୍ତ୍ରୀ ଦେଇଛୁ, ତୋ ସେବାରେ ଲାଗିବ, ଧନ ଦେଇଛୁ, ତୋ କାମରେ ଲାଗିବ, ଛାଡ଼ିଲେ କ'ଣ। ଭକ୍ତ କିଛି ତ୍ୟାଗ କରେ ନା, ଯାହା ପାଇଛି ତ୍ୟାଗର ବସ୍ତୁ ବି କ'ଣ, ସେ ସବୁ ତ ଜଗନ୍ନାଥଙ୍କର। ତେଣୁ ଭକ୍ତ ଯାହା ରଖି ତାକୁ ଜଗନ୍ନାଥଙ୍କୁ ସେବା ଦେଲା। ତେଣୁ କେହି ଭାବିବା ଉଚିତ ନୁହେଁ, ଏଇ ଯେଉଁ ପ୍ରବଚନ ସେଦିନ ଯେତେବେଳେ ଲାଷ୍ଟ ପ୍ରବଚନ ହେଲା, ମୁଁ ସେଥିରେ ଯାଉଛି, ଦୁଇ ଜଣ ଆମର ପତିପତ୍ନୀ ଆସିଥିଲେ ଏଇ ପାଖ ପାଇଲୁନି, ସେ ତ ଶୁଣିଦେଲେ ପ୍ରହ୍ଲାଦ ମହାରାଜ ଏଇ କଥା କହୁଛନ୍ତି, ଆଉ ବହୁତ କଟା କଥା ପ୍ରହ୍ଲାଦ ମହାରାଜ ପ୍ରଥମେ କହିଲେ, ସେ ତ ସମାଧାନ ଶୁଣିନାହାନ୍ତି, ବାପା କ'ଣ ଏମିତି କଥା କହୁଛନ୍ତି, ଭାଗବତରେ ଏସବୁ ଜିନିଷ ଅଛି ନା, ଏସବୁ ଜିନିଷ ଅଛି ତ ସେ ଭାବିଲେ ଆମ ସଂସାର ପୁରା ଭାଙ୍ଗିଯିବ ଯଦି ବାବାଙ୍କ ବୁଦ୍ଧିରେ ପଡ଼ିବା। ନାଇଁ 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 ନାଇଁ, ଇଏ ଭାଗବତରେ କେତେ ସୁନ୍ଦର ସମାଧାନ, ପ୍ରହ୍ଲାଦ ମହାରାଜ କହୁଛନ୍ତି ତୁମେ ଏଗୁଡ଼ା କିଛି ପ୍ରୟାସ କରିବା ଦରକାର ନାହିଁ, ଭଗବାନ ଦେବେ, ତା ସମାଧାନ ଦାୟିତ୍ୱରେ ତୁମେ ଏହା ପାଇଁ ରୋଜଗାର କର ନା। ସେ ଯେଉଁ ପ୍ରଥମେ କହିଥିଲେ ତତ୍ ପ୍ରୟାସ ନ କର୍ତ୍ତବ୍ୟମ, ପ୍ରୟାସ କର ନା, ଭଗବାନ ଦେବେ, ଯତ୍ନ କେବଳ ଭଜନ ପାଇଁ କର, ଏ କହିବା ଏହା ପାଇଁ ପ୍ରୟାସ କର, ଭଗବାନ ତୁମକୁ ଦେବେ, ଏ ସମାଧାନ ଦେବେ ବର୍ତ୍ତମାନ। ଆଚ୍ଛା, ଅସୁର ବାଳକମାନେ କହୁଛନ୍ତି ଆମେ ମାନିନେଲୁ ଏ ଜଗତର ସୁଖ ନାହିଁ, ସ୍ୱର୍ଗରେ ଟିକେ ସୁଖ ଅଛି, ସେଥିପାଇଁ ଆଜିକାଲି ହୋଟେଲରେ ଦେଖୁନାହାନ୍ତି ହେଭେନ୍ ଗାର୍ଡେନ୍, ହେଭେନ୍ ସବୁ ହେଭେନ୍ ଲେଖୁଛନ୍ତି, ଏ ଆସ ଏଠି ସ୍ୱର୍ଗୀୟ ସୁଖ ପା। ବାସ୍ତବିକ ସ୍ୱର୍ଗରେ ବହୁତ ସୁଖ ଅଛି, କିନ୍ତୁ ବ୍ରହ୍ମ ସୁଖ ଭଗବତ ସୁଖ ତୁଳନାରେ କିଛି ନାହିଁ ସ୍ୱର୍ଗରେ। ସ୍ୱର୍ଗରେ କ'ଣ ଗୋଟେ ଦୋଷ ଅଛି ଶୁଣନ୍ତୁ, ପ୍ରହ୍ଲାଦ ମହାରାଜ କହୁଛି, ଅଶୋକ ବାଳକମାନେ କହିଲେ ଆଜି ହିରଣ୍ୟକଶିପୁ କ୍ୟାମ୍ପ ରହିଲେ ବି ଅସୁବିଧା ହେବ, ତାହେଲେ ଇନ୍ଦ୍ର କ୍ୟାମ୍ପ ରହିବୁ। ଓ ପ୍ରହ୍ଲାଦ କହୁଛନ୍ତି, ଏ ଦେଖିଲୁ ଇନ୍ଦ୍ରକୁ ମୋ ବାପା ହଟେଇ, କେମିତି ଇନ୍ଦ୍ର କୁଆଡ଼େ ବୁଲୁଥିଲା, ପୋଷ୍ଟ ଫୋଷ୍ଟ ବି ନଥିଲା, ମୋ ବାପା ତାକୁ ହଟେଇକି ରାଜା ହେଇଛି, ମୋ ବାପା ଯେଉଁ ପୋଷ୍ଟରେ ବସିଛି, ଆମେ ଯେଉଁଠି ରହିଛି, ଏଇଟା କାହା କ୍ୟାମ୍ପ କି, ଏଇଟା ଇନ୍ଦ୍ରଙ୍କର କ୍ୟାମ୍ପ ପା, ଇଏ ଦେବତାମାନଙ୍କର ତା ଚାକର ହେଇଛନ୍ତି, ତୁ ସେ ତୁମେ ସେ ସ୍ୱର୍ଗ ଲୋକ ଆସିବା ପାଇଁ ଭଜନ କରିବ, ଛି 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 ଛି, ବହୁତ ଅସୁବିଧା ଅଛି ନା, କ'ଣ ଅସୁବିଧା ଅଛି, ଶୁଣ ଶୁଣ, ଏବଂ ହି ଲୋକାକୃତ ଭିକୃତି ଅମି କ୍ଷୟ ସାତି ଶୟାନ ନିର୍ମଳା। ଦୋଷ ଦୁଇଟା ଦେଖିଲେ, ସାତି ଶୟନ ନିର୍ମଳା, ଏଠି ନିର୍ମଳ ନାହିଁ, କ'ଣ ନିର୍ମଳ ନାହିଁ, ଆରେ ପରକୁ କଷ୍ଟ ଦେଇକି ତୁମେ ସ୍ୱର୍ଗକୁ ଯିବ, ଗୋଟେ ପଶୁକୁ ହତ୍ୟା କରିବ, ଜୀବକୁ ହିଂସା କରିକି ପୁଣି ସ୍ୱର୍ଗକୁ ଆସିବ, ହିଂସା ଏଠି ରହିଲା, ଜୀବ ତ ରହିଲାନି, ଆଉ ନିର୍ମଳ ନୁହେଁ, ଏଟା ନିର୍ମଳ ଜାଣି, କାରଣ ଜୀବକୁ ହିଂସା କଲ। ପ୍ରହ୍ଲାଦ କହୁଛନ୍ତି ଦ୍ୱିତୀୟ ଜିନିଷ କ'ଣ ନା, ଏଠି କହୁଛ କ୍ଷୟିଷ୍ଣବ, ବେଶୀ ଦିନ ବି ରହିପାରିବନି, ଯେତିକି ପୁଣ୍ୟ କରିଥିବ ପୁଣ୍ୟ ହିସାବରେ ତୁମକୁ ସ୍ୱର୍ଗରେ ଭୋଗ ମିଳିବ, ପୁଣ୍ୟ ହିସାବରେ ଅପ୍ସରା ମିଳିବ, ସେଠି ଅପ୍ସରାଙ୍କର ପୁଣି ଗ୍ରେଡ୍ ଅଛି, ତୁମେ ଯେଉଁ ହିସାବରେ ପୁଣ୍ୟ କରିଥିବ ସେହି ଅପ୍ସରା ତୁମ ପାଖକୁ ଆସିବ, ତୁମ ଆଖି ଆଗରେ ଦେଖୁଥିବ ସୁନ୍ଦରୀ ଅପ୍ସରା, ଗୁଣବନ୍ତୀ ଅପ୍ସରା ଆଉ ଜଣଙ୍କ ସାଙ୍ଗରେ ରହିଥିବ ତୁମ ପାଖକୁ ଆସୁନଥିବ, ତୁମର ସେଠି ବି ଦେଖିକି ଈର୍ଷାସ ପ୍ରଥା ଆସିବ, ଆଉ ତୁମେ ଯେତିକି ପୁଣ୍ୟ କମେଇଛ, ଯେମିତି ହୋଟେଲରେ ଏସି ରୁମ୍ ନେଲେ ଭୋଗ କରିବେ, 300 ଟଙ୍କା ଦେଲେ ଜେନେରାଲ ରୁମ୍ ରହିବେ, ଆପଣ ଏସି ରୁମ୍ ଲୋକକୁ ଦେଖିକି ରାଗ କରିବେ, ସିଏ ଏସି ରୁମ୍ ରହିବେ, ତା ଟଙ୍କା ଅଛି, ସେଟା ସ୍ୱର୍ଗରେ ଯିଏ ଅଧିକା ପୁଣ୍ୟ କରିଛି ସିଏ ସ୍ୱର୍ଗରେ ଭଲ ଭଲ ଅପ୍ସରା, ଭଲ ଭଲ କ୍ୱାର୍ଟର ସେଠି ଭୋଗ କରିବ, ତେଣୁ ସେଠି ସ୍ପର୍ଦ୍ଧା ରହିଛି, ଏଠି ନିର୍ମଳ କ'ଣ ରହିଲା, ପରସ୍ପର ଭିତରେ କଣ୍ଟେଷ୍ଟ ଚାଲିଛି, ସେଠି ବି ଏଇଆ, ଏଠି କହୁଛନ୍ତି କ୍ଷୟିସ୍ ନବ, କେତେ ଦିନ ରହିବ, ଯେତେ ଦିନ ପୁଣ୍ୟ କରିଛ, ପୁଣ୍ୟ ସରିଲା ପରେ ପୁଣି ଏଠି ଆସିବ, ଭଗବାନ କହିଲେ ନା ବ୍ରହ୍ମ ଭବନା ଲୋକ, ପୁଣ୍ୟ ସରିଲା ତ ଇନ୍ଦ୍ର କହିବେ ସିକ୍ୟୁରିଟି ଗାର୍ଡ଼ ଗଏ ସରିଗଲା ବାପା, ଭାଗା ଭାଗା ଆଗ ଭାଗା, ଯେତେ ଦିନ ରହିଲା ଏଠି ଚରା ପୁଣି ସେଠି ଯାଅ ନର୍କକୁ ଯାଅ ପଠାଅ, ସେଠି ପୁଣି ଆସିବ, ରହିପାରିବେନି ସବୁ, ସେଠି ଦୋଷ ଅଛି, ତାହେଲେ ଜଗତରେ କାହାର ଦୋଷ ନାହିଁ? ପ୍ରହ୍ଲାଦ କହୁଛନ୍ତି ତସ୍ମା ଦୃଷ୍ଟ ଅଶ୍ରୁତ ଦୂଷଣମ୍ ପରମ, କେହି କେବେ ଶୁଣିନାହାନ୍ତି, କେହି କେବେ ଦେଖିନାହାନ୍ତି ଯାହାଙ୍କର ଦୋଷ। କିଏ ସିଏ? ଏଠି ପରମ ଭଗବାନ। ଭକ୍ତ୍ୟାମ ଉକ୍ତମ ଇଶ ଭଜତ ଆତ୍ମଲବ୍ଧୟେ, ଚିନ୍ତା କରି ତୁମେ ଆତ୍ମଲବ୍ଧୟେ, ସେ ଭଗବାନ ଯିଏ ପରମ, ଯାହାଙ୍କର କେହି ଦୋଷ ଦେଖିନାହାନ୍ତି ବା କେହି ତାଙ୍କ ଦୋଷକୁ ଶୁଣିନାହାନ୍ତି। କିନ୍ତୁ ଏ କଳିଯୁଗର ଲୋକମାନେ ଏ ଦୋଷକୁ ବାହାର କରୁଛନ୍ତି। ଏ ଦୋଷର ସମାଧାନ କେବଳ ଭାଗବତ ପ୍ରବଚନ ମାଧ୍ୟମରେ ଯିବ, ତା ପୂର୍ବରୁ କେବେ। କୃଷ୍ଣ ସବୁ ଠିକ କଲେ, ଗୀତା ପଢ଼ିବେ, ଭାଗବତ ପଢ଼ିବେ, ନାମ କରିବେ, କିନ୍ତୁ ଗାଳି ଦେବାଟା ଆଜି ପର୍ଯ୍ୟନ୍ତ ରାମକୃଷ୍ଣଙ୍କୁ ଗାଳି ଦେବା ବନ୍ଦ ହେଇନି। ରାମଚନ୍ଦ୍ର ମହାପ୍ରଭୁ ଲୋକ ରାମ ମର୍ଯ୍ୟାଦା ପୁରୁଷୋତ୍ତମ, ତାକୁ ଲୋକ ସବୁ କଲେ, ବ୍ରାହ୍ମଣ ସଂସ୍କୃତିକୁ ଟିକେ ଅଡ଼ୁଆ କରିଦେଇକି ଗଲେ, ରାବଣ ଭଳିଆ ବ୍ରାହ୍ମଣକୁ ମାରିଲେ। କଳିଯୁଗର ଲୋକ କେବଳ ଭଗବାନଙ୍କର ଦୋଷ ଦେଖୁଛନ୍ତି। କୃଷ୍ଣ ସବୁ ଠିକ କଲେ, ଅଧା ରାତିରେ ଗୋପୀ ଗୁଡ଼ାକୁ ଯାଇ ନେଇକି ଯେଉଁ ନାଚିଲେ, ବଡ଼ ଭୁଲ କରିଦେ। କୃଷ୍ଣ ଏତେ ଥାର୍ଡ଼ କ୍ଲାସ ଲୋକ, ଇଏ ଫାର୍ଷ୍ଟ କ୍ଲାସ ଲୋକ ମୁଣ୍ଡରେ ଏଇଟା ବିଚାର କରୁଛି, ଚିନ୍ତା କର। କିନ୍ତୁ ଅସୁର କୂଳରେ ପ୍ରହ୍ଲାଦ ଜନ୍ମ ହେଇ କହୁଛନ୍ତି ଅଦୃଷ୍ଟ ପୂର୍ବ, ତାଙ୍କର ହାବିଟ୍ ଅଛି ତ, ସିଏ ଭାବୁଛନ୍ତି କୃଷ୍ଣଙ୍କର ବି ସେ ହାବିଟ୍ ଥିବ, କଳା ଚଷମା ପିନ୍ଧିଲେ ଜଗତ ସାରା କଳା ଲେଖା ହବ। ଭାଗବତରେ ତା ବର୍ଣ୍ଣନା ସେଟା ଠିକ, ଭାଗବତରେ ଅଛି ଚୁମ୍ବନ ଆଲିଙ୍ଗନ, ରେ କାହାକୁ ଚୁମ୍ବନ କରୁଛନ୍ତି? ପରମାତ୍ମା କୃଷ୍ଣଙ୍କୁ। ତୁମେ ତୁମର ସ୍ତ୍ରୀକୁ ଚୁମ୍ବନ କରିବ ଆଉ ତୁମର ମାଙ୍କୁ ଚୁମ୍ବନ କରିବ, ସମାନ? ଆଉ ଶବ୍ଦଟା ଶୁଣି ଦେଇକି ପାଗଳା ହେଉଛ? କି ଜଣେ ଅଛ, ଆସ କାଟ ଦେଖିବା। ଗୋପୀମାନେ କାହାକୁ ଚୁମ୍ବନ କରୁଥିଲେ? ଯେ ପରମାତ୍ମା ଶରୀର ଧରିଛନ୍ତି ତାଙ୍କୁ ଚୁମ୍ବନ କରୁଥିଲେ, ଜଣ ଶରୀରକୁ ଚୁମ୍ବନ କରୁଥିଲେ। ଆଲିଙ୍ଗନ, କାହାକୁ ଆଲିଙ୍ଗନ କରୁଛନ୍ତି? ପୁତ୍ରକୁ ଆଲିଙ୍ଗନ, ନିଜର ଭାଇକୁ ଆଲିଙ୍ଗନ, ନିଜର ସ୍ତ୍ରୀକୁ ଆଲିଙ୍ଗନ, ସମାନ କି? ଆଲିଙ୍ଗନ ଶବ୍ଦ ଶୁଣି ଦେଇ କେମିତି କହିଦେଉଛ ଯେ ଏଇଟା କାମ ବୋଲି? ଆଉ ତୁମେ ତ ଲଷ୍ଟରେ ଅଛ, ଆଉ ତୁମ ଆଖିରି ଚଷମାଟା ହେଉଛି ଲଷ୍ଟ, ତୁମେ ଲଭ୍ କେମିତି ଜାଣିବ? ମୁଁ ଜାଣିପାରେ, ଲଭ୍ ଏ ଜଗତର ନାହିଁ, ପ୍ରେମ ଏ ଜଗତର ବସ୍ତୁ ନୁହେଁ, ପ୍ରେମ ମାନେ ଭକ୍ତି। ପ୍ରହ୍ଲାଦ ମହାରାଜ କହିଲେ ରତି ସଂଲଭ ଦେ ରତି, ଏଇଭଳିଆ କଲେ ଜାଣିପାରିବ ପ୍ରେମ କ'ଣ। ଆଉ କୃଷ୍ଣ ଅଦୃଷ୍ଟ ପୂର୍ବ ଏଠି କହୁଛନ୍ତି ନା, ତସ୍ମା ଦୃଷ୍ଟ ଅଶ୍ରୁତ ଦୂଷଣମ୍ ପରମ, ପରମାତ୍ମାଙ୍କର କେହି ଦୂଷଣ, ତାଙ୍କର ଦୂଷଣ ନାହିଁ, ସେ ଦୂଷଣ କେହି ଶୁଣିନାହାନ୍ତି ବା କହିନାହାନ୍ତି, ଦେଖିନାହାନ୍ତି। ତାଙ୍କର ଭଜନଙ୍କର ସ୍ୱର୍ଗରେ ବହୁତ ଦୋଷ ଅଛି, ନିର୍ମଳ ନୁହେଁ। ଚକ୍ରତାତେ ଟୀକା କରିଛନ୍ତି, କହିଛନ୍ତି ପୁଣ୍ୟ ତାରତମ୍ୟେନ ସ୍ୱ ଅପେକ୍ଷା ଅନ୍ୟସାମ ଅଧିକ ଐଶ୍ୱର୍ଯ୍ୟବତାନ ସମ୍ଭବାତ। ପୁଣ୍ୟ ତାରତମ୍ୟରେ ଜଣେ ଅଧିକ ଐଶ୍ୱର୍ଯ୍ୟ ଭୋଗ କରୁଥିବ, ଜଣେ ତଳେ କମ୍ ଐଶ୍ୱର୍ଯ୍ୟ ଭୋଗ କରୁଥିବ। ନ ନିର୍ମଳା ସ୍ପର୍ଦ୍ଧାଦିମୟତ୍ୱ, ସେ ସ୍ପର୍ଦ୍ଧା ଅଛି ତାକୁ ଦେଖିକି। ଆଉ ଏ ସଂସାରରେ ଲୋକ ଯେମିତି ଏଠି ଆପଣ ଯେତେ ଲୋକ ଆଜି ଏତେ ଖଟୁଛନ୍ତି କାହିଁକି ଜାଣିଛନ୍ତି? ସ୍ପର୍ଦ୍ଧା ଯୋଗୁଁ। ପାଖ ଘର ହେଇଥିବ, ପାଖ ଘର ଆପଣ ଠିକ୍ ଚଳୁଥିବ, ଆଗରୁ ଶାନ୍ତିରେ ଥିବେ, କ'ଣ ମ ତାଙ୍କର ହିରୋ ହୋଣ୍ଡା ଗାଡ଼ିଟା କଲେ, ଆମର ସେ ଭଙ୍ଗା ସ୍କୁଟର ରଖିଛ, ସେଠି ସିଏ ଦେଖିବା, ରେ ମୋ ଅଫିସରେ ଷ୍ଟାଫ୍ ଚାକିରି କରି ସିଏ ଭଙ୍ଗା, ମୁଁ ଭଙ୍ଗା ସ୍କୁଟର ଚଢ଼ିବି, ସେ ହିରୋଟା ଚଢ଼ିବି। ଆମେ ଯେଉଁ ଅଧିକା ଖଟିଲେ କେବଳ ସ୍ପର୍ଦ୍ଧା ପାଇଁ ନା, ତାକୁ ଈର୍ଷା କରିକି ନା, ଦେଖୁନା ମୁଁ ଦେଖିଛି, ନିଜେ ପିତାମାତା କୁହନ୍ତି କ'ଣ କରିବ ଆଜ୍ଞା, ବଡ଼ ଘରର ପିଲା ତ ସେ କନଭେଣ୍ଟକୁ ଯାଉଛନ୍ତି, ଆମ ଛୁଆ ବି ସେଠି ଯାଉଛୁ, ଛୁଆମାନେ ଆସି ଜବରଦସ୍ତି ଲଗାଉଛୁ, ଆମକୁ କେମିତି ଏଇ ପ୍ୟାଣ୍ଟ ପିନ୍ଧିକି, ଆମକୁ ସେଇଠି ଷ୍ଟାଣ୍ଡାର୍ଡ଼। ଲୋକ କେବଳ ଷ୍ଟାଣ୍ଡାର୍ଡ଼ ମେଣ୍ଟେନ୍ କରୁଛନ୍ତି ନିଜ ପାଇଁ, ନିଜ ସୁଖ ପାଇଁ, ଅନ୍ୟକୁ ଦେଖିକି, ତା ଘରେ କ'ଣ ହେଲା, ମୁଁ କେଉଁ ଗେଟ୍ ଲଗେଇଲା, କେଉଁ ମାର୍ବଲ ପକେଇଲା, କେଉଁ ଗେଟ୍, ତାକୁ ଦେଖିକି। ଆମେ କେବଳ ଖଟୁଛେ, ଅନ୍ୟକୁ ଦେଖିକି ବସିକି ନିର୍ମଳ ଭାବରେ ଚିନ୍ତା କରୁ, ଏତେ କଠୋର ପରିଶ୍ରମ କରୁଛେ, କେବଳ ଅନ୍ୟକୁ ଦେଖ, ସିଏ ଏଇଟା କରିଦେଲା, ମୁଁ ଏଇଟା କରିବି, ସେଥିରେ ସୁଖ କ'ଣ ମିଳୁ ତା'ର ବିଚାର ନାହିଁ, ସ୍ପର୍ଦ୍ଧା ସ୍ୱର୍ଗରେ ସେଭଳି ସ୍ପର୍ଦ୍ଧା ନିର୍ମଳ, ତେଣୁ ସ୍ୱର୍ଗ କେଉଁ ଗୁଣର ସୁଖ ମିଳେ, ତା ପ୍ରହ୍ଲାଦ ସ୍ୱର୍ଗ ସୁଖକୁ ଭୁଲିଯା। ବର୍ତ୍ତମାନ କହୁଛନ୍ତି ସ୍ୱର୍ଗ ସୁଖ ଯଦି ଭୁଲିଯିବୁ, ତାହେଲେ ଏଇଠି କିଛି କର୍ମ କରିକି ସୁଖ ପାଇବୁ? ଡ୍ୟୁଟି ଇଜ୍ ଗଡ୍, ଗାଡ଼ି ଚଲାଇବା ବି ଡ୍ୟୁଟି, ମଦ ଖାଇବା ବି ଡ୍ୟୁଟି, ମାଂସ ବିକିବା ବି ଡ୍ୟୁଟି, ସବୁ ଡ୍ୟୁଟି ଇଜ୍ ଗଡ୍। କୁକୁଡ଼ା ଅଣ୍ଡା ଫାର୍ମ କରିକି କୁକୁଡ଼ା ବର୍ତ୍ତମାନ ଗାଡ଼ିରେ ସବୁ ସପ୍ଲାଏ କରାଯାଉଛି, ନିଷ୍ଠୁର କୁକୁଡ଼ା ଗୁଡ଼ା ବେକକୁ ବାହାରକୁ ବାହାର କରୁଛନ୍ତି, ଯେଉଁ କଷ୍ଟ ପାଉଛନ୍ତି ତାଙ୍କ ପୁଣି ଗଭର୍ଣ୍ଣମେଣ୍ଟ ସବୁ ଲାଇସେନ୍ସ ଦେଇଛି, या पाई पूरी स्वतंत्र लोन रो योजना मंदिर करिया पाई लोन फोन दियते हला सरकार यांकर व्यवस्था अछि कोन मु जानि आज काली जे कंट्रोल कर पर ना गंजाम रे मते गली गंजाम रे लागि हमर भागवत टुंगी पाई लाख टका गवर्नमेंट दिछ मु त आश्चर्य जे काई देला ना आगे आस्का मद खाइसु पागला आपण के जानत नि मु गंजाम जाय मजरे मु सेट रुए पॉकेट उडा सब गोडर उठाए ए कठोर उठै कौन एटा पड़ी पकेटा पा पकड़े ठीक आसिक खाई पहुँचला कारण मुझे आश्रम रुए से पाखा गोटे किलोमीटर कहीं ना कि सेठी आसिक सन्ध्या बेला टोका बस जानी कौन कथ हो मुझे सकाल जप कर सकाल बुल आनेलु पड़ थो पकेट कौन पकेटा पड़ी उठला बेलू लिखा जाए देशी महुली मत आस्का प्रडक्ट एड़ी एड़ी छोट छुआ आज्ञा सात वर्ष पांच वर्ष पिला खाऊँ पांच टाँग पकेट पाँच सब पिले सरकार कंट्रोल कर कहला भागवत टुंगी कर ये भागवत निशा लगले ओडिशा सारा बर्तमान सरकार गोटे स्कीम कर भागवत टुंगी ना लक्ष टा सांसन करा देख पचार पार ना बापा ये निशा न खाइले से निशा बंद होगा हरिनाम निशाटा दे निशा बंद सरकार मानु बर्तमान जी कड़े ये पूरा स्टार्ट होगा सब पूरा आरंभ हो गला गंजाम आड़े बहुत निशाड़ी आज्ञा आप चिंता करेंगे जो अवस्था हो गंजाम सबू भक्त जिला था नाम कीर्तन आज पर्यटन चौबीस घंटे चलती नाम रे बर्तन पीने फ्री आस्का मद सुगार बाहर कला तार एक्सट्रा जिनस को देकी मिशा चलना सब पूरा पकेट पकेट धरिकी से पक्षीराज बस बरमपुर आस आस्का देखिए पूरा बस्ता फ्री पुलिस भी किसी कहूनी तेणु कर्म कर सुख पाइब ता भी संभव नहीं भगवत कर्म कर सुख मिल कर्म आम कौन तुम्हें जगत सब फैक्ट्री बंद कर दि जाऊ ना कर्म कर भगवान पाई कर तार तुम कर्म पत्रिका रही सुख पाइब उदाहरण जब प्रभुपा दिखती गुड़ मार सोल्जर काम है गुड़ मार जी बोर्ड सिक्यूरीटी फोर्स रही जहाँ को देखिए गुड़ मार आपंकर जो बीएसएफ अच्छा गुड़ मार कि गुड़ गंडल से पहुंची जाए कि कमांडर आदेश नदे मान से गुड़ जन को मारा भी चाकरी गला दरमा तो गला जेल ढुक किंतु कमांडर आदेश देला से शहे लोक मारिदेला पर भी पुरस्कार दरमा कटी गली ऊपर ग्रेड भी जी कहीं कर्मटा कला समान कर्म किंतु निर्देश रे कला तेना भगवान जो कर्म कर गृहस्थ लोक गृहस्थ कर्म साधु साधु कर्म करा कले प्रतिक्रिया किसी ना कि इंद्र सुख कर्म कले बंदर पड़े से प्रतिपादन कर जदर्थ कर्माणी विद्वन्मानी असत्कृत असत् नर करोति अतो विपर्यस्यम मम गोविन्दन्ते फलम शीघ्र शीघ्र बिंदन विपर्यस्य बिंदन्ते फलम प्रहलाद कहते हैं हसर बालक तुम यदि मो कथा न मानिक कृष्ण कर्म न कर भजन न कर मो अभिज्ञतार कौच संसार को तुम देखिक देख जदर्थ ये कर्माणी जो सुख इंद्र सुख कर्म कर विद्वान मानी निजक बहुत बड़े विद्वान मन कर असत्कृत नर बार बार भी करोति करो अतो विपर्य जो कर्म करुख पाया संकल्प आरंभ कर्म आरंभ संकल्पटा सुख यहाँ करदे घर टा करदे सुख संकल्पटा सुख संकल्प सुखरे कर्म आरंभ कला फल कौन बिंदन विपर्य अमोघ बिंदन दे फल फल तार विपर्य देखते आप हिसाब कर संसार पाई कर्म न करिया पूर्व बहुत शांति थे जी से शांति रोते कि करदेला सुख संकल्प कर्म करदे लोक तार विपर्य फल पाइव कारण कर्म तुम निज सुख कर भगवान सुख कर तार उदाहरण देखिए बुझुच्च तदेव दर्शयती से देखते कहीं दुख मिले कि प्राक्टिकाल एक्जाम्पल सात वर्ष बाड़ा को दूसरी सुखाय दुख मुख्याय कर्म जड़े कहीं कै दीटा संकल्प सुखाय दुख मुख्याय दुखटा को दूर करी सुखटा पाइबी प्रहलाद कहते संकल्प यह कर्मीण कर्मी लोक जी कर्म करुची तार गोटे संकल्प दुख को दूर करी सुख मु लाभ करी कि ना सदा अपनौती इया दुख मनी हया सुखाव्रत सी सुखर थिला जी जहाँ पाता से आनंद रोला किंतु जो संकल्प कला दुख को दूर करी सुख पाइबी से दुखटा स्टार्ट ଲୋକ କର୍ମ ନ କରେ ସୁଖ ପାଇବା ପାଇଁ ପ୍ରାରବ୍ଧ ବଶତଃ ଯାହା ମିଳିଯାଉ ସେଥିରେ ଶାନ୍ତିରେ ରହୁଥିଲା, କିନ୍ତୁ ଯେତେବେଳେ ସୁଖ ପାଇବା ପାଇଁ ସ୍ପେଶାଲ କର୍ମ ଆରମ୍ଭ କଲା ସେତେବେଳେ ଦୁଃଖଟା ଆରମ୍ଭ ହେଲା। ଏଠି କହୁଛ ଦୁଃଖଟାକୁ ଦୂର କରିବା ପାଇଁ ଯେତେବେଳେ ଆପଣ କିଛି ପ୍ରୟାସ ଆରମ୍ଭ କଲେ ସେତେବେଳେ କର୍ମ କଲେ ସେତେବେଳେ ଦୁଃଖଟା ଷ୍ଟାର୍ଟ ହେଇଗଲା, କାରଣ ସୁଖ ପାଇବା ପାଇଁ ତୁମେ କର୍ମ କରୁଛ, ଦୁଃଖକୁ ଦୂର କରୁଛ, ସେତେବେଳେ ଦୁଃଖ ଷ୍ଟାର୍ଟ। ବରଂ ଉଦ୍ୟମ ନ କରିବା ପୂର୍ବରୁ ତୁମେ ସୁଖ କରିଥିଲ। ଦେଖନ୍ତୁ ଆପଣ ଯେଉଁମାନେ ବିଜନେସ୍ ଷ୍ଟାର୍ଟ କରିଛନ୍ତି, ଯାହା କିଛି କରିଛନ୍ତି, ପଛରେ ଚିନ୍ତା, ବରଂ ଭାଇ ସେ କେବିନି ଖଣ୍ଡେ ପକେଇଥିଲେ ଶାନ୍ତିରେ ଟିକେ ରାତି 10ଟାରେ ଖାଇକି ଶୁଉଥିଲେ, ଲୋକ ଏମିତି କହୁଛନ୍ତି। କାରଣ ସୁଖ ପାଇବା ପାଇଁ ତୁମେ ଚେଷ୍ଟା କରିଛ, ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କରିଛ, ସୁଖ ପାଇବେ କେବେ ହେଇପାରିବେ? ଦେଖନ୍ତୁ ଗୋଟେ ଉଦାହରଣ ଦେଉଛନ୍ତି, ଗୋଟେ ଛୋଟ ପିଲା, ଛୋଟ ପିଲା, ସେ ବାପା ବି ଦିନେ ଛୋଟ ପିଲା ଥିଲା, କିନ୍ତୁ ସେ ବାପା ଯେତେବେଳେ ଛୋଟ ପିଲାକୁ ଦେଖୁଛି, ସେ ଛୋଟ ପିଲାର ଅବସ୍ଥାକୁ ଦେଖି ଆନନ୍ଦ ହେଉଛି, କିନ୍ତୁ ବାପା ନିଜେ ଆନନ୍ଦ ପାଉନି, କାରଣ ବାପା କର୍ମ ଜାଲରେ ଫସିଯାଇଛି। ଛୋଟ ପିଲା ତା ଆଗରେ ସେ ଗୋଟେ କର୍ମ କରିନି, ବାପା ପଇସା ଖାଇ ବାପା ଆଗରେ ଡିଆଁ ମାରୁଛି, ବାପା ପକେଟରୁ ପଇସା ନେଇକି ଚକୋଲେଟ୍ ଛଡ଼ୁ, ବାପା ଅନ୍ତର ପୋଡ଼ିଯାଉଛି, ଏତେ କଷ୍ଟ କରିକରି ସେ ପିଲାଗୁଡ଼ା ପଇସା ନେଇ ପଡ଼ୁଛି। ସିଏ ସୁଖ ଦୂର, ସୁଖ ପାଇବା ଦୁଃଖ ଦୂର ପାଇଁ କର୍ମ କରୁଛି, କିନ୍ତୁ ସିଏ ସୁଖର ନାହିଁ। କିନ୍ତୁ ଦେଖନ୍ତୁ ଛୋଟ ପିଲାଟି କିଛି କର୍ମ କରିନି, ଆନନ୍ଦ ରହିଛି। ସେଥିପାଇଁ ଭଗବାନ ଗୀତାର ପ୍ରବଚନରେ ସୁଖକୁ ଦୁଃଖ ଯତୃଛାଲାଭ ସନ୍ତୁଷ୍ଟ ଦିନ୍ଦା ଦିଦେ ବିମତ୍ସର ସମ ସିଦ୍ଧ ସିଦ୍ଧ ଚ କୃତାପୀନ ନିବଦ୍ୟତେ। କର୍ମରେ ଜଣେ ବନ୍ଧନ କେମିତି ଆସିବ ନା? ଆଚ୍ଛା ଜଗନ୍ନାଥ ଯଦି ମୋର ବନ୍ଧୁ, ସିଏ ମୋ ହୃଦୟ ରହିଛନ୍ତି, ତାଠୁ ଜଗତର ମୋର କି ବନ୍ଧୁ ଅଛି? ମୋର କ'ଣ ଦରକାର? ମୋର କେମିତି ଲାଭ କ୍ଷତିର ହିସାବ ଜଗନ୍ନାଥ ରଖିଛନ୍ତି ନା ଜଗତରେ ଆଉ କିଏ ରଖିଛି? ସିଏ କ'ଣ ଜାଣନ୍ତିନି ମୋର କ'ଣ ଦରକାର? ମୋର କେତେଟା ପିଲା ଦରକାର, ମୋର କେତେଟା ଘର ଦରକାର, ମୋର କେତେ ଟଙ୍କା ଦରକାର, ସିଏ ଜାଣନ୍ତି। ତାଙ୍କୁ ମାଗିବା ଦରକାର ନାହିଁ, ତା ପାଇଁ ଯତ୍ନ କରିବା ଦରକାର, ସିଏ ପଠାଇଦେବେ। ଚେଷ୍ଟା ନାହିଁ, ଚେଷ୍ଟା କେବଳ ତାଙ୍କର ସୁଖ, ଚେଷ୍ଟା କରିବା ପରେ ଦୁଃଖ ଆରମ୍ଭ। ତେଣୁ ପୁଅ ସୁଖରେ ରହୁଛି, ବାପା ସୁଖ ରହିପାରୁନି। ତେଣୁ କର୍ମୀ ଲୋକ ଯେତେବେଳେ କର୍ମ ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତି, ସୁଖ ପାଇବା ପାଇଁ ଚେଷ୍ଟା କରନ୍ତି, ସୁଖ ପାଇବା ପାଇଁ ଯତ୍ନ କଲା ମାନେ ଦୁଃଖଟା ଆରମ୍ଭ ହେଲା। ପ୍ରହ୍ଲାଦ କହୁଛନ୍ତି, ଆଚ୍ଛା ପ୍ରହ୍ଲାଦ କହୁଛନ୍ତି, ସେ ଅସୁର ବାଳକମାନେ କହୁଛନ୍ତି, କେତେବେଳେ କେତେବେଳେ କାମନାର ତ ପୂର୍ଣ୍ଣ ହେଉଛି ନା, ସୁଖ କ'ଣ ମିଳୁନି? ପ୍ରହ୍ଲାଦ କହୁଛନ୍ତି, ସୁଖ ଜୀବନରେ ଟିକିଏ ନାହିଁ, ଯୁକ୍ତି ଦେଇ କହୁଛନ୍ତି, ଯେଉଁ ସୁଖ ଅଛି କଳିଯୁଗ ଲୋକଙ୍କୁ ବୁଝିବା ପାଇଁ କିଛି ଅସୁବିଧା ନାହିଁ, ଟେନସନ୍ ମିଶ୍ରିତ ସୁଖ। ଆଉ ତୁମର ତ ବନ୍ଧୁ ରହିଲା, ଟେନସନ୍ ଆଉ ସୁଖ କ'ଣ ପାଇଲ ଯେ? ଯାହାକୁ ଯେତେବେଳେ ଫୋନ କରିବ, ଭାଇ ଭଲରେ ଅଛୁ? କ'ଣ ଭଲରେ ଅଛି ଆଉ ଟେନସନ୍? ଆଉ ସୁଖ କ'ଣ ରହିଲା ଯେ? ପିଲାବେଳେ ବି ଟେନସନ୍ ଅଛି ନା? ପିଲାବେଳେ ବି ଟେନସନ୍ ଅଛି। ପ୍ରହ୍ଲାଦ କହୁଛନ୍ତି, କାମାନ କାମୟତେ କାମ୍ୟେ ଯଦର୍ଥ ଇହ ପୁରୁଷ ସବେଇ ଦେହସ୍ତୁ ପାର କେଇ ଭଙ୍ଗୁରେ ଜାତି ଉପେତିଚ। ଶରୀରର ଚାରିଟା ଲକ୍ଷଣ ଦେଉଛନ୍ତି ପ୍ରହ୍ଲାଦ କହୁଛନ୍ତି, ତୁମେ ଶରୀର ସୁଖ ପାଇବ କାମନାକୁ ପୂର୍ଣ୍ଣ କରି, ଏ ଶରୀର ପା ଚାରିଟା ଲକ୍ଷଣ ତାର, ଏ ଶରୀରଟା କାହାର କହିଲା ଆଗେ? ଏଠି କହୁଛନ୍ତି ପାର କିଏ, ଏଇଟା ନିଜର ନୁହେଁ ବା, ଟିସ୍କନ୍ ରଡ୍, ଆପଣ ଟିସ୍କନ୍ ରଡ୍ ଜାଣିଥିବେ, ଲାଫ୍ରାଜା ସିମେଣ୍ଟ ଜାଣିଥିବେ, ମୁଁ ଉଦାହରଣ ଦେଉଛି ଆପଣଙ୍କୁ, ଆମର ଯେଉଁ ମନ୍ଦିରଟା ହେଇଛନ୍ତି ହନୁମାନ ଜୀବର ମନ୍ଦିର, ସିମେଣ୍ଟ ଏଠି ଲାଗିଛି SCC ବା କୋଣାର୍କ ବା ଲାଫ୍ରାଜା ସିମେଣ୍ଟ, ଆଉ ଟିସ୍କନ୍ ରଡ୍ ଲାଗିଛି। ରଡ୍ ଟାଟା କମ୍ପାନୀ ତିଆରି କଲା, ମିସ୍ତ୍ରୀ ତିଆରି କଲା, ଟାଟା କମ୍ପାନୀ ତାର ଲୋକକୁ ଲଗେଇଲା, ସିଏ ଲାଭ ପଇସା ନେଲା, ସପ୍ଲାଏର ତାକୁ ଆଣିଲା, ସପ୍ଲାଏର ଆଣିଲା କି ନାହିଁ? ସପ୍ଲାଏର ଆଣିକି ତାକୁ ମେନ୍ ଡିଲର ମାନଙ୍କୁ ଦେଲା, ଡିଲର ପୁଣି ତାକୁ ବିକିଲା, ଟଲିବାଲା ରଡ୍ ପାଇଁ ପଇସା ନେଲା, କିନ୍ତୁ ଆଣିକି ପହଞ୍ଚେଇଲା ମନ୍ଦିରରେ, ମନ୍ଦିର ହେଲା ୟାର ମାଲିକ ନା କିଏ ମାଲିକ? ଲାଷ୍ଟ ଲୋକ ଯିଏ ତିଆରି କରିଥିଲା ସିଏ ମାଲିକ ନାହିଁ, ମାଲିକ ବୋଲି କାହାକୁ କଳନା କରାହଉଛି? ଯିଏ ଲାଷ୍ଟରେ ଭୋଗ କରୁଛି ବସ୍ତୁକୁ ସିଏ ହେଉଛି ମାଲିକ, ସତେ କି ମିଛ? ଟାଟା କମ୍ପାନୀ ଟିସ୍କନ୍ ରୋଡ୍ କହିପାରିବନି, ଟାଟାବାଲା କହିପାରିବନି ମୋ ରୋଡ୍ ଏଇଟା ଲାଗିଛି, ଏଟା ମୋ ଘର କହିବି? ଯିଏ ଭୋଗ କରିବ ବସ୍ତୁଟା ତାର, ତାହେଲେ ସରଡ଼ କିଏ ଭୋଗ କରିବ ଲାଷ୍ଟକୁ? କୁକୁର ତାଙ୍କର ଫିଷ୍ଟ, କୁକୁର ପ୍ରତିଦିନ ମଣିଷକୁ ଚାହୁଁଛି ନା, ପ୍ରତିଦିନ ଚାହିଁକି ଚିନ୍ତା କରୁଛି କେବେ ମରିବ, ମୋତେ ପୋଷିକି ରଖିଛି, ଭାଗବତ ଅଛି ଆଗେ ଏମିତି କଥା, ପଶୁ ପକ୍ଷୀମାନେ ସବୁ ଚିନ୍ତା କରୁଛନ୍ତି ଏ ଜୀବନଟା କେତେବେଳେ ଯିବ, ଜୀବନ ଅଛି ବୋଲି ତାଙ୍କ ମୁଣ୍ଡ ହେଉଛି। ଦେଖୁନାହାନ୍ତି ସେଇ ପିମ୍ପୁଡ଼ି ଗୋଟେ ଜାଣିଛନ୍ତି କି, ମରିବା ପୂର୍ବରୁ ଜଣାପଡ଼େ ଗୋଟେ ବ୍ୟକ୍ତିର ଏ ଲୋକଟା ମରିବ ବୋଲି, ଯେଉଁ ଯେଉଁ ଲୋକ ଦେହରେ ପିମ୍ପୁଡ଼ି ଲାଗିଲେ, ପାଟିରେ ପିମ୍ପୁଡ଼ି ପଶିଲେ, ଆଖିରେ ଜାଣିବି ଏ ଲୋକ ମରିଯିବ, ଭଗବାନ ଏମିତି ଜୀବାତ୍ମାର ଉପରେ ସମସ୍ତଙ୍କ ହୃଦୟରେ ଅଛନ୍ତି, ସେ ଜାଣିଦେବେ ଏହା ଶରୀରରୁ ବର୍ତ୍ତମାନ ଜୀବାତ୍ମା ଯିବେ, ସେ ଆଟାକ୍ କରିବେ। ତେଣୁ ପ୍ରହ୍ଲାଦ କହୁଛନ୍ତି ଶରୀରଟା ତା ପାର କି ପରର ଭୋଗର ବସ୍ତୁ, ଆକୁ କ'ଣ ଭୋଗ ଦେବ ଯେ ତୁମେ, ଶାନ୍ତି କ'ଣ ଅଛି? ଆଉ କ୍ଷଣ ଭଙ୍ଗୁରେ ବସ୍ତୁ କ୍ଷଣ ଭଙ୍ଗୁର, ଶରୀରଟା ବି କ୍ଷଣ ଭଙ୍ଗୁର। ଆଉ ଜାତି ଉପେତ ଗଲାବେଳେ ଦୁଃଖ ଦେଉଛି, ପୁଣି ଆସିଲା ବେଳେ ଦୁଃଖ ଦେଉଛି, ନା ଆସିଲା ବେଳେ ଦୁଃଖ ଦେଉଛି, ନା ହଁ ଦୁଃଖ ଦେଉଛି, ଆସିଲା ବେଳେ ଦୁଃଖ ଦେଉନି। ମାତୃଗର୍ଭ ଭିତରେ ପଶିକି ମାତୃଗର୍ଭର ଦୁଃଖ ଆଉ ତା ସ୍ତୁତି ଶୁଣିବେ, ଜୀବ ଯେଉଁ ସ୍ତୁତି କରୁଛି, କେତେ ସୁନ୍ଦର ଟୀକା ଚକ୍ରପାତ ଦେଇଛନ୍ତି ମାତୃଗର୍ଭରେ, ଜୀବ ଭଗବାନ କେତେ ପ୍ରାର୍ଥନା କରୁଛି, ପ୍ରଭୁ ମୋତେ ମାତୃଗର୍ଭରୁ ବାହାର କରନି, କାରଣ ଏଇ ବିପଦ ସ୍ଥିତିରେ ରହିଲା ପରେ ମୁଁ ଯେଉଁ ଯେଉଁ ପାପ କର୍ମ କରିଛି ମୁଁ ସ୍ମରଣ ମନା ଆସୁଛି। ସୁନ୍ଦର ସ୍ତୁତି ଭାଗବତରେ ଅଛି ତୃତୀୟ ସ୍କନ୍ଧରେ। ତେଣୁ କାମନ କାମୟତେ କାମ୍ୟ, ବିଷୟବସ୍ତୁକୁ ସୁଖ ପାଇବା ପାଇଁ କାମନା କରୁଛି ଏବଂ କାମନା ଭୋଗ ବସ୍ତୁ ରୋଜଗାର କରିବା ପାଇଁ। ଯଦର୍ଥ ଇଏ ପୁରୁଷ, ପୁରୁଷ ଏ ଶରୀର ପାଇଁ, କିନ୍ତୁ ସେ ଶରୀର ତ ଚାରିଟା ଗତି, ସେ ଶରୀରକୁ ଆଉ ଜଣେ ଭୋଗ କରିବ, ପାରକ୍ୟୟୀ କ୍ଷଣଭଙ୍ଗୁରେଇ ଜାତି ଉପେତ, ଆଉ ସୁଖ କ'ଣ ପାଇବ? ଅସୁର ତ ଅସୁର ବାଳକ ତ ଇଏ ତ ପ୍ରବଚନଟା କ'ଣ ଏତେ ଶୀଘ୍ର ସାଙ୍ଗେ ସାଙ୍ଗେ କାଟୁ କରିବେ କି? ମେଡ଼ିସିନ ସାଙ୍ଗେ ସାଙ୍ଗେ କାମ କରେନା, ଧୀରେ ଧୀରେ ଧରିବ। ତେଣୁ ବ୍ରେନ୍ ମ୍ୟାଲେରିଆ ହେଇଯାଇଛି ଆଉ ସେ କ'ଣ କାମ କରୁଛି ସାଙ୍ଗେ ସାଙ୍ଗେ, ଗୋଟେ ଧୀରେ ଧୀରେ ନିଶାଟା ଯାଉଛି। ସେ ତଥାପି ପଚାରୁଛନ୍ତି, ଆଚ୍ଛା ଧନ ସ୍ୱର କିଛି ସୁଖ ଦେବନି? ମୋର ବାପା ଏତେ ଟଙ୍କା ପଇସା ରଖିଥିଲେ, ସମସ୍ତ ଜଗତର ଲୋକ ଟଙ୍କା ପଇସା ରଖୁଛନ୍ତି, ଟଙ୍କା ପଇସା କିଛି ସୁଖ ଦେବନି? କିନ୍ତୁ ରେ ବୋକା, ଟଙ୍କା ପଇସା ଜଣେ ରୋଜଗାର କରୁଛି ସ୍ୱର ପାଇଁ, ଆଉ ଶରୀର ତ ଏଇ ଦଶ ଚାରିଟା ଶୁଣିଲ, ଆଉ ଟଙ୍କା ପଇସା କ'ଣ ସୁଖ ଦେବ ତାକୁ? ଟଙ୍କା ପଇସା ତାକୁ ସୁଖ ଦେବନି। କିମ୍ ବ୍ୟବହିତ ଅପତ୍ୟ ଦାରା ଗାର ଧନାଦୟ ରାଜ୍ୟ କୋଷ ଗଦାମାତ୍ୟ ବୃତ୍ତି ଆପ୍ତ ମମତାସ୍ପଦ। ତାର ଶରୀରଟା ସୁଖ ଦେଉନି ଆପଣଙ୍କର, ମାନେ ଭାଗବତ କେତେ ବୈଜ୍ଞାନିକ କଥା, ଆପଣ ଭଲରେ ବସିକି ଚିନ୍ତା କରନ୍ତୁ, ଦୁଃଖଟା କିଏ ଆପଣଙ୍କୁ ଦେଉଛି? ଆପଣଙ୍କ ଶରୀର ଦେଉଛି, ଶରୀର ଦୁଃଖ ଦେଉଛି ନା? ଝାଡ଼ା ହେଲାନି ପେଟକୁ ମରିଲେ ବସି ଦୁଃଖ ଶରୀର ଦେଲା ନା? ଶରୀର ସବୁ ଦୁଃଖ ଦେଉଛି, ଆଉ ତା ପାଇଁ ତୁମେ ବାହ୍ୟ ବସ୍ତୁ ଆଣୁଛ, କ୍ଷଣ ମଙ୍ଗର ବସ୍ତୁ ଦୁଃଖ ଦେବା ତାଇ ସର, ଆଉ ଦୁଃଖ ଯିଏ ଦଉଛି ସର ତାକୁ କ'ଣ ତୁମେ ସୁଖ ଦେବ ଯେ? ଆଉ ସିଏ ସରଟା ତ ତୁମକୁ ଶାନ୍ତି ଦେଉନି, ଆଉ ଅଲଗା ବାହାର ବସ୍ତୁ ଆଣିକି ତୁମକୁ କିଏ ତା ଦ୍ୱାରା ଶାନ୍ତି ଦେବ? ସରଟା ତ କ୍ଷଣ ଭଙ୍ଗୁରେ ପାର କିଏ ଇଏ ତ ସୁଖ ଦେଉନି, ଆଉ ବାହାର ବସ୍ତୁ ତୁମେ ଯେତେବେଳେ ଆଣିଲେ ସେ ସରଟା ତୁମକୁ ସୁଖ ଦେବ? ତୁମେ ଅହନ୍ତା ବସ୍ତୁ ଯେତେବେଳେ ସୁଖ ଦେଲାନି, ମମତା ବସ୍ତୁ କେମିତି ସୁଖ ଦେବ? ସୁଖ ଦେଇପାରିବ କିଂ ବ୍ୟବହୃତେ? ଏତେ ସରଠାରୁ ଭିନ୍ନ ବସ୍ତୁ ତୁମ ପାଖରେ ସରର ଅଛି, ସେ ତୁମକୁ ସୁଖ ଦେବନି, ତୁମର ଅସୁବିଧା ହେଇପଡ଼ୁଛି, ବୁଢ଼ା ହେଇଗଲ ତ ସରର ତୁମର ବିରୋଧ ହେଇଗଲା, ସେଇ ଶତ୍ରୁ ହେଇକି ଠିଆ ହେଇଯିବ। ଏ ସରର ତ ତୁମକୁ କଷ୍ଟରେ ପକାଉଛି, ଇଏ ସୁଖ ଦେବନି, ଆଉ ବାହାର ବସ୍ତୁଟା କେମିତି ସୁଖ ଦେବ? ସ୍ତ୍ରୀ ଗୋଟେ ବାହାର, ସିଏ କେମିତି ସୁଖ ଦେବ? ଧନ ବାହାର ବସ୍ତୁ ସେ ସୁଖ ଦେଇପାରିବ? ଏବଂ ଶେଷରେ କହୁଛନ୍ତି କିମ୍ ଏତେ ଆତ୍ମନ ତୁଚ୍ଛେଇ ଦେହ ନା ସହ ଦେହ ନା ନଶ୍ୱରେ। ଏ ନଶ୍ୱର ବସ୍ତୁ ଯୋଉଟା ନଷ୍ଟ ହେଇଯିବ ସେ ଆତ୍ମାକୁ ସୁଖ ଦେବ? ହଁ ଏଠି କହୁଛନ୍ତି ଅନର୍ଥେଇ, ଏଇଟା ଅନର୍ଥ ବସ୍ତୁ, ଅର୍ଥ ଶଙ୍କା ସେଇ, କିନ୍ତୁ ଅର୍ଥ ଭଳିଆ ଜଣାପଡ଼ୁଛି। ପ୍ରହ୍ଲାଦ କହୁଛନ୍ତି ଯେଉଁ ଆତ୍ମା ଏଠି କହୁଛନ୍ତି ନିତ୍ୟାନନ୍ଦ ରସ ରସ ଉଦଧେଇ, ଯେଉଁ ଆତ୍ମା ଜୀବାତ୍ମା ପରମାନନ୍ଦ ରୂପ ସମୁଦ୍ରର ଅଂଶ ସିଏ, ସେ ତୁଚ୍ଛ ବସ୍ତୁରେ ଶାନ୍ତି ପାଇବ? ହଁ ପ୍ରହ୍ଲାଦ କହିଲେ କ'ଣ ଏହାର ସମ୍ପର୍କ ଅଛି ଆତ୍ମାର ଏହା ସହିତ? କିଛି ସମ୍ପର୍କ ନାହିଁ, କିଛି ଆପଣ ବିଶ୍ୱାସ କରି ଦେଖନ୍ତୁ, ବୁଦ୍ଧିମାନ ବ୍ୟକ୍ତି ନିଜ ଘରେ ବସି ରିଟାୟାର୍ଡ଼ର ଲାଷ୍ଟ ପଏଣ୍ଟ, ରିଟାୟାର୍ଡ଼ ହେଇଥିବ ସବୁ କିଛି କରିଥିବ, ବୃଦ୍ଧ ଆସିଲେ କେବଳ ଚିନ୍ତା କରିବ ଭାଗବତ କଥା, ପ୍ରକୃତରେ ଜଗତରେ ଶାନ୍ତିର ବସ୍ତୁ କିଛି ନାହିଁ। ସେଥିପାଇଁ ବର୍ତ୍ତମାନ ପୁରୀରେ ଟୋଟାଲ ଜାଗା ନାହିଁ, ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ବାଲିଗୁଡ଼ାକୁ ଲିଜ୍ କରିକି ବିକୁଛି, ସବୁ ଚାହୁଁଛନ୍ତି ପୁରୀରେ ପ୍ଲଟ୍ ପକେଇବୁ, କାହିଁକି? କିଛି ନହେଲେ ଜଗନ୍ନାଥ ଟିକେ ଦର୍ଶନ କରିବୁ ବୁଢ଼ା ବୟସରେ, ଶାନ୍ତି ନା? ସବୁ ବୃନ୍ଦାବନ ଯାଆନ୍ତି, ସବୁଆଡ଼େ ଧାମ ଗୁଡ଼ାକ ସବୁ ତାଙ୍କ ପେକ୍ ହେଇଗଲାଣି, ଜାଗା ଇଞ୍ଚେ ଜାଗା ବି ନାହିଁ, ଶାନ୍ତି ଜୀବ ଆତ୍ମା କେବଳ ଆତ୍ମା ବସ୍ତୁର ଶାନ୍ତି ପାଇବ ପରମାତ୍ମାଙ୍କର କଥାରେ। ଆତ୍ମାର ଆହାର କ'ଣ? ଆତ୍ମାର ଆହାର ହେଉଛି ଭଗବାନଙ୍କର କଥା, ଭଗବାନଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ ଆତ୍ମା ରାହାର କାହିଁ ଆତ୍ମାନନ୍ଦ ଏଠି କହିଲେ ନା ନିତ୍ୟାନନ୍ଦ ରସ ଉଦଧେଇ ନିତ୍ୟ ଆନନ୍ଦ ରୂପକ ଶରୀରରେ ଯିଏ ଡୁବ ମାରୁଛି ଯୋଉ ଆତ୍ମା ସିଏ ବାହ୍ୟ ବସ୍ତୁର ଶାନ୍ତି ପାଇବ ପ୍ରହ୍ଲାଦ କହୁଛନ୍ତି ହେ ଅସୁର ବାଳକ ତୁମେ ଛାଡ଼ିଦିଅ ଭୋଗ ଅବସର ସିଏ କହୁଛନ୍ତି କେବେ ବି କ'ଣ ଟିକେ ଭୋଗର ସୁଯୋଗ ଆସିବନି କହୁଛନ୍ତି ଭୋଗର ଅବସର ସଂସାର ନାହିଁ ପ୍ରହ୍ଲାଦ କହୁଛନ୍ତି ନ ଭୋଗ ଅବସର ଅଭାବଚେତ କୋଭୋଗ ଭୋଗ କରିବାକୁ ଅବସର ବି ଟିକେ ସମୟ ବି ନାହିଁ ମୁଁ ସେ ଶ୍ଳୋକକୁ କହିବିନି କାରଣ ଶ୍ଳୋକ କହିଲେ ସମୟ ଶୁଣୁନାହାନ୍ତି ପ୍ରତିପାଦନ କରୁଛନ୍ତି ପ୍ରହ୍ଲାଦ ଭୋଗର ଅବସର କାହିଁକି ନାହିଁ ନା ଭୋଗ କେତେବେଳେ ମଣିଷ କରିବ ଏଠି କହୁଛନ୍ତି ନିଷେକାଶି ନିଷେକାଦିଶୁ ଅବସ୍ଥା ଆସୁ ସ୍ତ୍ରୀ ସଙ୍ଗ ଯେତେବେଳେ ଆରମ୍ଭ ହେଉଛି ସେଠି ଗୋଟେ ଯିବା ଆରମ୍ଭ ହେଉଛି ତ ଭଗବାନ ସ୍ୱାମୀ ସ୍ତ୍ରୀ ସଙ୍ଗ ହେଲେ ଯେ ସନ୍ତାନ ହେଇଯିବେ ତା ନାହିଁ ସ୍ୱାମୀ ସ୍ତ୍ରୀ ସଙ୍ଗ ବେଳେ ଭଗବାନ ପୁରୁଷର ବୀର୍ଯ୍ୟ ରୂପରେ ଆତ୍ମାର ସେଠି ଦିଅନ୍ତି ସେତେବେଳେ ସନ୍ତାନ ଜନ୍ମ ହେବ ସେତେବେଳେ ଦୁଃଖ ଆରମ୍ଭ ପ୍ରହ୍ଲାଦ କହୁଛନ୍ତି ଏ ଶରୀର ଯେତେବେଳେ ଆମେ ପାଉଛେ ସେତେବେଳେ ଦୁଃଖ ଆରମ୍ଭ ସୁଖ କେଉଁଠି ଅଛି ମାତୃ ଗର୍ଭରୁ ଦୁଃଖ ପାଇଲେ ଯେଉଁଦିନ ଶରୀର ଧରିଲେ ସେଦିନ ଦୁଃଖ ଆରମ୍ଭ ମାତୃ ଗର୍ଭ ଭିତରେ କି କଷ୍ଟ ପାଏ ଯିବ ଆପଣ ଶୁଣିବେ ତୃତୀୟ ସ୍କନ୍ଦ ଭାଗବତରେ କେତେବେଳେ କେତେ କଷ୍ଟ ମା ଗରମ ଲୁଣ ଟିକେ ଖାଇଦେଲା ପିଲାକୁ କଷ୍ଟ ମା ରାଗ ଖାଇଦେଲା ପିଲାକୁ କଷ୍ଟ ମାତୃ ଗର୍ଭରୁ କଷ୍ଟ ପାଇଛେ ଜନ୍ମ ହେଲେ ତ କଷ୍ଟ ଜନ୍ମ ହେଲେ କ'ଣ କଷ୍ଟ ଛୁଆ ଓଡ଼ଶ ଆଗରୁ ସବୁ ଓଡ଼ଶ ଥିଲା ଏବେ ମଶା ଓଡ଼ଶ କାମୁଡ଼ୁଥିବ ଛୁଆ ବୋବ ହେଇକାନ୍ଥିବ ମା ତୁମେ କିଛି ବୁଝିପାରୁଥିବ ପେଟରେ ଯନ୍ତ୍ରଣା ହେଉଥିବ ମା ତାକୁ ଓଲଟି କ'ଣ କରୁଥିବ କ୍ଷୀର ଖାଇବାକୁ ଦେଉଥିବ ସେ କହିପାରୁନି ମୋତେ ଔଷଧ ଦେବ ଆଉ ବେଳେବେଳେ କ୍ଷୀର ପାଇଁ କାନ୍ଦୁଥିବ ମା ତାକୁ ଔଷଧ ଦେଇ ଦେଉଥିବ କହିବ କାହା କଷ୍ଟ ଶିଶୁ ବାଳକ ଅବସ୍ଥାରେ ଖେଳିବା ପାଇଁ ଚାହୁଁଥିବ ବାପା ଧରିବ କାନୁକେ ଟ୍ୟୁସନ୍ ମାଷ୍ଟର ଆସିଗଲା ହା ବାପା ସ୍କୁଲକୁ ଠେଲିବ ଆଉ ସୁଖ କାଢ଼ିଛେ ପ୍ରହ୍ଲାଦ ଯୁକ୍ତି ଦେଇ କହୁଛନ୍ତି ବାଳକ ଅବସ୍ଥାରେ ବାପା ମା ପାଠ ପଢ଼ିବାକୁ ଠେଲିବେ ଶିଶୁ ଅବସ୍ଥାରେ ଅଜ୍ଞାନ ଅବସ୍ଥାରେ କଷ୍ଟ ପାଇବେ ଯୁବକ ଅବସ୍ଥାରେ ନିଧୁବନେ ରସରଙ୍ଗେ ମା ତିନୁ ବିଦ୍ୟାପତି କହୁଛନ୍ତି ଏବେ ତ କ'ଣ କରି ନିଧୁବନ ତ ରସରଙ୍ଗରେ ମାତିଲି ଯୌବନ ଯୌବନ ଅବସ୍ଥାରେ ଯୌବନ ଅବସ୍ଥାରେ କ'ଣ ସୁଖ ଅଛି କି ଆଉ ଘରେ ଆସିକି ପହଞ୍ଚିଲା ବେଳକୁ ଲାତ ଛଟକା ବାଜିବ କ'ଣ କ'ଣ ଧରିକି ଆସିଛ ମାସ ହେଲା କେତେ ପଇସା କୁଆଡ଼େ ଗଲା ଟଙ୍କା ଶାନ୍ତି ନାହିଁ ଘରେ ଯଦି ଭାଗବତରେ ଅଛି ଯଦି ମଣିଷ କିଛି ବେଶୀ ଦୁଃଖ ପାଉଥା ନିଜ ଘରରେ ଆପଣ ମୁଁ ଆପଣଙ୍କୁ ବନ୍ଧୁ ଭାବରେ କହୁଛି କାହା କ୍ରିଟିସାଇଜ୍ କରି କହୁନି ଆପଣ ଚିନ୍ତା କରି ଦେଖନ୍ତୁ ସେଥିପାଇଁ ସବୁ ଲୋକ ଯେମିତି ଟୁର୍ ପଳେଇଯା ସାର୍ କାହିଁକି ଘର ଆସିକି ପହଞ୍ଚିଲା ବେଳେ ଟେନସନ୍ ଘରଟା ସବୁଠୁ ଦୁଃଖର ଜିନିଷ ଯୁବକ ଯୌବନ ଅବସ୍ଥାରେ ସବୁବେଳେ କଷ୍ଟ କାରଣ ସମସ୍ତେ ଡିମାଣ୍ଡ ପୁଅର ଡିମାଣ୍ଡ ସ୍ତ୍ରୀର ଡିମାଣ୍ଡ ଶ୍ୱଶୁର ଡିମାଣ୍ଡ ଶାଢ଼ୀର ଡିମାଣ୍ଡ ସମସ୍ତେ ଡିମାଣ୍ଡ କରିବେ ତୁମେ ରହିଲା କେବଳ ଫୁଲଫିଲ୍ କରିବା ତୁମ ଡିମାଣ୍ଡ କିଏ ଫୁଲଫିଲ୍ କରିବ କେହି ନାହିଁ ତେଣୁ ଯୁବକ ଅବସ୍ଥାରେ ଶାନ୍ତି ନାହିଁ ଆଉ ବୁଢ଼ା ଅବସ୍ଥାରେ କ'ଣ ଶାନ୍ତି ହେଉଛି ତାକୁ କ'ଣ ମନନା କରିବେ ଶୁଣୁଥିଲେ ଆପଣ ଆଉ ଶାନ୍ତି କେତେବେଳେ ମୁଁ କାହା ସେ ହେଲେ ଭୋଗ ତ ଅବସର ଥିଲେ ନା ଭୋଗ କରିବ ପ୍ରହ୍ଲାଦ କହୁଛନ୍ତି ଭୋଗର ଅବସର ମିଳିଛି ଜୀବନରେ ନା ଆଚ୍ଛା କିଏ ପ୍ରଶ୍ନ କରିବ ଅସୁର ବାଳକମାନେ କହୁଛନ୍ତି କର୍ମଟା ସରିଗଲେ ଭୋଗ କରିବୁ କର୍ମଟା ଅଛି ବୋଲି ତ ଆମକୁ କଷ୍ଟ ଦେଉଛି ଭଲ କର୍ମ କରିଥିଲେ କ'ଣ ଭୋଗ କରିପାରିବୁନି ପ୍ରହ୍ଲାଦ କହୁଛନ୍ତି କର୍ମଟା ତୁମେ ସାରିଲେ ତ କର୍ମଚକ୍ରଟା ତ ବନ୍ଦ ହେଲେ ସୁଖ ପାଇବ କର୍ମଚକ୍ର ତ ବନ୍ଦ କରୁନା ନା କେମିତି ସେ କିଏ ଦେଇଦେଲେ ଏଠି କହୁଛନ୍ତି କର୍ମ ତ କେବଳ ବନ୍ଦ ନାହିଁ କର୍ମାଣି ଆରଭତ ଦେହି ଦେହ ନ ଆତ୍ମାନୁବର୍ତ୍ତି ନା କର୍ମଟା ଦେହ ସହିତ ଚାଲିଛି ଆପଣ ଦେଖୁନାହାନ୍ତି ଆମେ ମଣିଷ ଶରୀର ପାଇଛେ ଯାହା କର୍ମ କରୁଥିଲେ ବର୍ତ୍ତମାନ ଭୋଗ କରୁଛେ ପୁଣି ତ କର୍ମ କଲେଣି ପୁଣି ଶରୀର ଯିବ ପୁଣି ଏ ଶରୀର ତ୍ୟାଗ କରିଦେଲା ପରେ ଆତ୍ମାନୁବର୍ତ୍ତି ନା ଜୀବାତ୍ମା ଯାଇ ଯେଉଁ ଶରୀର ଧରିବେ କର୍ମଟା ସାଙ୍ଗରେ ଯିବ କର୍ମଟା ତ ବନ୍ଦ ହେଲେ ସୁଖ ଆସିବ ତେଣୁ କର୍ମଚକ୍ରକୁ ବନ୍ଦ କରିବାକୁ ହେଲେ ଭକ୍ତିଟା ହେଉଛି ଉପାୟ ଭକ୍ତିଟା ପାପ ନୁହେଁ କି ପୁଣ୍ୟ ନୁହେଁ ପାପଟା ହେଉଛି କର୍ମଚକ୍ର ପୁଣ୍ୟଟା ବି କର୍ମଚକ୍ର ପୁଣ୍ୟଟା ବି କର୍ମଚକ୍ର ନା ହଁ ପୁଣ୍ୟ କଲେ ଭୋଗ ମିଳିବେ ପୁଣ୍ୟ ସରିଗଲା ପରେ ପୁଣି ଏଠିକି ଆସିବେ ପୁଣି କର୍ମ କରିବେ ଭକ୍ତିଟା ପୁଣ୍ୟ ନୁହେଁ କି ପାପ ନୁହେଁ ଏଟା ବିଜୁକୁ ମାରିଦେବ କର୍ମର ବିଜୁକୁ ମାରିଦେବ କାରଣ ଏଇଟା କୃଷ୍ଣଙ୍କ ପାଇଁ କର୍ମ କଲେ ଏସବୁ ଅଜାମିଳି ଚରିତ୍ର ଡିଟେଲ ବ୍ୟାଖ୍ୟା କରାଯାଇ ମୁଁ ଏଇଟା କହିବା ପାଇଁ ଚାହୁଁନି କେବଳ ସଂକ୍ଷେପରେ ଆପଣମାନଙ୍କୁ କହିଦେଉଛି ତେଣୁ ସେ କହିଲେ କର୍ମ ତ ଶେଷ ହେଲେ ଜଣେ ଶାନ୍ତି ପାଇବ କର୍ମ ତ ଶେଷ ହେବାର ନାହିଁ କର୍ମ ଶରୀର ପାଉଛି କର୍ମ ପାଇଁ ଶରୀର ପାଇଁ ପୁଣି କର୍ମ କରୁଛି ତେଣୁ ଏଠି ଯେଉଁ କର୍ମ କଲେ ଏ କର୍ମ ହିସାବରେ ପୁଣି ଗୋଟେ ଶରୀର ପାଇଁ ଦେହ ଗୋଟେ ବିସ୍ତାର କରିଦେବେ ଏଠି ଗୋଟେ ରେଡ଼ି କରି ରଖିସାରିଲେଣି ଆଉ ଗୋଟେ ଦେହ ମିଳିବ କର୍ମ ହିସାବରେ ଆଉ କର୍ମ କେତେବେଳେ ସରୁଛି ନା ଶରୀର ସରୁଛି ଆଉ ଶାନ୍ତି କେତେବେଳେ ମିଳିବ ଏବଂ ଶେଷରେ କହୁଛନ୍ତି ଅସୁର ବାଳକମାନେ କହିଲେ ତୁମେ ଯାହା କହିଲଣି ଏ ସଂସାରରେ ସବୁ ଏ ପ୍ରବଚନ ଯିଏ ଶୁଣିବ ଏ ମୋବାଇଲ ବନ୍ଦ ହେଇଯିବ ଟାୱାର ବନ୍ଦ ହେଇଯିବ କମ୍ପ୍ୟୁଟର ବନ୍ଦ ହେଇଯିବ ସବୁ ତ ବନ୍ଦ ହେଇଯିବ କର୍ମ କିଛି କରିବାକୁ ପଡ଼ିବ କହୁଛନ୍ତି ନା ନା ପ୍ରହ୍ଲାଦ କହୁଛନ୍ତି ନା ବାପା ଏ ତସ୍ମାତ୍ ଏହି ହେତୁ ଅର୍ଥଶ୍ଚ କାମାଶ୍ଚ ଧର୍ମାଶ୍ଚ ଯଦ୍ ଉପାସ୍ୟ ଯାହାଙ୍କ ଚରଣରେ ଧର୍ମ ଅର୍ଥ କାମ ଅଛି ତାଙ୍କର ସେବା କର ଆପଣ କହିଲେ ତାଙ୍କର ସେବା ମାନେ କ'ଣ ମଠ ମଧ୍ୟ ଘରେ ଘରେ ନେଇପାରିବ ନେଇପାରିବ ଆପଣ ରୋଷେଇ କରୁଛନ୍ତି କାହା ପାଇଁ ରୋଷେଇ କରୁଛନ୍ତି ସକାଳୁ ଉଠୁଛନ୍ତି ଆଗେ ପୁଅଙ୍କ ଚିନ୍ତା ସ୍ତ୍ରୀ ଚିନ୍ତା ଏ ସ୍ୱାମୀ ଚିନ୍ତା ସ୍ୱାମୀ କ'ଣ ଖାଇବେ ପୁଅ କ'ଣ ଟିଫିନ୍ ନେଇଯିବ ସେଇ ଘରେ ରୋଷେଇ ହବ କି ଜଗନ୍ନାଥ ପାଇଁ ସକାଳ ଜଗନ୍ନାଥ ଉଠିଲେ ଜଗନ୍ନାଥ ପାଇଁ ରୋଷେଇ କରିବି ସେ ସ୍ୱତନ୍ତ୍ର କିଛି କର୍ମ ନାହିଁ ସେଇ ରୋଷେଇ ହେଲା ଜଗନ୍ନାଥଙ୍କୁ ଦିଆଗଲା ସେଇଟା ସ୍ୱାମୀ ସ୍ତ୍ରୀ ପାଇଲେ ମିଳିଲା କି ନାହିଁ ସମାନ କର୍ମ ଜଗନ୍ନାଥ ପାଇଁ କରାଗଲା କର୍ମ ବନ୍ଧ ନାହିଁ କର୍ମ ଭକ୍ତି ଯୁଗରେ କର୍ମ ବନ୍ଦ କରାଯାଉନି କିନ୍ତୁ ଭଗବାନ ପାଇଁ କର୍ମ କରାଯାଇଛି ଆଉ ଭଗବାନ ପାଇଁ କର୍ମରେ ତୁମର ବି ସ୍ୱାର୍ଥ କିଛି ହାନି ହେଉନି ବରଂ ତୁମକୁ ଅଧିକା ପ୍ରଫିଟ୍ ମିଳୁଛି ଆମେ କ'ଣ ମଠ ମନ୍ଦିର କରୁଛୁ ଆମେ କ'ଣ ମଠ ଲୋକମାନେ କୁହନ୍ତି ଦେଖ ଆମେ କ'ଣ କରୁଛୁ ତୁମେ ରେଷ୍ଟୁରାଣ୍ଟ କରୁଛୁ ଆମେ ବି ରେଷ୍ଟୁରାଣ୍ଟ କରୁଛୁ କିନ୍ତୁ ଆମେ କୃଷ୍ଣଙ୍କ ପାଇଁ କରୁଛୁ ଏ ପ୍ରଫିଟ୍ ଆମର ନାହିଁ ରେଷ୍ଟୁରାଣ୍ଟର ଆକାଉଣ୍ଟ ସେସ୍ ହବ ଆକାଉଣ୍ଟ ମନ୍ଦିରରେ ଡିପୋଜିଟ୍ କରାଯିବ ଏଇଟା କୃଷ୍ଣଙ୍କର ପଇସା ବାସ୍ ସନ୍ଧ୍ୟା ଆସିଗଲା ସନ୍ଧ୍ୟା ରାତିରେ କୀର୍ତ୍ତନ ମଙ୍ଗଳ ଆରତୀ ଠାକୁରଙ୍କର ଦର୍ଶନ ଆମେ ଭଗବାନ ପାଇଁ କର୍ମ କରୁଛୁ ଆମେ ବସିକି ରହିବୁ ଆମେ ଆମେ ଯେତିକି କର୍ମ କରୁଛୁ ସଂସାର ଲୋକ ଯେତିକି କରୁନି ସବୁବେଳେ ଲାଗିଛୁ କିନ୍ତୁ ଆମେ ଭଗବାନ ପାଇଁ କରୁଛୁ ତେଣୁ ଭଗବାନ ପାଇଁ କର୍ମ କଲେ କ'ଣ ମିଳିବ ଅସୁର ବାଳକମାନଙ୍କୁ ଧର୍ମ ଅର୍ଥ କାମ ଆସୁଛ ଯତ୍ ଉପାସ୍ରେ ଯାହାଙ୍କ ଚରଣରେ ଅଛି ବାପା ତୁମେ ରୋଜଗାର କରିକି ଧର୍ମ ଅର୍ଥ କାମ କର ନା ସେଥିରେ ଦୁଃଖ ମିଳିବ ଭଗବାନ ଯେଉଁ ଧର୍ମ ଅର୍ଥ କାମ ଦେବେ ସେଥିରେ ତୁମକୁ ସୁଖ ମିଳିବ ତୁମେ ରୋଜଗାର କରିକି ଧର୍ମ ଅର୍ଥ କାମକୁ ଭୋଗ କରିବା ପାଇଁ ଚାହିଁଲେ ତୁମକୁ କଷ୍ଟ ମିଳିବ କିନ୍ତୁ ଭଗବାନ ପାଇଁ କର୍ମ କଲେ ସ୍ୱାଭାବିକ ତୁମକୁ ପୁଣ୍ୟ ଆସିଯିବ ସ୍ୱାଭାବିକ ତୁମକୁ ଅର୍ଥ ଆସିଯିବ ସ୍ୱାଭାବିକ ତୁମକୁ ଇନ୍ଦ୍ରିୟ ସୁଖ ଆସିଯିବ ସେଥିରେ ତୁମେ ଶାନ୍ତି ରହିବ ତେଣୁ ମୁଁ ଯେଉଁ ତୁମକୁ ପ୍ରବଚନ ଦେଇଥିଲି ଭଗବାନଙ୍କୁ ଭଜନ କର ପୁଣି ଆଉ ଗୋଟେ ସେଇ ଶ୍ଳୋକରେ ପୁଣି କହିଲେ ସର୍ବେଷାମ ଅପି ଭୂତାନ ହରି ଆତ୍ମେଶ୍ୱର ସେ ହରି ତୁମର ଆତ୍ମା ସେ ଈଶ୍ୱର ତାଙ୍କୁ ତୁମେ ଭଜନ ଏତେ ବର୍ତ୍ତମାନ ପୁଣି ପ୍ରଶ୍ନ ଉଠେଇଲେଣି ଆରେ ଆମେ ସମସ୍ତେ କ'ଣ ଭଜନ କରିପାରିବେ କି ଆମେ ତ ଅସୁର ଲୋକ ପ୍ରହ୍ଲାଦ କହୁଛନ୍ତି ନାଇଁ ଦେବ ଅସୁର ମନୁଷ୍ୟା ବାଗ ଯକ୍ଷ ଗନ୍ଧର୍ବ ବାବା ଭଜ ମୁକୁନ୍ଦ ଚରଣମ ସୁସ୍ଥିମାନ ସତ୍ ଯଥାବୟ ପୁରା ଷ୍ଟ୍ରେଟ୍ ଭକ୍ତିର ଫଳ ଦେଖୁଛନ୍ତି ତୁମେ ଅସୁର ବୋଲି ଭାବନା ଯେ ତୁମେ ଏ ଭକ୍ତିର ଶେଷ ସ୍ତରକୁ ଯାଇପାରିବନି ଦେଖ ଯଥାବୟମ ସ୍ୟାତ୍ ମୁକୁନ୍ଦ ଚରଣମ ଭଜ ମୁକୁନ୍ଦ ଚରଣମ ସୁସ୍ଥିମାନ ସତ୍ ଯଥାବୟ ମୁଁ ପ୍ରହ୍ଲାଦର ପୁତ୍ର ମୋ ବାପା କେତେ ଭୟଙ୍କର ପ୍ରହ୍ଲାଦ ନିଜ ଗର୍ବରେ ନିଜେ କହୁଛନ୍ତି ଭଜ ମୁକୁନ୍ଦ ଚରଣ ସ୍ୱସ୍ତିମାନ ଯଥାବୟମ ମୁଁ ମୋର କେତେ ମଙ୍ଗଳ ହେଇଛି ଅସୁର ବାଳକ ମୋ ବାପା ମୋତେ ମାରିବା ପାଇଁ ତେଲ କଡ଼ାରେ ପକେଇଛି କେତେ ମୋର ମଙ୍ଗଳ ହେଇଛି ଦେଖିଲ ନା ମୁଁ ଅସୁର କୂଳ ଜନ୍ମ ହେଇଛି ତେଣୁ ଭଗବାନଙ୍କୁ ଭଜନ କରିବା ପାଇଁ କୂଳ ବାଧା କରେ ନା ମୋର କେତେ ମଙ୍ଗଳ ହେଇଛି ମୁଁ କେତେ ଆନନ୍ଦରେ ଅଛି ତୁମେ ଭଜନ କର ସମସ୍ତେ ଭଜନ କରିପାରିବେ ମନୁଷ୍ୟ ଯକ୍ଷ ରାକ୍ଷସ ଏମାନେ ହାତ ଯୋଡ଼ିକି କହୁଛନ୍ତି ହଁ ସତ ପ୍ରହ୍ଲାଦ ତୁମର କେତେ ମଙ୍ଗଳ ହେଇଛି କିନ୍ତୁ ଗୁଣ ନଥିଲେ କ'ଣ କେହି ଭଗବାନ ଡାକିପାରିବେ କି ସେଥିପାଇଁ କିଛି ଗୁଣ ଦରକାର ପ୍ରହ୍ଲାଦ କହିଲେ ନା ଜ୍ଞାନ ସାଧନ କରିବାକୁ ହେଲେ ଯୋଗ ସାଧନ କରିବାକୁ ହେଲେ କର୍ମ ସାଧନ ଯଜ୍ଞ ପୁଣ୍ୟ ଆଦି କରିବାକୁ ହେଲେ କିଛି ଗୁଣ ଦରକାର ଭକ୍ତି ପାଇଁ କିଛି ଗୁଣ ଦରକାର ନାହିଁ କିଛି ଦରକାର ନାହିଁ ନା ପ୍ରହ୍ଲାଦ କେତେ ସୁନ୍ଦର ପ୍ରବଚନ ଦେଉଛନ୍ତି ନାହଲନ୍ଦିଜତ୍ୱ ଦେବତ୍ୱ ଋଷିତ୍ୱ ବା ସୁରାତ୍ମଜା ପ୍ରେରଣାୟ ମୁକୁନ୍ଦସ୍ୟ ନବୃତନ ବହୁଜ୍ଞତା ଭଗବାନ ଏତେ ଖୁସି ହୁଅନ୍ତି ନା ଜଣେ ବହୁ ଜିନିଷ ଜାଣିଲେ ବହୁଜ୍ଞତା ବହୁ ଶାସ୍ତ୍ର ଜାଣିଛି ଭଗବାନ ଖୁସି ହୁଅନ୍ତି ନା ବୃତ ସଦାଚାରୀ ହେଲେ ଜଣେ ଭକ୍ତ ହୋଇପାରିବ ତା ବି ନୁହେଁ ଜଣେ ଦୁରାଚାରୀ ବି ଭକ୍ତ ହୋଇପାରିବ ମଦୁଆକୁ ଉଠେଇକି ଆଣି ଆମେ ଭକ୍ତ ସେ ଆଜି ମାରିଥିଲ ମାରି ବୁଲୁଛନ୍ତି ଶହ ଶହ ମଦୁଆ ଦୁରାଚାରୀ ଥିଲେ ଭକ୍ତ ଆଜି ହେଇଛନ୍ତି ଲୋକ ଆଶ୍ଚର୍ଯ୍ୟ ଦେଖିବା ପାଇଁ ଆସୁଛନ୍ତି ରେ ଇଏ ଆମ ଗାଁର ପିଲା ଇଏ ଆଜି ନା ଭୋଜନ କରୁଛି, କେତେ ଶାନ୍ତ ହେଇଗଲାଣି, ମୋତେ ସମସ୍ତେ କରିପାରିବେ। ଦ୍ୱିଜତ୍ୱମ୍, ବ୍ରାହ୍ମଣତ୍ୱ ଦରକାର ନାହିଁ। ଋଷିତ୍ୱମ୍, ଋଷିତ୍ୱ ଦରକାର ନାହିଁ। ଦେବତ୍ୱମ୍, ଦେବତ୍ୱ ଦରକାର ନାହିଁ। ବା ଅସୁରାତ୍, ହେ ଅସୁରାତ୍ମଜ ସମ୍ବୋଧନରେ କହୁଛନ୍ତି, ପ୍ରିଣନାୟ ମୁକୁନ୍ଦସ୍ୟ, ମୁକୁନ୍ଦଙ୍କୁ, ମୁକ୍ତିଦାତାଙ୍କୁ ଖୁସି କରିବା ପାଇଁ ଏଗୁଡ଼ିକ ନ ଅଲମ୍, ଏଗୁଡ଼ିକ ପ୍ରଚୁର ନୁହେଁ। ଏଥିରେ ଭଗବାନ ଖୁସି ହୁଅନ୍ତି ନା? କେଉଁଥିରେ ଖୁସି ହୁଅନ୍ତି ଜଗନ୍ନାଥ? କେଉଁଥିରେ ଖୁସି ହୁଅନ୍ତି? ନ ଦାନେ ନ ତପ ନ ଶୌଚ ନ ବ୍ରତାନି ଚ ପ୍ରୀତୟା ମଲ୍ୟା ଭକ୍ତା ଅନ୍ୟତ ବିଡ଼ମ୍ବନମ୍। ଭଗବାନ ଦାନ ଦ୍ୱାରା, ତପ ଦ୍ୱାରା, ଜପ ଦ୍ୱାରା, ତପ ଦ୍ୱାରା, ଇଜ୍ଜା ସେବା ଦ୍ୱାରା, ଶୌଚ ଦ୍ୱାରା, ବ୍ରତ ଦ୍ୱାରା ଖୁସି ହୁଅନ୍ତି ନା? ପ୍ରିୟତେ ଅମଲ୍ୟା ଭକ୍ତା, ଅମଳା ଭକ୍ତି, ନିଷ୍କାମ ଭକ୍ତି। କିଛି ପ୍ରାର୍ଥନା ଆମର ଗାଇନାହାନ୍ତି ଜଗନ୍ନାଥ? ହେ କିଛି ମାଗୁନାହିଁ ତତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ, ଶରଧା ବାଲି ପ୍ରତି ମୋର ହାତେ, ଗୋଟେ ଦି ହାତରେ ମୁଁ ଶରଧା ବାଲିକି ମାଗୁଛି। ତୋର କାହିଁ ଶରଧା ବାଲି ମାଗୁଛି ନା? ସେଠି ତୋର ଚରଣ ରେଣୁ ଅଛି, ମୋର ଶ୍ରଦ୍ଧା, ମୁଁ କିଛି ମୋର ଦରକାର ନାହିଁ, ମାଗୁଛି ଭକ୍ତ, କିନ୍ତୁ କିଛି ମାଗୁନି, କେବଳ ଶ୍ରଦ୍ଧାଟା ମାଗୁଛି ପ୍ରଭୁ ତୋ ପ୍ରତି, ଏ ତୋର ଚରଣ ରେଣୁ ଯୋଉଠି ରହିଛି ମୋର ସେତିକି ଥାଉ। ଏଇଥିରେ ଜଗନ୍ନାଥ ଖୁସି। ପ୍ରହ୍ଲାଦ ଷ୍ଟ୍ରେକ୍ କହୁଛନ୍ତି, ଅନ୍ୟଥା ବିଡ଼ମ୍ବନମ୍। ପ୍ରଭୁପାଦ ଯେତେବେଳେ ବିଡ଼ମ୍ବନ ଶବ୍ଦକୁ କହିଲେ, ସ୍ୱାମୀପାଦ କହିଲେ ବୃଥା, ପ୍ରଭୁପାଦ କହିଲେ ଓନ୍ଲି ସୋ, ଏଇଟା କେବଳ ଦେଖିବା। ଏଥିରେ ଜଗନ୍ନାଥ କେବେ ଖୁସି ହୁଅନ୍ତିନି, କେବଳ ଭକ୍ତିରେ ଖୁସି ହେବେ, କେବଳ ଭକ୍ତିରେ। ଯେତେବେଳେ ଏଇ କଥା କହିଦେଲେ, ତାପରେ ପୁଣି କହୁଛନ୍ତି ତତୋ ହର, ତାପରେ ତୁମେ କହୁଛନ୍ତି ତତୋ ହରୋ ଭକ୍ତି ଭଗବତୀ ଭକ୍ତି କୁର୍ବତ ଦାନବା, ହେ ଦାନବଗଣ ତୁମେ ହରିଙ୍କୁ ଭକ୍ତି କର। ପୁଣି ଅସୁରମାନେ କହିଲେ, କହିଲେ ତାଙ୍କ ମନରେ ସନ୍ଦେହ ଯାଉନି ତ, ପୁଣି ପଚାରୁଛନ୍ତି, ନ ନଚ ଭକ୍ତି ସଜ୍ଜାତ ଆଦିମ ଉପେକ୍ଷ ଇତିହାସ। ଆଚ୍ଛା ତୁମେ ସିନା ଆମ କଥା କହିଦେଉଛ, ଆମେ ଆମେ ଭଜନ କରିଦେବୁ, ଆମେ ଅସୁରଗଡ଼ ଜନ୍ମ ହେଇଛୁ, ଯେଉଁମାନେ ରାକ୍ଷସ ହେଇଛନ୍ତି, ଯେଉଁମାନେ ପଶୁପକ୍ଷୀ, ସେମାନେ କ'ଣ ଭଗବାନ ପାଇପାରିବେ? ଅସୁରମାନେ ପଚାରୁଛନ୍ତି। ହଁ ଏଠି କହୁଛନ୍ତି, ଦୈତ୍ୟା ଯକ୍ଷ ରାକ୍ଷସି ସ୍ତ୍ରୀ ଶୁଦ୍ରା ବଜୌ କ୍ରସା ଖଗ ମୃଗା ପାପ ଜୀବା ସନ୍ଧି ଅଚ୍ୟୁତା ଅଚ୍ୟୁତତାଙ୍ଗତା। କେତେ ବଡ଼ କଥା କହିଲେ, ଅଚ୍ୟୁତତାଙ୍ଗତା ନ ସ୍ୱାଧାଚାର୍ଯ୍ୟ ଲେଖୁଛନ୍ତି, ଅଚ୍ୟୁତମ ଚ୍ୟୁତ ରହିତମ, ଅଚ୍ୟୁତ ହୁଏ ନା, ଅଚ୍ୟୁତତା ପ୍ରାପ୍ତ, ଯାହାଙ୍କର ଚ୍ୟୁତ ହୁଏ ନା ତାଙ୍କୁ ପାଇଯିବ, କାରଣ ତୁମର ଚ୍ୟୁତ କେମିତି ହବ? ପଶୁପକ୍ଷୀ ବି ଏଠି କହୁଛନ୍ତି, ଦୈତ୍ୟା ଯକ୍ଷ ରାକ୍ଷସ ସ୍ତ୍ରୀ ଶୁଦ୍ରା ବ୍ରଜକୋଷା, ବ୍ରଜକୋଷା ମାନେ ଗୌଡ଼ ନୁହେଁ, ବ୍ରଜବାସୀ ନୁହେଁ। ଜୀବକୋଷ କ୍ରମ ସନ୍ଦର୍ଭରେ ଲେଖିଛନ୍ତି, କେହି ବ୍ରଜକୋଷା ମାନେ ବ୍ରଜବାସୀ ଭାବିବେ ନା ଗୌଡ଼ ଭାବିବେ ନା, ସେ ସନ୍ଦର୍ଭରେ ପ୍ରମାଣ ଦେଇଛନ୍ତି, ମୁଁ ତାକୁ ପଢ଼ିକି କହୁନି, କେବଳ ଏତିକି କହିଛନ୍ତି, ବ୍ରଜକୋଷା ମାନେ ଯେଉଁମାନେ ଗାଁ କେବଳ ରହିଥାନ୍ତି ଜଙ୍ଗଲ ଭିତରେ, ଗାଈ ମେଣ୍ଢା ମଇଁଷି ରଖିକି ଚଳନ୍ତି ସେମାନଙ୍କର, ଆଉ ଖଗ ମୃଗ ପକ୍ଷୀ, ପକ୍ଷୀ ପଶୁମାନେ ବି ଗରୁଡ଼ ଆଦି, ମୃଗ ବୃନ୍ଦାବନରେ ମୃଗ, ପାପ ଜୀବା ସନ୍ତି ହି ଅଚ୍ୟୁତାଙ୍ଗତା, ଅଚ୍ୟୁତତାଙ୍ଗତା ଅଚ୍ୟୁତତାଙ୍କୁ ପ୍ରାପ୍ତ ହୁଅନ୍ତି। ଏବଂ ଶେଷରେ କହୁଛନ୍ତି, ମୋତେ ସନ୍ତୁଷ୍ଟ ନା ଯାହା କହିଲେ, କିନ୍ତୁ ଶେଷରେ ବହୁତ ସୁନ୍ଦର ଶିକ୍ଷା, ବହୁତ ସୁନ୍ଦର ଟିକା ଅଛନ୍ତି। ଶେଷରେ କହୁଛନ୍ତି, ହେ ଅସୁର ବାଳକମାନେ, ମୁଁ ଯାହା କହିଥିଲି ତୁମକୁ କୌମାର ଆଚରେତେ ପ୍ରାଜ୍ଞମ, ଏବେଠୁ ଭଜନ କର। ଅସୁର ବାଳକମାନଙ୍କୁ ଆଜ୍ଞା ନିଶ୍ଚିତ ଭଜନ କରିବ, କିନ୍ତୁ ଚରମ ଲକ୍ଷ୍ୟଟା କୁହ, ଭଜନ ଶେଷରେ କେମିତି ଜାଣିବ ଆମର ଭଜନ ପରିପକ୍ ହେଲା ବୋଲି, କେଉଁଟା ସ୍ୱାର୍ଥ? ଏଠି କହୁଛନ୍ତି, ଏ ତବାନବେ ଲୋକେ ଅସ୍ମି ପୁଂସ ସ୍ୱାର୍ଥ ପରସ୍ମୃତ ଏକାନ୍ତେ ଭକ୍ତି ଗୋବିନ୍ଦ ଯତ୍ତତ୍ସର୍ବ ତଦୀକ୍ଷଣ। ଏ ଭାଗବତର ରତ୍ନ, ଯେତେ ଶ୍ଲୋକ ଅଛନ୍ତି ପ୍ରହ୍ଲାଦ ମୁଖରୁ ଏ ଶ୍ଲୋକଟିକୁ ରତ୍ନ ବୋଲି କୁହାଯାଏ, ମୁକୁଟ ଭଳି ଭାଗବତରେ। ଏଠି କହୁଛନ୍ତି, ଏ ତବାନ ବେ ଲୋକେ ଅସ୍ମି, ସବୁ ଲୋକମାନଙ୍କ ପାଇଁ ଏଇଟା ହେଉଛି ଜୀବନର ସ୍ୱାର୍ଥ। ଅସ୍ମିନ୍, ଏହି ଲୋକରେ ପୁଂସ ସ୍ୱାର୍ଥ ପରସ୍ମୃତ। ପ୍ରହ୍ଲାଦ କହୁଛନ୍ତି, ବେଦ ବେଦାନ୍ତ ବେଦଭୀତି ମାନଙ୍କର ହେଉଛି ମତ, পরম স্বার্থ কোণ একান্ত ভক্তি গোবিন্দ, একান্ত কর্ম জ্ঞান কোণ সে আশ্রয় নাই, কিছু মাগিবার নাই। জগন্নাথ মু তোমার দাস, তুমি মোর প্রভু, তুমি জানো মোর মঙ্গল কেউ থাকে, মু তোমার সেবা করি, মু ভক্তি করি, একান্ততা একান্তে ভক্তি গোবিন্দে। এবং দ্বিতীয় কৌশল যত সর্বত্র তদক্ষণ, সবুড়ে জগন্নাথ দেখবা, সবুড়ে প্রভু জগন্নাথ, সবু জীব হৃদয় অছ, সবু জীব হৃদয় কাহকু ভগবান ভজন যেত খুশি হতে না, জীবে দয়ার বেশি খুশি হতে। গোটি পুলিও আপনার দুইটা পুঁচ, গোটে পুকু পুলিও হয়ে জন ভারি কনভেন্টে পড়ুছি, আপনার দয়া পুলিও পু প্রতি না অধিকা রইব না, এই পুটা কিছু করে পারি নি রে, তাপাই অলগা টাকা রাখুন, তাকে ধরিকি নেছেন অলগা জীব, জীবে দয়া যাহার না ভগবান তাহাতে সেবা নিতে না, কেবে না গ্রহণ করতে না, গোটে হাতে চাপড় মারুছ, গোটে হাতে তাকে পূজা করছ। আমার মহাপ্রভু দাস প্রভু কুলে তা লোক অনুকরণ করছেন, কে আমার কলোনি পাখে জন লোক সি খাইবে, ইস্কন বালাঙ্কর গোটে অলগা নিয়ম, ইয়ে কে মাছ মাংস খাইলে পূজা করি হবে, আমার তো পুরীরে মাছ মাংস খাইকি ব্রাহ্মণ মানে জগন্নাথকে সেবা করছেন, ইয়ে ইস্কন বেলা গোটে কোনো নিয়ম করছেন মাছ মাংস খাইব পড়বে বলে, এতে জগন্নাথ খুশি হবে কি কুহতু। দুইজন জুনাগড়ে দুইজন আমার যাই পুরী পণ্ডা, সে গুরু সেটি সেটি শিষ্য মানে তাঁর আগে এই প্রবচন পড়ে থাকে, বহুত সে খুশি হলে কে আমি জগন্নাথ নিকটে প্রার্থনা করছি আপনার এইসব জিনিস প্রচার করুন, বহুত বৃদ্ধ সি সে সেই এরিয়ার শিষ্য করছেন, বসলে দুই দিন বসিকি সে প্রবচন শুনে মানে আপনার কুহতু আপনার ক্ষেত্রবাসী জগন্নাথের খুশি হবে, সে জগন্নাথের জীব নুহতি, যে বজারক আমি লক্ষ্মী বজার বলে কুছে, যে দাণ্ডক বড় দাণ্ড বলে কুছে, যে প্রভুক জগন্নাথ বলে কুছে, বড় ঠাকুর বলে কুছে, সে বড় ঠাকুর কোণ ছোট জীবক দেখবে না, তাঁর আগে আমি জীব মারি খাইবা, তা পূজা করে সে খুশি হবে, এইটা আমি সর্বত্র নিয়ম বলে করে দেবা না। ভাগবতের এই শিক্ষা, এই যত সর্বত্র তদীক্ষণ, প্রভু সবুঙ্ নিকটে অনেক, কাহকু কষ্ট কাহি দেবি, গোটিয়ে জীবক কষ্ট দেছি মানে জগন্নাথ দুঃখ পাচ্ছ। প্রহ্লাদ মহারাজ এই প্রবচনটি শেষ কলে, এই যেতবে প্রবচন শেষ হয়েছেন, পর অধ্যায়ের সমীপা তাঙ্কর টিকি পাঁচ আজ সত্তাবন হয়েছি, নটা পাঁচ আট পাঁচ মিনিট আপনার অনুরোধ মানে পাঁচ মিনিট অধিকা সময় নেবি, আজ দুইটা শ্লোক আরম্ভ করে রাখবি, কালি নৃসিংহ দেব আবির্ভাব হবে, হিরণ্যকশিপ মারিয়া পর্যন্ত নেবি। অষ্টমে অতিরুষা শুনুম নিঘ্নন্ন দৈত্য হত স্বয়ং, শুনু নিজ পুত্র প্রতি অতিরুষা হয়ে গেলে, ক্রোধ হয়ে গেলে হিরণ্যকশিপ, পুকু মু মারিবি, আবির্ভূত নৃসিংহেন সচ ব্রহ্মাদি বিস্তয়। অষ্টম অধ্যায়ে এ লেখাইছেন ব্রহ্মাদিকে স্তুতি করিবে, কিন্তু সে নৃসিংহ কোণ রাগিলে কি, কারণ শ্রীধর মহারাজের ইষ্ট নৃসিংহ না, এই আমার ঢেঙ্কানাড়ের যে অনেক কোণ কপিলাস, কপিলাসে শ্রীধর স্বামী টিকা রচনা করলে, জগন্নাথ কূলরে ধরে, জগন্নাথ কূলরে ধরি কইলে এই টিকা হচ্ছে ঠিক, ইয়ে ঠিক ভাবার ভাগবত লেখি, আজ জগন্নাথ ভাগবত শুনছেন না, ওড়িশার যে জগন্নাথ দাস ভাগবত চালছে, সে কাহার টিকা পচার হয়েপার লোক সমাধান দিয়ে দিতে পারবে, ওড়িশার জগন্নাথ দাস ভাগবত না বর্তমানে পচাশটা ভাগবত বাহারছে, জগন্নাথ দাসঙ্কর অরিজিনাল ভাগবত কেউটা, মূলত পাণ্ডুলিপি নাই আর খোঁজি খোঁজি বর্তমানে পাগল হয়ে সারি মিলুনি পাণ্ডুলিপি, কারণ জগন্নাথ দাস যেটা রচনা করছেন সে শ্রীধর স্বামীঙ্কর টিকা হিসাবে রচনা করছেন, প্রমাণ কম আমি প্রমাণ দেব, কারণ জগন্নাথ দাস পণ্ডিত লে সে শ্লোক অর্থরা কোট পাইবে, শ্লোক অর্থরা স্বামী বাদ দিয়েছেন, সেই আগে লেখলে ভাগবতরে, ভাগবতের প্রথম শ্লোক কম জন্মাদস্য যতনয়াদি তার চারিষু অভিজ্ঞ স্বরাগ, এইটা অনেক না, আর সে কাকি লেখলে নমই নৃসিংহ চরণ অনাদি পরম কারণ, দেখিয়া ওড়িয়া ভাগবত কি ডাকি জন মতো বুঝাই দেলে, কিন্তু মু তাঁর ওড়িয়া ভাগবত, মু এটি আপনার ওড়িয়া ভাগবত কুহনি, গাঁ গাঁ গলি গেলে ওড়িয়া ভাগবত সংস্কৃত ভাগবত, ভাই এইটা ওড়িয়া ভাগবতের এইটি এই ত্রুটি জগন্নাথ করে না, জগন্নাথ না যে ছপাইছেন সে করছেন, জগন্নাথ অরিজিনাল ভাগবত কেউটি মিলুনি, প্রমাণ গীতা প্রেস গোরখপুর যে বর্তমানে ওড়িয়া ভাগবত বাহার করছে তার প্রথম পেজরে দেখুন, সে রিসর্চ কলে জগন্নাথ ওড়িয়া ভাগবত কেউটা অরিজিনাল, আমি সেইটা প্রিন্ট করা চাহুছু, ଯେହେତୁ ଓଡ଼ିଶାରେ ଗୀତା ପ୍ରେସ୍ ଅରିଜିନାଲ ଭାଗବତ କରିଛି, ସେ କାହିଁକି ନା ଓଡ଼ିଶାରେ ଏଇଟା ଆଦର ଅଛି ମିଳିଲା। ଦେଖନ୍ତୁ ଆପଣ, ମୁଁ ଏଇଟା ପଢ଼ିଲି ଯେତେବେଳେ ତାଙ୍କ ଭାଗବତ, ସେଠି ଦେଖିଲି ଏଇଟା ଲେଖା ହେଇଛି। କେଉଁଟା ଓଡ଼ିଶାରେ ଜଗନ୍ନାଥଙ୍କର ଭାଗବତ ସେଇଟା କୁହାଯାଇପାରିବ ନା, କାରଣ କାହାର କାହାର ପଦ ମିଳୁନି, ବହୁତ ପଦ ସବୁ ଛଡ଼ା ଅଛି। ଆଉ ମୂଳ ଶ୍ଳୋକ ସହିତ ଟୋଟାଲ କେଉଁଠି ଅଛି, ଜଗନ୍ନାଥ ଶୂଳ କଳା ତୁ କଳା ଏ ନନ୍ଦ କଳା, କାଢ଼ିଲେ ମୂଳ ଶ୍ଳୋକ କେଉଁଠି ଅଛି, ଜଗନ୍ନାଥ କେଉଁଠି ଲେଖିଛନ୍ତି, ଆଣିଲେ ଦେଖିବା ଭାଗ କେଉଁଠି ସବୁ ଏଗୁଡ଼ାକ ଅଛି। ଇଏ ପରେ ପରେ ଜଗନ୍ନାଥ ଦାସ ଭାଗବତ ନାଁରେ ନବାକିରି ଛନ୍ଦ କେଉଁଠି ନାହିଁ, କେଉଁଠି ଚତୁର୍ଥ ସ୍କନ୍ଧରେ ଧ୍ରୁବ ଚରିତ୍ରରେ ନବାକିରି ଛନ୍ଦ ନାହିଁ, ଜଗନ୍ନାଥ ଦାସ ସବୁ ନବାକିରି ଛନ୍ଦରେ ଲେଖିଛନ୍ତି। କଟକ ଯାଇ ଦେଖି ବହି ବିକ୍ରି ହେଉଛି, ସେ ସବୁ ବାର ଛନ୍ଦ ବାର ଅକ୍ଷର ଲେଖା ହେଇଛି। ସେ କାହିଁକି ଲେଖିଲେ ନମଃ ନୃସିଂହ ଚରଣ ନା, ସ୍ୱାମୀପାଦ ଆଗେ ତାଙ୍କ ଇଷ୍ଟକୁ ବନ୍ଦନା କରିଛନ୍ତି ନୃସିଂହଦେବ, ସେଥିପାଇଁ ସେ ଯେହେତୁ ସ୍ୱାମୀପାଦଙ୍କ ଟିକାରୁ ସିଦ୍ଧ ସ୍ୱାମୀ ଟିକାରୁ ଲେଖିଛନ୍ତି, ସେ ବି ଆଗେ ଲେଖିଲେ ନମଃ ନୃସିଂହ ଚରଣ ଅନାଦି ପରମ। ବୁଝିପାରିବେନି ଲୋକ, ଯିଏ ସଂସ୍କୃତ ଭାଗବତ ପଢ଼ିଛି ଓଡ଼ିଆ ଭାଗବତ ବୁଝିପାରିବେନି କେବେ, ସଂସ୍କୃତରୁ ଟିକା ଦିଆହେବ। ଓଡ଼ିଆ ଭାଗବତରେ ବହୁ ଜାଗାରେ ପଦ ମିଳିବା ପାଇଁ ବହୁତ ପଦକୁ ଛାଡ଼ି ଦିଆଯାଇଛି, ପଦ ନବାକିରି ଛନ୍ଦ ପକାଉଛନ୍ତି ନା, ତେଣୁ ଏଠି କହୁଛନ୍ତି ନୃସିଂହଦେବ ତାଙ୍କ ଇଷ୍ଟ, ତ ସେ ନୃସିଂହଦେବ ବନ୍ଦନା କରୁଛନ୍ତି। ଅନ୍ତକୃପା ସୁଧା ପୂର୍ଣ୍ଣ ବହି କ୍ରୁଧ ନୃକେଶରୀ ଦୈତେନ୍ଦ୍ର ହରିଭାବେନ ଭଜନ୍ତମ୍ ସମଭାବୟନ୍। ସ୍ୱାମୀପାଦ ଟୀକା କରିକି ନୃସିଂହଦେବ ପ୍ରଣାମ କରୁଛନ୍ତି, ଏ ନୃସିଂହ ଆପଣ ପ୍ରହ୍ଲାଦକୁ ମାରି ଭଜନ୍ତି ହରିଭାବେନ, ସେ ବି ଆପଣଙ୍କୁ ଭଜନ କରୁଥିଲା ନା, ତାର ପୁଅ ଆଜି ସାଧୁ କୃପାରୁ ଆପଣଙ୍କୁ, ପ୍ରହ୍ଲାଦଙ୍କ କୃପାରୁ ସେ ଆଜି ଆପଣଙ୍କୁ ମିତ୍ର ଭାବରେ ଭଜନ କରୁଛି, ଭକ୍ତ ଭାବରେ, କିନ୍ତୁ ତାର ବାପା ସେଇ ହିରଣ୍ୟକଶିପୁ ଆଜି ସାଧୁଙ୍କ ଅଭିଶାପରେ, ଶତ୍ରୁସନଙ୍କ ଅଭିଶାପରେ ସେ ଆପଣଙ୍କୁ ଆଜି ଦୃଢ଼ ରୂପରେ ଭୋଜନ କରୁଛି ନା, ଶତ୍ରୁ ରୂପରେ ଆପଣ ଚିନ୍ତା କରୁଛି ନା, ସେ କ'ଣ ଭୋଜନ କରୁ ନାହିଁ କି, କିନ୍ତୁ ସମଭାବରେ ଆପଣ ତା ପୁଅକୁ ଯେଉଁ କଲ୍ୟାଣ କରିଛନ୍ତି, ହିରଣ୍ୟକଶିପୁ ମଧ୍ୟ ସେଇ କଲ୍ୟାଣ କରିଛନ୍ତି ନା, ଆପଣ ନୃସିଂହ ତ ବାହାରେ କୃତ ନା ନା, ଅନ୍ତକୃପା ସୁଧା ପୂର୍ଣ୍ଣ ସୁଧା ସିଦ୍ଧର୍ଷଣ ଲେଖୁଛନ୍ତି, ଆପଣଙ୍କର କୃପାଟା ସୁଧା ରୂପ ଅମୃତରେ ପୂର୍ଣ୍ଣ ହେଇକି ରହିଛି, କିନ୍ତୁ ବହି କ୍ରୋଧ ନୃକେଶରେ, ବହିରେ ଆପଣ ବାହାରରେ ନୃସିଂହ ରୂପ ଧରିଛନ୍ତି, କିନ୍ତୁ ଅନ୍ତରରେ ଆପଣ କୃପାରୂପକ ସୁଧାକୁ ଧରିକି ରହିଛନ୍ତି। ଏଇଟା ବନ୍ଦନା କରିକି ଅଷ୍ଟମ ଅଧ୍ୟାୟ ଆରମ୍ଭ କରିଛନ୍ତି ସିଦ୍ଧର୍ଷଣ। ଅଥ ଏଭଳି ପ୍ରବଚନ ଶୁଣିଲା ପରେ ଦୈତ୍ୟ ସୁତା ସର୍ବେ ଶ୍ରୁତ୍ୱା ତଦନୁବର୍ଣ୍ଣନ, ପ୍ରହ୍ଲାଦଙ୍କର ଅନୁବର୍ଣ୍ଣନା ଶୁଣିକି ସବୁ ଦୈତ୍ୟମାନେ, ଦୈତ୍ୟ ସୁତା ସର୍ବେ ଗୋଟିଏ ବି ବାଦ ପଡ଼ିଲେ ନା, ଜଗୃହୁ ନିରବଦ୍ୱତ୍ୱ ନୈବ ଗୁରୁବାନ ଶିକ୍ଷିତ, ଗୁରୁ ଷଣ୍ଡ ଅମରକ ଯାହା ପଢ଼େଇଲେ କିଛି ଆଉ ଶୁଣିଲେ, ମାଷ୍ଟର ତାର ଶ୍ରେଣୀ ପଢ଼ାଉଛି, ତାର ମାଳି ଧରି ଘରେ କୃଷ୍ଣ ହରେ କୃଷ୍ଣ, ଷଣ୍ଡ ଅମର କଲି ଏଇଟା ପାଗଳ ହେଲେ, ଇଏ କ'ଣ ଗୋଟିଏ ପ୍ରହ୍ଲାଦ ଥିଲା, ଇଏ କ'ଣ ହଜାର ପ୍ରହ୍ଲାଦ ହେଲେଣି, ତ ବଡ଼ ହଡ଼ୁଆ କଲେଣି, ବ୍ଲାକବୋର୍ଡରେ ଷଣ୍ଡ ଅମରଙ୍କ ସଂସ୍କୃତ ଲେଖିଲା ବେଳକୁ ବେଦ ଶ୍ଳୋକ, ଇଏ ବ୍ଲାକବୋର୍ଡ ପଛ କରିକି ତାଙ୍କର ଚିନ୍ତାର ଧ୍ୟାନରେ ରହିଲେଣି, କୃଷ୍ଣ ତତ୍ ସର୍ବତ୍ର ତଦୀକ୍ଷଣ, ଇଏ ସବୁ କ'ଣ କେହି ମୋ ଶିକ୍ଷା ଗ୍ରହଣ କରୁନାହାନ୍ତି, ଇଏ ବାୟା ହେଇଗଲେ ଦୁଇ ଜଣ, ଦୁଇ ଜଣ ବର୍ତ୍ତମାନ ଯାଇକି ଆଚାର୍ଯ୍ୟ ସମ୍ବୁଦ୍ଧି ବୁଦ୍ଧି ଏକାନ୍ତ ସଂସ୍ଥିତାମ ଆଲକ୍ଷ୍ୟ ଭୀତ ତ୍ୱରିତ ରାଜ୍ଞା ଆବେଦୟଥା, ଦୁଇ ଦିନ ତିନି ଦିନ ପଢ଼େଇଲା ପରେ ଇଏ ଦେଖିଲେ ଇଏ ଅସୁର ବାଳ କ'ଣ ସବୁ ଗୋଟେ ଗୋଟେ ପ୍ରହ୍ଲାଦ ହେଲେଣି, ମୁଁ ପଢ଼େଇଲା ବେଳେ ପ୍ରହ୍ଲାଦ ଯେମିତି ଘଣ୍ଟକୁ ଚାହିଁକି ରୁହେ, ଯେମିତି ଆଖିର କାନ୍ଦ, ଇଏ କ'ଣ ସମସ୍ତେ ସେମିତି କାନ୍ଦିଲେଣି, ଏଠି କହୁଛନ୍ତି ଆଚାର୍ଯ୍ୟ ଆଚାର୍ଯ୍ୟ ଷଣ୍ଡ ଅମରକ ତେଷାମ ବୁଦ୍ଧି ଏକାନ୍ତ ସଂସ୍ଥିତମ, ଆରେ ଏମାନଙ୍କର ବୁଦ୍ଧି କ'ଣ ଏତେ ସ୍ଥିର ହେଇଗଲାଣି, ଅସୁର ଗୁଣ ତ ଟିକେ ନାହିଁ, ଟିକେ ଖେଳାଧୁଳାରେ ମନଧନ ଖେଳ ଛୁଟି କରିକି ଆମେ ପଳେଇଗଲା ବି ସେଇଠି ବସିକି ନାମ କରୁଛନ୍ତି, କ'ଣ ଚିନ୍ତା କରୁଛନ୍ତି, ପୁରା ଭୟ କଲେ, ଭୟ କରି ଆଲକ୍ଷ୍ୟ ଭିତା ଭୟରେ ଥରି ଥରି ତ୍ୱରିତ ରାଜ୍ଞା ହିରଣ୍ୟକଶିପୁ ନିକଟକୁ ଗଲେ, ଆବେଦୟ ଯଥା ତାଙ୍କ ଦେହରେ ଯେଉଁ ଯେଉଁ ଗୁଣ ସବୁ ଲକ୍ଷଣ ଦେଖୁଥିଲେ ସବୁ ଯାଇକି କହିଲେ, ଆଜ୍ଞା ଗୋଟେ ପ୍ରହ୍ଲାଦ ଆଉ ନାହାନ୍ତି, ବର୍ତ୍ତମାନ ହଜାର ପ୍ରହ୍ଲାଦ ହେଇଗଲେ, ଶୀଘ୍ର ଏହାର ରାସ୍ତା କିଛି କରନ୍ତୁ। ସେତେବେଳେ ଆଉ ଗୋଟିଏ ମିନିଟ୍ ଅଛି, କୋପାବେଶ୍ର ପୁତ୍ର ହନ୍ତୁ ମନୋଦେ କ୍ଷିପ୍ତ୍ୱା ପୁରୁଷୟ ବାଚା ପ୍ରହ୍ଲାଦମ ଅତଦହଣମ, ପ୍ରହ୍ଲାଦମ ଅତଦହଣମ, ଡାକିଲେ ସାଙ୍ଗେ ସାଙ୍ଗେ ହିରଣ୍ୟ କଶିପୁ, ଡାକ ସେ ପ୍ରହ୍ଲାଦକୁ, ରାଜାଧିରାଜ ସିଂହାସନରେ ବସିଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦ ବିଶେଷଣ ଦିଆଯାଇଛି ଅତଦହଣମ, ପ୍ରହ୍ଲାଦ ଏ ଯେଉଁ କୋପାବେଶ ଚଳଦ୍ଗାତ୍ର, ତାର ଶରୀର କୋପର ଆବେଶରେ ମାନେ ଭୟଙ୍କ ଥରୁଛି, पुत्रम हंदुम मनोदधे, पुत्र को आजी मारी डाक प्रहलाद कहीं पुत्रम हंतुम मनोदधे मन स्थिर कला आज पुत्र को मार बास डाक प्रहलाद प्रहलाद को डका गला प्रहलाद कि बोली शुणी प्रहलाद बधान जड़ी ठिया होती जे कठोर भाषा जन शुणवार योग्य नुह जे हृदय भगवान को धरी भर्सना करीप्ता पुरुषवाच पुरुषवाच मान कठोर वचन तिरस्कृत कर प्रहलाद कौन तिरस्कृत परस्पर कर प्रहलाद अतरहण प्रहलाद शांत पिता मुह चाहिए रही गोटे पदे कथा प्रहलाद कहना पदे कथा कहना बापा गाड़ी देलापर गोटे प्रवचन देवे पचारे का शुणे से प्रवचन प्रहलाद पचारे ए हिरण्य कश्यप पचारे मोर क्रोध से मो बल कथा भूली जाऊ मो क्रोध से त्रिजगत अपमान हो किंतु तू मोर पुह तु का बल साहस कलु आज हजार प्रहलाद सृष्टि कलु का बल प्रहलाद पुणी उल्टा प्रवचन दे हिरण्य कश्यप पचारे तुम्हें क्यों बल पाइल प्रहलाद महाराज कह आप क्यों बल पाइज शुण प्रहलाद कहीं कथा कह अरे मुठ बल पाया कथा कौन आप मत कौन आप जो बल भय देख तीन जगत को अपमान करट रू बल पाइज शुण आप जहाँ निकट रू बल पाई बल पाई डरा मुझे निकट रू बल पाई शांत सी जड़े लोक ना किए जी आप भाई मारा बोले आप राग अच्छे सी मो प्रभु कौन से प्रभु कथा कहलु ओल्ह सिंहासन का शुण आघात करे ये तो खम्ब आई खम्ब ये तो ठीक ठीक खम्ब आरण्य कश्यप अच्छी ये खम्ब प्रहार का करे आ प्रभु नृसिंहदेव बाहरी रूप वर्णना शुणा तारे संभव हुए हिरण्य कश्यप का शीघ्र शीघ्र जी हिरण्य कश्यप का बद्ध कर प्रभु किभ बसवे ये स्तुति और 45 स्तुति आज जहाँ सब रही जदि प्रभु केवे व्यवस्था करते आम श्रीकेदी प्रभु बहुत परिश्रम कर बहुत पचर से लगे लगे प्रभु करवा भक्त मैंने चाहते आशेषकर मुत बहुत कृतज्ञ शिक्षित समाज में एक श्रृंखलित अनुष्ठान मंदिर पाखरे आने बहुत आमको साहय सम्मान आ उपयुक्त व्यवस्था कर प्रभु नृसिंहदेव कृपा यह सब आयोजन होकर निकट में आम बहुत ऋणी आम मुझे प्रार्थना करुँ प्रभु जगन्नाथ कृपा करूँ अनुष्ठान वृद्धि से प्रभु कार्य कर चलत तेनाली कथा विश्राम दि विश्राम दिजाव नृसिंहदेव का आविर्भाव हे ये कथा विश्राम कर जय ग्रंथराज श्रीमद भागवत कि जय श्री प्रभुपाद जी महाराज कि जय गौर गोविंद स्वामी श्री गुरु महाराज कि प्रभु जगन्नाथ बलदेव।